ధర్మ హరే కృష్ణ మహామంత్ర కీ జయ్. గ్రంథాశ్రమ భాగవతం కీ జయ. ప్రభు జగన్నాథ బలదేవ సుభద్రా మహారాణి కీ జయ. ప్రభు శ్రీ శ్రీ గౌరనితాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుభద్రా మహారాణి కీ జయ. రాధా గోపినాథ్యుగరంగ మహాప్రభు కీ జయ. రాధా గోపాల్జు కీ జయ. శ్రీ రాధా మాధవ్జు కీ జయ. ప్రభుపాజీ మహారాజ్ కీ జయ. శ్రీ గురువింద స్వామి శ్రీ గురు మహారాజ్ కీ జయ. జయ అనంత కోటి వైష్ణవ వృంద కీ జయ. నితాయ గోర్తమానందే హరి హరి.
হরে কৃষ্ণ ভক্তি এই কথা কীর্তন ভিতরে এই পরিসর ভিতরে যে মানে রয়েছেন বা রয়েছেন রহবে দয়া করে মোবাইলটা ভাইব্রেট মোডে করতু কিন্তু না বহু অসুবিধা হবে নিজে অন্যমনস্থ হবে অন্যকে মধ্যে ডিস্টার্ব করবে অপরাধ সঞ্চিত করবে তেমন মোবাইল ভাইব্রেট মোডে রাখতু পরে নিষ্ফল জানলে ফোন করবে হরে কৃষ্ণ
ओम ज्ञान तिमिरांधस्य ज्ञानंजन शलाकया सकृन् मिलितं येन तस्मै श्री गुरवे नमः. नमो विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिनिति नामिने. नमो विष्णुपदाय कृष्णपृष्ठाय भूतले শ্রীমতে ভক্তি বেদান্ত স্বামী নামিনে. নমস্তে সরস্বতী দেবে গৌরবাণী প্রচারিণী নির্বিশেষ শূন্যবাদী পাশ্চাত্য দেশ তারিণী. জয় শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি শ্রী গৌরভক্তবৃন্দ. হরে কৃষ্ণ 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 হরে হরে, হরে রাম 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 হরে হরে. ওম নমো ভগবতে বাসুদেবায়.
ওম ভগবতে বাসুদেবায়.
ওম নমো ভগবতে বাসুদেবায়.
ওম নমো ভগবতে বাসুদেবায়.
ওম নমো ভগবতে বাসুদেবায়.
ওম নমো ভগবতে বাসুদেবায়.
হরে কৃষ্ণ. সর্বপ্রথমে ମୋର ପରମାର୍ଥ ଗୁରୁଦେବ ଶ୍ରୀ ଶ୍ରୀମଦ ଗୁରୁ ଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜଙ୍କର ଅଭୟ କର କମଳରେ ମୁଁ ସର୍ବପ୍ରଥମେ ନିଜକୁ ସମର୍ପଣ କରି ଏବଂ ସଂସ୍ଥା ସଂସ୍ଥାପକ ଆଚାର୍ଯ୍ୟ ଉଭୟଚରଣ ଅରବିନ୍ଦ ଭକ୍ତି ଦାନନ୍ଦ ସ୍ୱାମୀ ଶ୍ରୀ ପ୍ରଭୁବାଦୀ ମହାରାଜଙ୍କର ଚରଣ କମଳ କଳେ ଏବଂ ସମସ୍ତ ବୈଷ୍ଣବ ଆଚାର୍ଯ୍ୟମାନଙ୍କର ଚରଣ କମଳ କଳେ ନିଜକୁ ସମର୍ପଣ କରି ପ୍ରଭୁଙ୍କର କଥା କିଛି କହିବା ପାଇଁ ପ୍ରୟାସ ହେଇଛି. ଏବଂ ବିଶେଷ ଭାବରେ ଭାଗବତ ପ୍ରଚାର ସମିତିର ଜଲେଶ୍ୱରର ସମସ୍ତ ସଦସ୍ୟମାନଙ୍କୁ ବହୁ ବହୁ ଧନ୍ୟବାଦ ଅର୍ପଣ କରୁଛି. ଚନ୍ଦନ ପ୍ରଭୁ, ବିଶେଷ ଭାବରେ ଆମର ହେମହରି ପ୍ରଭୁ ଚନ୍ଦନ ପ୍ରଭୁ ବହୁ ପରିଶ୍ରମ କରି ପ୍ରଭୁଙ୍କର କଥାର ଆୟୋଜନ କରିଛନ୍ତି. ତେଣୁ ମୁଁ ତାଙ୍କ ପାଖରେ ଋଣୀ, କାରଣ ଆମ ସମସ୍ତଙ୍କୁ ସେ ଭଗବାନଙ୍କର କଥା ଶୁଣିବାର ସୁଯୋଗ ଦେଇଛନ୍ତି. ତେବେ ଦୁଇ ପଦ୍ମ ଶ୍ରୀମଦ ଭାଗବତ ମୋର ମହାତ୍ମା କହି ଆମର ବିଷୟବସ୍ତୁ ଉପରକୁ ଆମେ ଯିବା. ସାତ ଦିନ ଶୁଣିବା ଭାଗବତ. ତେବେ ଏହି ଭାଗବତ ଶ୍ରବଣର ମହାତ୍ମା, ଯେହେତୁ ଆମେ ଭାଗବତଙ୍କୁ ଶ୍ରବଣ କରିବା, ଭାଗବତ ଶ୍ରବଣର ମହାତ୍ମା ଜାଣିବା ଦରକାର ଯେ ଭାଗବତଙ୍କୁ କେଉଁ ବସ୍ତୁ ଆମର ଶୁଣିଲେ କେଉଁ କଲ୍ୟାଣ ହେବ. ଜୀବନର ସର୍ବୋଚ୍ଚ କଲ୍ୟାଣ କେବଳ ପ୍ରଭୁଙ୍କର କଥା ଶ୍ରବଣ ଦେ. ଦଶମ ସ୍କନ୍ଧ ଭାଗବତମରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଏ ପରୀକ୍ଷିତ ଶ୍ରୀମଦ ଭାଗବତଙ୍କ କଥାଙ୍କର ଯେଉଁମାନେ ଶ୍ରବଣ କରୁଛନ୍ତି, ଯେଉଁମାନେ କୀର୍ତ୍ତନ କରୁଛନ୍ତି, ଯେଉଁମାନେ ପ୍ରଶ୍ନ କରୁଛନ୍ତି, ସେମାନଙ୍କର କ'ଣ ଫଳ ହୁଏ? ଭଗବାନଙ୍କର ସ୍ୱୟଂ ଅବତାର
ଶ୍ରୀମଦ ଭାଗବତମ ବାଙ୍ଗମୟୀ ଅବତାର ତାଙ୍କର ମହାତ୍ମ୍ୟ ହେଉଛନ୍ତି ଏହା ବାସୁଦେବ କଥା ପ୍ରଶ୍ନ ପୁରୁଷାନ୍ ସ୍ତ୍ରୀ ପୁନାତି ବକ୍ତାରମ୍ ଶତକମ୍ ପୃଚ୍ଛମ୍ ତତ ପାଦମ୍ ସଲିଲମ୍ ଯଥା। ସୁଖଦେବ କହୁଛନ୍ତି ପରୀକ୍ଷିତ ଭାଗବତମ ଜୀବର କଣ କଲ୍ୟାଣ କରନ୍ତି ଶ୍ରୀମଦ ଭାଗବତମ ଆମେ ଶ୍ରବଣ କରିବା ବା କିଏ କହୁଛି ବା କିଏ ପ୍ରଶ୍ନ କରୁଛି ଭାଗବତ ସମ୍ବନ୍ଧୀୟ ପ୍ରଶ୍ନ ବାସୁଦେବ କଥା ପ୍ରଶ୍ନ ବାସୁଦେବ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ କଥା ସହିତ ଲୀଳା ଆଉ ପ୍ରଶ୍ନ ପୁରୁଷାନ୍ ତ୍ରୀ ପୁନାନ୍ତି ତିନିଜଣ ପୁରୁଷକୁ ପବିତ୍ର କରେ ତିନିଜଣ ପବିତ୍ର କରେ କାହା କାହାକୁ ବକ୍ତାରମ୍ ଯେ ବକ୍ତା ତାକୁ ପବିତ୍ର କରେ ବକ୍ତାରମ୍ ପୃଚ୍ଛକମ୍ ଯେ ପ୍ରଶ୍ନ ପଚାରେ ଭଗବତ ସମ୍ବନ୍ଧୀୟ ପ୍ରଶ୍ନ ପଚାରେ ତାଙ୍କୁ ବି ପବିତ୍ର କରେ ଆଉ ଶତ୍ରୁ ଯେ ଶ୍ରବଣ କରୁଛି ସେ ପ୍ରଶ୍ନ କରୁନି କିନ୍ତୁ ଶ୍ରବଣ ହିଁ କରୁଛି ପବିତ୍ର କରେ କିଭଳି ପବିତ୍ର କରେ ତତ୍ପାଦମ୍ ସଲିଲମ୍ ଯଥା ଯେଉଁ ବାସୁଦେବଙ୍କର କୃଷ୍ଣଙ୍କର କଥା ଆମେ ଶ୍ରବଣ କରୁଛେ ସେଇ କୃଷ୍ଣଙ୍କର ପାଦ ଜଳ ଗଙ୍ଗା ଜଳ ବା ଶାଳଗ୍ରାମଙ୍କର ଜଳ ବିଗ୍ରହଙ୍କର ଶରଣାମୃତ ଯେଭଳି ତିନି ଜଗତକୁ ପବିତ୍ର କରୁଛନ୍ତି ଗଙ୍ଗାଦେବୀ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଭଗବାନଙ୍କର ଚରଣ କମଳର ଜଳ ତିନି ଲୋକକୁ ପବିତ୍ର କରୁଛି ତତ୍ପାଦମ୍ ସଲିଲମ୍ ଯଥା ଭଗବାନଙ୍କର କଥା କିଭଳି ପବିତ୍ର କରନ୍ତି ନା ଭଗବାନଙ୍କର ପାଦପଦ୍ମରୁ ବାହାରିଥିବା ଗଙ୍ଗା ଜଳ ଯେଭଳି ତିନି ଲୋକକୁ ପବିତ୍ର କରୁଛନ୍ତି ଦେବଲୋକକୁ ବି ପବିତ୍ର କରୁଛନ୍ତି ଦେବଲୋକରେ ଯେଉଁ ଗଙ୍ଗା ପ୍ରଥମ ହେଲେ ତିନି ଭାଗରେ ବିଭକ୍ତ ହୋଇଛନ୍ତି ଦେବଲୋକରେ ଯେଉଁ ଗଙ୍ଗା ଅଛନ୍ତି ତାଙ୍କର ନାମ ହେଉଛି ମନ୍ଦାକିନୀ ଆଉ ଦେବତାଙ୍କ ଭିତରେ ସର୍ବଶ୍ରେଷ୍ଠ ଦେବତା ଦୁଇ ଜଣ ବ୍ରହ୍ମାଜୀ ତାଙ୍କର ପୁତ୍ର ଶିବଜୀ ବ୍ରହ୍ମାଜୀ ପ୍ରତିଦିନ କମଣ୍ଡଳରେ ଯେ ବ୍ରହ୍ମାଜୀ କମଣ୍ଡଳ ହୋଇଥିଲେ ସେ କମଣ୍ଡଳରେ ଗଙ୍ଗାଙ୍ଗଳ ଜଳ ଅଛନ୍ତି ବାମନ ଦେବଙ୍କର ପାଦପଦ୍ମଙ୍କୁ ଯେଉଁ ଭୂତ କରିଥିଲେ ସେ ଜଳ ଆଜି ପର୍ଯ୍ୟନ୍ତ ଧାରଣ କରି କରୁଛନ୍ତି ଏବଂ ଶିବଜୀ ଗଙ୍ଗାଘର ମସ୍ତକରେ ଜଟ ଯାଇଛନ୍ତି ତେଣୁ ମନ୍ଦାକିନୀ ସ୍ୱର୍ଗଲୋକରେ ପ୍ରଭାବିତ ହେଉଛନ୍ତି ସେ ପବିତ୍ର କରୁଛନ୍ତି ଦେବତାମାନଙ୍କୁ ଆମର ଭୂଲୋକରେ ଗଙ୍ଗା ବା ଭଗୀରଥ ଏବଂ ତଳ ଲୋକରେ ପାତାଳରେ ଭୋଗବତୀ ଭୋଗବତୀ ଇଏ ତିନି ଲୋକକୁ ଯେଭଳି ଗଙ୍ଗା ପବିତ୍ର କରୁଛନ୍ତି ସେଭଳି ତିନି ଜଣଙ୍କୁ ଭାଗବତ ପବିତ୍ର କରନ୍ତି କାହାକୁ ନା ବକ୍ତାରମ୍ ପୃଚ୍ଛକମ୍ ସୂତ୍ରମ୍ ଯିଏ ପ୍ରଶ୍ନ କରୁଛି ଯିଏ ଭାଗବତ କହୁଛନ୍ତି ଯିଏ ଶ୍ରବଣ କରୁଛନ୍ତି ଗଙ୍ଗା ଜଳ ଯେଭଳି ପବିତ୍ର କରୁଛନ୍ତି ଏ ଭାଗବତ ସେଭଳି ପବିତ୍ର କରିବେ ଭାଗବତଙ୍କର ମହାତ୍ମ୍ୟ ସଂକ୍ଷେପଣ ଆପଣ ଦୁଇ ତିନିଟି ଶ୍ଳୋକରେ କହି କଥା ପ୍ରସଙ୍ଗ ଆମେ ଯିବା ବିଶେଷ କରି ଯେତେବେଳେ ସୁଖଦେବ ଗୋସ୍ୱାମୀ ଭାଗବତମ୍ ମହାତ୍ମ୍ୟରେ ଅଛନ୍ତି ଭାଗବତଙ୍କୁ ଶ୍ରବଣ କରିବା ପାଇଁ ପରିତିକ୍ତ ସଭାକୁ ଆସିନଥିଲେ ସୁଖଦେବ ତ ସେ ବ୍ରହ୍ମରା ବ୍ୟାସଦେବଙ୍କର ତପସ୍ୟା ଲବ୍ଧ ପୁତ୍ର ଆଉ ତାଙ୍କର ଦିଗ୍ବସଣା ବସ୍ତ୍ର କିଛି ନାହିଁ ଦିଗ୍ବସଣା ଆଜାନ ରଙ୍ଗିତ ଭୁଜ ବିଶାଳ ବାହୁ ବିଶାଳ ଭୁଜ ବକ୍ଷ ଅତି ବିଶାଳ ବକ୍ଷ ଭଗବାନଙ୍କ ରୂପ ଆଉ ସୁଖଦେବ ଗୋସ୍ୱାମୀଙ୍କ ରୂପ ସମାନ ଦୀର୍ଘ ନାସିକା ବିଶାଳ ନେତ୍ର ଦୀର୍ଘ କପାଳ ଆଉ ଉନ୍ମତ କୃଷ୍ଣ ପ୍ରେମରେ କୃଷ୍ଣ ଭକ୍ତି ଉନ୍ମତ ହିସାବରେ ବିଚାର ନକର ତେଣୁ ପରୀକ୍ଷିତ ଯେତେବେଳେ ବ୍ରହ୍ମ ଅଭିଶାପ ହେଇଯାଇଛନ୍ତି ବ୍ରାହ୍ମଣ ବାଳକ ଅଭିଶାପ ଦେଇଛନ୍ତି ଯେ ସାତ ଦିନ ଭିତରେ ମହାରାଜ ପରୀକ୍ଷିତଙ୍କର ତଥ୍ୟକୁ ତାଙ୍କୁ ଦଂଶନ କରିବ ତାଙ୍କର ମୃତ୍ୟୁ ହେବ ଏହି ସମ୍ବାଦ ଶୁଣି ପରୀକ୍ଷିତ ମହାରାଜ ବହୁତ ଆନନ୍ଦିତ ହେଲେ କେହି ଆଜି ଜଗତରେ ଆପଣ ଜଣେ କର୍ମୀ କୁହନ୍ତୁ ଜ୍ଞାନୀ କୁହନ୍ତୁ ବା ସାଧାରଣ ଲୋକ କୁହନ୍ତୁ ତା କହିପାରିବେ ତାର ମୃତ୍ୟୁ ସମ୍ବାଦ ଶୁଣିକି ସେ ଆନନ୍ଦ ହୁଏ କେହି ଆନନ୍ଦ ହୁଅନ୍ତି ନା ସବୁଠୁ ଭୟଙ୍କର ଅବସ୍ଥା যে মৃত্যু সংবাদ, মৃত্যুটা কত কষ্ট শুনুন সেটা ভুলে যান। মৃত্যুর কষ্ট মনীষী জানে না, জন্মর কষ্ট মনীষী জানে না, দুইটা কষ্ট আমি জানিপার না আমার জীবনে, এত অজ্ঞান আমার। মরিবার কষ্টটা কেমন জানি না, লোক এক্সপ্রেস করেছি কে মরিয়া পূর্বর কিন্তু মুই এমনি কষ্ট পাইকি মরিছি বলে সেটা কইপারিব। মরণ কষ্ট আর জন্ম কষ্ট, মাতৃগর্ভে কিভাবে কষ্ট জন্ম হয় তা আমি জানি, কিন্তু ভাগবত ভগবান কুচিন কষ্টর কথা, পূর্ববর্ষ সমিতির জন্ম কষ্টর কথা। ই অজ্ঞান অবস্থা আমার, আরে পরীক্ষিত শুনলে মোট মৃত্যু হব সাত দিন ভিতরে, বহু আনন্দিত হয়ে ভক্ত সে সবাই প্রস্তুত হয়ে রয়েছে। কিন্তু না অভক্ত কু মৃত্যু গ্রাস করে, মৃত্যু তাপরে বিজয় প্রাপ্ত হুয়ে, কিন্তু ভক্ত কন করে, ভক্ত মৃত্যু উপরে বিজয় প্রাপ্ত করে। সে প্রতিদিন প্রস্তুত হয়ে রয়েছে, আজ মরণ হয়ে যাবে কোন ক্ষতি হয়েছে, আজ তো প্রভুঙ্কর পাদপদ্মরে শরণাগত হয়েছি, নাম করেছি, প্রসাদ পাইছি, আজ মোর মরণ হয়ে গেলে মোর কোন ক্ষতি হয়ে গেল। ভক্ত প্রস্তুত হয়ে গেছে, পরীক্ষিত মহারাজ বিশেষ ভাবে আনন্দিত হয়ে গেলে যে এটা মোর গোটে বহুত বড় কৃপা ভগবানঙ্কর, মু রাজা হয়েকি পুরা আসক্ত হয়েকি রয়েছি, রাজা হয়েকি রাজ হয়ে মো জীবন ভিতরে মু বাহারি পারি রাজরাজি, কিন্তু এটা ভগবানঙ্কর করুণা, এটা তাঙ্কর দৈন্যরে কহছেন, এটা প্রকৃত কথা নুহে, তাঙ্কর অন্তর ভাব যা ভগবান মতো বড় করুণা কলে, মতো বিশ্বরু হটাই দেবে, আশ্চিত হয়ে যা মো জীবন সবচেয়ে বড় মিলা সাত দিন এই জগতরে অনিত্য জগতরে নিত্যতা কাহার না, কিন্তু মতো ভগবান সাত দিন বঞ্চা জগতরে বড় দেবে, বহু আনন্দ হয়ে আর এই সাত দিন ভিতরে মো মরণ কেবে হব না, কিন্তু ব্রহ্ম হিসাবে তো ভগবান কেবে হলে কাটবে না, ভগবান মতো মাতৃগ্রহ রক্ষা করে পাইতে, কিন্তু বর্তমান রক্ষা করবে না, কাহি রক্ষা করবে না, না যেহেতু তাঁর ভক্ত অভিশাপ দিয়েছি, ব্রহ্ম অভিশাপ দিয়েছি, তেমন এই সাত দিন মতো ভগবান চাহিলেও পাইপারবে না, ইনডাইরেক্ট কিছু ভাবুছেন, তেমন সাত দিন এই অনিত্য জগতরে বঞ্চিবাটা মোর মৃত্যুত্ব হয়ে গেলে, তেমন কোণ করবি চাল সব সভা ত্যাগ করি বসিলি গঙ্গা কলরে পয়ব প্রবেশন কলে। পরীক্ষিত মহারাজ যেমন ভাগবত শ্রবণ করিয়া আসতে সে পরীক্ষিত মহারাজ দেখা আসতে, পরীক্ষিত মহারাজ কিভাবে মৃত্যুবরণ করিবে এবং কৌতূহল দেখা আসতে, যে ভগবান ব্রহ্মাস্ত্র কু এবং উত্তরার গর্ভ ভিতরে ভগবান তো উত্তরা রক্ষা করছেন, এক সঙ্গে ভগবান অনেক কেউঠি না রথ উপরে, দ্বারকা কু রথ অভিমুখ হয়ে যাব, রথ রথ দ্বারকা যাব, অশ্ব যোড়া হয়ে যাচ্ছেন, উদ্ধব সাত্বকী জগিছেন রথ উপরে, যে ভগবান যাবে সেই সময় উত্তরা কান্দি কান্দি আসছে, ভাই ভাই দেখুছেন যে অগ্নিপিণ্ড তাঙ্কর উত্তর ভিতরকে আসছে, আসি ভগবান শুনা যাচ্ছেন, তেমন ভগবান কম করছেন না এক সঙ্গে রথে অ এক সঙ্গে অঙ্গুষ্ঠি পরিমাণ হয়ে উত্তরার গর্ভ ভিতরে প্রবেশ করেছে, এবং পরীক্ষিত মহারাজ দর্শন দিয়ে তাঁকে সুরক্ষা দিয়েছে, তেমন সমস্তে কৌতূহলে সম্বাদ সমগ্র জগতের খেলিগাল, এবং সমস্তে কৌতূহল আনন্দিত হলে দেখা ব্রহ্মাস্ত্রকে যে নিষ্ফল করে সে বর্তমান ব্রহ্মসাপকে নিষ্ফল কিভাবে করে আমি চাল দেখা, বিভিন্ন সম্প্রদায়ের সাধু বিভিন্ন স্থানর সাধু এ সম্বাদ দেবর পর্যন্ত চালিগাল, তো সেমানে আসছেন সাত দিন আমি রহবা সাত দিন ভিতরে কেমতি পরীক্ষিত মহারাজ দেহ ত্যাগ করে আমি এটা দেখলাম, গোটে কৌতূহল দেখা আসতে, কিন্তু সে আসলে তাঁর ভাগ্যের এভাবে মহাত্মা সুখদেব গোস্বামী ভেটবে, সুখদেব গোস্বামী পরীক্ষিত ভেটবে, সাক্ষাৎ করবে, এবং সেটি ভগবান প্রবচন ভগবান কথা চালবে, ভাগবত চালব, এটা মুহূর্তে সে জানি না, দেব লোক সম্বাদ এ সম্বাদ খেলিগাল, দেবতা মানে কম কে মর্ত্য লোকের সুখদেব গোস্বামী ভাই মহাত্মা মুখর যে মর্ত্যবাসী মানে ভাগবত শুনবে সে তো আমার হয়ে যাবে, তাহলে আমি কম কে না সমস্ত হটাই দেওয়া পরীক্ষিত মানে পরীক্ষিত মানে ভাগবত কহিলে তো পরীক্ষিত আমি কম কর না অমৃত পেয়ে দেওয়া, আমি চাল সুখদেব গোস্বামী কহিল সে সভার সমস্ত বাহার করে দিয়ে আমি জল ভাগবত কহিল, परीक्षिते कथां वक्तु सभायां संस्थिते सुखं सुधा कुम्भं गृहीत्वैव देवस्तत्र समागतान् सुखदेवं सभारे तो सुखदेव प्रवचन पाई आरंभ करिया पूर्व किसी समय पूर्व देवता माने सुरा कुंभ अमृतर कुंभ को धरी से सुरा सुधा कुंभ अमृतर कुंभ को धरी आसी पहुंचे एवं आसी सुखदेव गोस्वामी कौन कौन सुखम नत्वावदना सर्वेषु कार्यं कुशलं सुरा कथां सुधां प्रपयस्व गृहीत्वैव सुधामिमं सुखदेव गोस्वामी आकाशे प्रणाम करुछन्ति कार्य साधन करे प्रणाम दरकार देवता माने सुकार्य कुशल सुरा देवता माने किभली कार्य साधन करिबे हरि दक्ष कौन कार्य साधन करिबे ना परीक्षित को काहे जे भागवत कथा सुनेबे आमे सुना आ एत साधन से सुनिया दरकार नै देवता मान के स्वार्थ अछि से माने स्वार्थी भागवत रे देवता मान स्वार्थी होइ पाइ जाय छि बहुत स्थान सुखदेव गोस्वामी तो क्रोध तक स्वार्थी होइ कहले जत गजेन्द्र दुख पाउ छथि 1000 वर्ष ग्राह गजेन्द्र भीतर संघर्ष चली छि आ गजेन्द्र समस्त परिवार आजि गजेन्द्र दशा देखी बहुत कांदुंट प्रयास कर गजेन्द्र दुख को उधार कर गजेन्द्र दुख रु उधार कर समस्त देवता कहीं कष्ट देखे आज्ञा कहीं साधु लोक कहीं कष्ट पाता देखा आनंद पाव ये लोकटा के कष्ट जन जन लोक बाड़ा जा थो कौन से साधु लोक देखिए हाँ माड़ बहुत भल हो पलै जीव বা অপোজিং করিও বা সাহায্য করিও দেবতা মানে কিছু করে না সবু দেবতা আকাশে দেখুছেন 1000 বর্ষ হল গ্রহ ব্রজ ভিতরে লাগিছে বলে টণা ঘোষণা লাগিছে স্তুতি কলা পর্যন্ত ভগবান ডাকিলা পর্যন্ত আসুন কারণ গজেন্দ্র এভাবে স্তুতি করেছেন সে ভগবানের গোটে নাম করি না চালাকে স্তুতি করেছেন সে স্তুতি কু পূর্ব জন্মে সে অভ্যাস করতে ভক্তি কে কোন আজ্ঞা নষ্ট হয়ে যাবে কি ভক্তি নষ্ট হবে না ইয়ে ভাই আপনি দেখেছেন না চাষরে ধান চাষ বর্তমান খরা দিন আসবে ধান চাষ হব বর্ষা হয়ে নথিব খালি জমিটা চাষ করি আপনি ধান পকে দিয়েছি ধান কোন বীজটা নষ্ট হয়ে যাচ্ছে বর্ষা হলা মানে সাথে সে বীজ সেই ধান রইব দুই মাস লেখা পড়ে গেছে ধান ভক্তি কেন নষ্ট হওয়া जो आप श्रवण करेंगे कीर्तन करेंगे प्रभु नाम भजन करेंगे ये अक्षय हरे कृष्णा 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 हरे 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 राम 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 हरे हरे ये अक्षय जिनिस गजेन्द्र आज काम लगे आज स्तुति अभ्यास करते आज प्रभु को डाक डाक आ साधन कौन अच्छे किसी साधन ना भगवान को डाकिया कहले तो किसी दे डाक गजेन्द्र मन आसला ना गजेन्द्र कह मोर कौन अच्छी ए शरीर को नहीं तो जगत रिच वस्तु मो शरीर तो बर्तमान विपद अवस्था अच्छे आ संसार मोर कौ वस्तु अच्छे वास्तविक आम पाखे कौन वस्तु ना गजेन्द्र लीलार आम ये शिक्षा करवा विपद बड़े केवल हरि रही आ विपद बेले जिते संपद आम रोजगार करे जगत से गोटे पैसा कम लगे गोटे पैसा कम लगे ना गजेन्द्र से भगवान को स्तुति पाठ कला करते देवता मैं आसना कहीं ना श्रीदेव मैंने डाकि ना सुखदेव रागि गले कि देवता से निष्ठु हरि भगवान गौरव को धरिक आस ভগবান কিভাবে আসছেন ভগবান ভক্ত অন্তর এত দয়া তা আমি দেখুছি আগবান দয়া মাপিপারি আসবে দয়া সাগর গোটিয়ে জীব সংসার যেত দুঃখ পাচ্ছি তার কোটি কোটি গুণী দুঃখ ভগবান অন্তর ভিতরে লাগুছে
ଆମେ ବା ଗୋଟେ ଲୌକିକ ପୁଅଟା ଜନ୍ମ କରିଛେ, ତାର ଟିକେ ଘା ହେଇଗଲା, ତାକୁ ଟିକେ ଜ୍ୱର ହେଇଗଲା, ମୋତେ ଦୁଃଖ ଲାଗୁଛି। ସେ ଆମର ପୁଅ ନୁହେଁ, କର୍ମାନୁସାର ପୁଅ ହେଇଛି, ପୁଅ ନଥିଲା କି ପୁଅ ହେଇକି ରହିବ ନା। ସାଂସାରିକ ପିଲା ଛୁଆ ସ୍ତ୍ରୀର ଦୁଃଖ ଦେଖି ଆମ ଅନ୍ତର ଏତିକି ଦୟା ହେଉଛି। ଆଜି ଆମର ନିତ୍ୟ ପିତା, ଆମେ ଯଦି ସଂସାର ଦୁଃଖ ପାଇଥାଉ କେତେ କଷ୍ଟ ଲାଗୁଥିବ ଚିନ୍ତା କର। ତେଣୁ ଭଗବାନ ଗଜେନ୍ଦ୍ର ଦୁଃଖ ଦେଖି ଏତେ ଆପଣ ହେଉଛନ୍ତି, ଗରୁଡ କହୁଛନ୍ତି, ଗରୁଡ ତୁମେ ମୋର ମନର ବେଗରେ ଚାଲ। ଗରୁଡ କହୁନା ତୁମେ ଆହୁରି ଶୀଘ୍ର ଚାଲ, ଗରୁଡ ଶୀଘ୍ର ଚାଲୁଛନ୍ତି। ସମସ୍ତ ଶକ୍ତିଗଡ ଖର୍ଚ୍ଚ କରିଦେଲା ପରେ ବି ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଦୁଃଖର ଜୀବନ ଦୁଃଖକୁ ଦୂର କରିବା ପାଇଁ ସଂସାର କେତେଜଣ ପ୍ରୟାସ କରୁଛନ୍ତି ଆଜ୍ଞା। ଆମେ ଜ୍ୱରରେ ପଡ଼ିଗଲେ, ମୃତ୍ୟୁ ଅବସ୍ଥାରେ ପଡ଼ିଗଲେ, ବାପା କ'ଣ କରିପାରିବେ? ଅତି ବେଶୀରେ ମେଡିକାଲ ନେଇ ପକେଇ ଦେଇପାରିବେ, ଆଉ କ'ଣ କରିପାରିବେ? ଆଉ କିଛି କରିପାରିବେ? କିନ୍ତୁ ଭଗବାନ ଗଜେନ୍ଦ୍ର ଉଦ୍ଧାର କରିବା ପାଇଁ ତାଙ୍କ ଅନ୍ତରରେ ଏଭଳି ଦୟା ଆସୁଛି। ଗରୁଡ କହୁଛନ୍ତି, ଗରୁଡ ତୁମେ କ'ଣ ମୋ ମନର ଭାବକୁ ଜାଣୁନା କେବେ? ମୁଁ କ'ଣ ଚାହୁଁଛି? ମୁଁ ଚାହୁଁଛି ମୋର ମନର ବେଗରେ ତୁମେ ଚାଲ, ମୁଁ ସନ୍ତୁଷ୍ଟ ନୁହେଁ, ତୁମେ ମୁଁ ଗଜକୁ ଶୀଘ୍ର ଉଦ୍ଧାର କରିବି। ତେଣୁ ଗରୁଡ ସମସ୍ତ ଶକ୍ତି ଖର୍ଚ୍ଚ କରି ଆକାଶ ପଥରେ ସେ ବୁଝିପାରିଲେ, ବ୍ୟକ୍ତି ଯେତେବେଳେ ଅଧିକ ସ୍ୱର ସମ ସରିଯିବ ତାର କ'ଣ କରିବ? ସେ ମୁଁ ଛାଡ଼ିଯିବ ନା, ଗରୁଡ ମୁଁ ଛାଡ଼ିଦେବି। ଭଗବାନ କହିଲେ, ଆରେ ଏ ଦୁଇଟା ବିପଦ, ମୋର ଗଜେନ୍ଦ୍ର ସେ ରାଖୁଛି, ଏବେ ଗରୁଡ ମୋର ବିମାନ ଆଣି ଗଲାଣି। ତେଣୁ ଭଗବାନ ବ୍ରାହ୍ମଣ ଭକ୍ତ, ଭଗବାନଙ୍କର ଭକ୍ତର ଦୁଃଖକୁ ଦୂର କରିବା ପାଇଁ ଏତେ ବ୍ୟାପାର ତାଙ୍କ ଅନ୍ତର ଯିବ ସିନା ବୁଝିପାରୁନି। ଗୋଟେ ହାତରେ ଧରିଛନ୍ତି ଗରୁଡକୁ, ମନ ବେଗ ଚାଲୁଛନ୍ତି ପହଞ୍ଚିଗଲେ। ଆରେ ଭଗବାନ ଆମର ମନବେଗ ଏଇଠୁ ହିଁ ଆମେ ଆମେରିକା ଚିନ୍ତା କରୁଛେ, ପ୍ରଭୁଙ୍କର ମନବେଗ ସୃଷ୍ଟି ତିଆରି କରିଛନ୍ତି। ମନ ବେଗରେ ପ୍ରଭୁ ଯାଇ ଗଜେନ୍ଦ୍ର ପାଖରେ ପହଞ୍ଚିଲେ। ଗଜେନ୍ଦ୍ରଙ୍କୁ ଆଗେ ଦେଖିବେ, ବ୍ୟାକୁଳ ଦୂର କରିବା ପାଇଁ ଆଗରେ ଚକ୍ରଟାକୁ ଦେଖି ଦେଖି ଯାଉଛି। ଭକ୍ତର ଦୁଃଖ ଦୂର କରିବା ପାଇଁ ଭଗବାନ ବଡ଼ ବ୍ୟାକୁଳ, ଦେବାଦେବୀମାନେ ନୁହନ୍ତି, ଏମାନେ ସୁକାର୍ଯ୍ୟ କୁଶଳ ସୁରା ଦେବତାମାନେ ବଡ଼ କୌଶଳୀ, କେମିତି କାର୍ଯ୍ୟଟା ସାଧନ କରିବେ। ତେଣୁ ସେ କ'ଣ କରୁଛନ୍ତି? କହୁଛନ୍ତି, ହେ ସୁଖଦେବ ଗୋସ୍ୱାମୀ, କଥା ସୁଧାମ ପ୍ରପୟାଚ ଗୃହୀତମ ସୁଧାମ, ଦୁଇଟା ତ ଅମୃତ, ଏ ଜଗତରେ ଦୁଇଟା ଅମୃତ ଅଛି, ଆଉ କିଛି ଅମୃତ ନାହିଁ। ଗୋଟେ ହେଉଛି ଭଗବାନଙ୍କର କଥା, ହେଉଛି ଗୋଟେ ଅମୃତ, ସେଟା ଏଇଠି ପାନ କରିପାରିବା, ଏଇ ଅମୃତ ଏଇଠି ପାନ କରିପାରିବା, କିନ୍ତୁ ଏଇ ଶରୀରରେ ସ୍ୱର୍ଗର ଅମୃତ ପାନ କରିପାରିବେ। ଆଉ ଏଇ ଅମୃତ କଥା ଅମୃତ, ସେ ଅମୃତକୁ କିଭଳି ନିନ୍ଦା କରେ, ଯେତେବେଳେ ଏତିକି ଶୁଣିଦେଲେ ସାଙ୍ଗେ ସାଙ୍ଗେ ଆଗିଗଲେ, ଆଜିକାଲି କ'ଣ କହୁଛ? ତୁମର ଏଇ ସ୍ୱର୍ଗର ଅମୃତକୁ ମୁଁ ନେଇ ପରୀକ୍ଷିତକୁ, ତୁମେ ପରୀକ୍ଷିତକୁ ପ୍ରଦାନ କରିବି, ପରୀକ୍ଷିତ ଜୀବିତ ରହିବେ, ଆଉ ଏ ହରି କଥା ରୂପକ ଅମୃତ ତୁମକୁ ଦେବି। କହିଲେ, ଦେଖ ଏ ଭରି ସଭାରେ ସମସ୍ତେ ବସିବେ, ଦେବତାମାନେ ବସିପାରିବେ ନା। ସୁଖଦେବ କହିଲେ, ଯେ ଦେବତାମାନେ ବସିବେ ତାଙ୍କ ଏଠି ପ୍ରବଚନ ଦେବେ ନା କାହିଁକି? ଏଠି କୋ ସୁଧା କଥା ଲୋକେ ପୁକାଚ ମଣି ମହାନ ବ୍ରହ୍ମରାତ ବ୍ରହ୍ମରାତ ବିଚାର୍ଯ୍ୟତି ତଦାଦେଞ୍ଚ ହାସତ। ବ୍ରହ୍ମରାତ ହସିବେ, କହିଲେ ହେ ଦେବତା, ତୁମର ବିଜ୍ଞ ଗୁଣ ଅଛି, କିନ୍ତୁ କୋ ସୁଧା କୋ ଲୋକେ କଥା, କି ତୁମ ସ୍ୱର୍ଗ ଲୋକର ଅମୃତଟା କେଉଁଠି? ଆଉ ଏ କୃଷ୍ଣ କଥା ରୂପ ଅମୃତ କେଉଁଠି? କୋ କାଚ କୋ ମଣି ମହାନ, କଣ କାଚ ମଣି ଦୁଇଟା ଯାକ ଦେଖିବା ପାଇଁ ସମାନ ହେଲେ କଣ କାଚର ଗୁଣ ମଣିର ଗୁଣ ଅଛି? ଦୁଇଟାଙ୍କ ନାଁରେ କଣ ଅମୃତ ଲାଗିଛି ବୋଲି ସ୍ୱର୍ଗର ଅମୃତ ଆଉ କଥାର ଅମୃତ ସମାନ? ମନା କରିଦେଲେ, ଅଭକ୍ତାଶ୍ଚନ ନ ଦଦୌ ସ କଥା ଅମୃତ, କହିଲେ ନା ତୁମକୁ ଏ କଥା ଅମୃତ ଶୁଣିବାର ଅଧିକାର ନାହିଁ, ହରି ସଭା ଭିତରୁ କହିଲେ ତୁମର ଏଠି ଅଧିକାର ନାହିଁ ନା କାହିଁକି? ନା ଶ୍ରୀମଦ ଭାଗବତମ ବାର୍ତ୍ତା ଦେବାଣ ଅତି ଦୁର୍ଲଭ, ତୁମେ କାହିଁ ତୁଳନା କରିଦେଲ ଭାଗବତ, ସ୍ୱର୍ଗର ଅମୃତ ସହିତ ଭାଗବତ କଥା ମୃତକୁ ତୁମେ ତୁଳନା କରିଦେଲ, ତେଣୁ ତୁମେ ଭାଗବତ ସଭାରେ ବସିପାରିବ, ତୁମ ଅଧିକାର ନାହିଁ। ଦେବତାମାନଙ୍କ ସୁଖଦେବ ସାଙ୍ଗେ ଖେଳିଦେଲେ, ଇଏ ହେଉଛନ୍ତି ଭାଗବତଙ୍କ କଥା, ସ୍ମରଣ ମଧ୍ୟ ଦୁର୍ଲଭ, ଦେବତାମାନେ ମଧ୍ୟ ଭାଗବତ କଥା ପ୍ରାପ୍ତ ହେବା କଷ୍ଟ, ସେଥିପାଇଁ ସେମାନେ ଇଚ୍ଛା କରନ୍ତି ଆମେ ଭାରତବର୍ଷକୁ ଯିବୁ, ଭାରତବର୍ଷରେ ଭକ୍ତ ହେବୁ,
ଭାଗବତ କଥା ଶୁଣିବୁ ନା କାହିଁକି ଦେବଲୋକରେ କିନ୍ତୁ ଭାଗବତ କଥା ହୁଏ ନା ଦେବଲୋକରେ ବ୍ରହ୍ମାଜୀ ଆସି ଭାଗବତ କଥା ପ୍ରବଚନ ଦିଅନ୍ତି କିନ୍ତୁ ସେଠି ମଥାରେ ରହିବ ନା ଭାଗବତ କଥା କାହିଁକି ସେଠି ପ୍ରଚୁର ଭୋଗ ଅଛି ଭୋଗ ଥିଲେ ଆପଣ କଥା ଶୁଣିପାରିବେ ଇନ୍ଦ୍ରମାନେ ତ ଭୋଗୋନ୍ମୁଖୀ ହେଇକି ଅଛନ୍ତି ନା ମନ ସବୁ ଇନ୍ଦ୍ର ସହିତ ଯୁକ୍ତ ହେଉଛି ମନ କାନ ସହିତ ଯୁକ୍ତ ହେଲା କାନଟା ଶୁଣିବ କିନ୍ତୁ ଭୋଗ ହେଇଗଲା ମାନେ ମନ ତ ଭୋଗ ପ୍ରତି ନାହିଁ ସେଠି କାନ ଏକାନରେ ପଶିଲେ ସେ ଭିତରକୁ ଯିବେ ସେ ଏକାନରେ ପଶି ସେ ଗାଁରେ ବାହାର କରିବେ ଦେବଲୋକରେ କଥା ଦୁର୍ଲଭ ଭୋଗ ପ୍ରାଚୁର ଭୂମି ସିଏ ପୁଣ୍ୟ ହୁଏ ନା ପୁଣ୍ୟ ଯୋଉ ସେଠି ମିଳିଛି ତେଣୁ ଆମର ବହୁତ ବଡ଼ ଭାଗ୍ୟ ବିଶେଷ କରି ମୋର ମଧ୍ୟ ବହୁତ ଭାଗ୍ୟ ଆପଣମାନଙ୍କ ଦୟାରୁ ବୈଷ୍ଣମାନଙ୍କ ଦୟାରୁ ଆଚାର୍ଯ୍ୟମାନଙ୍କ ଦୟାରୁ ସମସ୍ତ ବୈଷ୍ଣମାନଙ୍କ ଦୟାରୁ ପ୍ରଭୁ ଯାହା ମୋତେ ସକ୍ଷମ ଦେଇଛନ୍ତି ମୁଁ କିଛି ସଂସ୍କୃତର ଶ୍ଳୋକ ଏ ସଂସ୍କୃତ ବ୍ୟାକରଣ କିଛି ପଢ଼ିନି କେବଳ ଭାଗବତଙ୍କର କରୁଣାରୁ ବୈଷ୍ଣମାନ ଆଚାର୍ଯ୍ୟମାନଙ୍କର କରୁଣାରୁ ମୁଁ କିଛି କହୁଛି ମୋର ଦୃଷ୍ଟି ପାଇଁ ଆପଣମାନେ କ୍ଷମା କରିବେ ତେବେ ଏ ବର୍ଷ ଏ ସ୍ଥାନରେ ଭକ୍ତ ଚରିତ୍ର କିଛି କହିବା ପାଇଁ ମୁଁ ତ ମନସ୍ତ କରିଥିଲି ଛଅ ମଉଥିରେ କାରଣ ବହୁତ ବଡ଼ ଶିକ୍ଷା ବିଶେଷ କରି ଭକ୍ତ ଜୀବନ କିଭଳି କାରଣ ସମଗ୍ର ସମାଜ ବର୍ତ୍ତମାନ ଧନ ପଛରେ ପାର ଧନଟା ଦରକାର କିନ୍ତୁ କେଉଁଟା ମହାଧନ ସଂସାର ଜାଣେ ନାହିଁ ଯେ ମହାଧନ କ'ଣ ସଂସାରରେ ଅଛି ଭକ୍ତି ଧନ ହେଉଛନ୍ତି ମହାଧନ ତେଣୁ ଏ ବର୍ଷ ସୁଦାମାଙ୍କର ଚରିତ୍ର ଦ୍ୱିତୀୟ ଅଧ୍ୟାୟ ଆମେ ଶୁଣିବା ଆପଣମାନେ ସମସ୍ତେ ସୁଦାମାଙ୍କର ଚରିତ୍ର ଶୁଣିଛନ୍ତି ଦ୍ୱିତୀୟ ଅଧ୍ୟାୟ ଆମେ ଚରିତ୍ର ଶୁଣିଥିଲେ କିନ୍ତୁ ବାସ୍ତବିକ ବହୁତ ଭୁଲ ତତ୍ତ୍ୱ ଆପଣ ଯେଉଁ ସୁଦାମା କ୍ୟାସେଟ୍ ଦେଖୁଛନ୍ତି ସେ ବହୁତ ଭୁଲ ଜିନିଷ ଅଛନ୍ତି ସୁଦାମା ସେଭଳି ନୁହନ୍ତି ବହୁତ ଉନ୍ନତ ଭକ୍ତ ବହୁତ ଉନ୍ନତ ଭକ୍ତ ଆମେ ତାଙ୍କ ଚରିତ୍ର ଶୁଣିବେ ଭଗବାନ ତାଙ୍କୁ ବୋଲି କୃତାର୍ଥ କଲେ ସେ କାହିଁକି ଦ୍ୱାରକାପୁରକୁ ଗଲେ ତାଙ୍କ ପତ୍ନୀଙ୍କର ସ୍ୱଭାବ କ'ଣ କିଭଳି ଭଗବାନ ତାଙ୍କୁ ଆଦର କରୁଛନ୍ତି ଦ୍ୱାରକାପୁରରେ କିଭଳି ସେବା କରୁଛନ୍ତି ଏସବୁ ଆମେ ଶୁଣିବା ତେବେ ସ୍ୱାମୀପାଦଙ୍କ ପ୍ରଥମେ ବନ୍ଦନ ଅୟୋଧ୍ୟାର ବନ୍ଦନ ପାଠ କରି ଆରମ୍ଭ କରିବା ଅଥ ସତି ତମେ କୃଷ୍ଣ ସୀତାମାନଂ ଗୃହଗତମ୍ ସମ୍ପୂଜ୍ୟ ପୃଚ୍ଛତ ଅର୍ଥେତ୍ସୁମ୍ ଗୁରୁବାକ୍ୟ କଥା ମୁଦା ଦୁଇଟି ଶ୍ଳୋକ ରଚନା କରିଛନ୍ତି ଅର୍ଥ ଅଶ୍ରିତମେ ଏ ଯେଉଁ ଅଶୀ ଅଧ୍ୟାୟ ଶ୍ରୀମଦ ଭାଗବତମରେ ଆଜି ଟିକେ ଆପଣଙ୍କୁ କଷ୍ଟ ଲାଗିବ ତାହେଲେ ଟିକେ ସୁଦାମ ଚରିତ୍ର ଆରମ୍ଭ ହେଇଛି ବହୁତ ରସମୟ ଭକ୍ତିମୟ ଜିନିଷ ସୁଦାମ ଚରିତ୍ର କିଭଳି ଭାଗବତମରେ ଆରମ୍ଭ କରାହଉଛନ୍ତି କୌଣସି ଚରିତ୍ର ଭାଗବତମରେ ଡାଇରେକ୍ଟ ଆରମ୍ଭ କରା ହେଇନାହିଁ ଭାଗବତ ହେଉଛନ୍ତି ପ୍ରଶ୍ନ ଆଉ ଉତ୍ତରର ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ହିସାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଶ୍ରୀମଦ ଭାଗବତ ଦଶମ ସ୍କନ୍ଧରେ 90 ଅଧ୍ୟାୟ ଅଛନ୍ତି ତା ଦେହରୁ ଗୋପଲୀଳା ହେଉଛନ୍ତି 38 ଅଧ୍ୟାୟ ବୃନ୍ଦାବନ ଲୀଳା ଏବଂ ମଥୁରା ଲୀଳା 11 ଅଧ୍ୟାୟ ଏବଂ ଦ୍ୱାରକା ଲୀଳା 41 ଅଧ୍ୟାୟ ଶେଷ 41 ଅଧ୍ୟାୟରେ ଦ୍ୱାରକାଳୀଳା ତା ଭିତରୁ 80 ଆଉ 81 ଏ ଦୁଇ ଅଧ୍ୟାୟ ଆମେ ପାଠ କରିବା ଏ ସୁଦାମାଙ୍କର ଚରିତ୍ର ଅଛି ବହୁତ ସୁନ୍ଦର ଚରିତ୍ର କେବଳ ଆପଣ ଧୈର୍ଯ୍ୟ ଦେଇକି ଶୁଣିବେ ଅଥ 80 ତମେ କୃଷ୍ଣ ସୁଦାମାନଂ ଗୃହଂ ଗତମ୍ ଭଗବାନ ଶ୍ରୀକୃଷ୍ଣଙ୍କର ଗୃହକୁ ଦ୍ୱାରକାପୁରୀକୁ ସୁଦାମା ଯାଇଥିଲେ ସୁଦାମା କାହିଁକି ଯାଇଥିଲେ ଧନ ଆଣିବା ପାଇଁ ଯାଇଥିଲେ ନା ସବୁ ଲୋକ ଜାଣନ୍ତି ସେ ଗରିବ ଥିଲେ ତ ଖାଇବାକୁ ପାଉନଥିଲେ ଗରିବ ଥିଲେ ସେଥିପାଇଁ ସେ ଧନ ଆଣିବା ପାଇଁ ଯାଇଥିଲେ ନାହିଁ ଭାଗବତମ ହେଉଛନ୍ତି ବ୍ୟାସଦେବ ଯାହା ବି ରଚନା କରିଛନ୍ତି ତାଙ୍କର ଅନ୍ତିମ କୃତ ହେଲା ଶ୍ରୀମଦ ଭାଗବତମ ଭକ୍ତିମୟ ସର୍ବପୁରୁଷାର୍ଥ ଭକ୍ତି ଏ ପ୍ରେମ କେବଳ ଭାଗବତମ ଅଛନ୍ତି ସେଟା ମୁଁ କି ଦରିଦ୍ର ବୋଲି କହିଦେବେ ଭିକାରୀ ବୋଲି କହିଦେବେ ମହାନ ଅପରାଧ ଶ୍ରୀକୃଷ୍ଣଙ୍କର ଗୃହକୁ ଆଜି ସୁଦାମା ଯାଇଛନ୍ତି ଦ୍ୱାରକାପୁରକୁ ପ୍ରବେଶ କରିଛନ୍ତି
ସମ୍ପୂଜ୍ୟ ଅପୃଚ୍ଛତା ଭଗବାନ ତାଙ୍କୁ ପୂଜା କଲେ ଅପୃଚ୍ଛ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଲେ ଅର୍ଥେପ୍ସୁ ଗୁରୁବାସ କଥା ଆମରା ଏ ଅଧ୍ୟାୟ ଆମେ ତିନୋଟି ବିଶେଷ କଥା ଶୁଣିବା ଭଗବାନ ସୁଦାମାଙ୍କୁ ପୂଜା କରିବେ ଏବଂ ଦ୍ୱିତୀୟ ଜିନିଷ ହେଉଛନ୍ତି ଅପୃଚ୍ଛ ବିହିତ ପ୍ରଶ୍ନ ବିଭିନ୍ନ ପ୍ରଶ୍ନ ପଚାରିବେ ଏବଂ ଗୁରୁବାସ କଥା ଆମରା ଗୁରୁକୁଳରେ କିଭଳି ଉଜ୍ଜୟିନୀରେ ବାସ କରୁଥିଲେ ଦୁଇ ଭାଇ ଏ କୃଷ୍ଣ ବଳରାମଙ୍କ ସହିତ ସୁଦାମା କିଭଳି ରହିଥିଲେ ସେଇ କଥା ଭଗବାନ ଶ୍ରୀକୃଷ୍ଣ ସବୁ କହିବେ ସୁଦାମା ଦ୍ୱାରକା ପୁରୀ ଯାଇଛନ୍ତି କେବଳ ସୁଦାମାଙ୍କର ଶ୍ଳୋକ ଦୁଇଟି ଅଛି ଦୁଇଟି ପ୍ରବଚନ ଦେଇଛନ୍ତି ଆଉ ସବୁ ଭଗବାନ ଶ୍ରୀକୃଷ୍ଣ ହିଁ କହିଛନ୍ତି ଆଉ କିନ୍ତୁ ଇଏ ଗୋଟେ ଅଦ୍ଭୁତ ଲୀଳା ଶ୍ରୀମଦ ଭାଗବତମରେ ଏଇ 80 ଅଧ୍ୟାୟ ପାଖରୁ ସୁଦାମାଙ୍କର ଏ ଚରିତ ପ୍ରସଙ୍ଗ କିଭଳି ଆସୁଛି ପ୍ରଥମ ଶ୍ଳୋକ ଆମେ ଜାଣିବା ଭଗବାନ ଏଇ ଅଧ୍ୟାୟ ପରଠାରୁ ଆପଣ ଯେଉଁ ଅଧ୍ୟାୟ ସବୁ ପାଠ କରିବେ ଭଗବାନଙ୍କର କରୁଣା ଅଧିକ ଦୟା ଅଧିକ କରିଛନ୍ତି ମୁରାରୀ ସୁରାରୀ ମାର କହରୀ ପୁରା ଚକାର ସଂସତାମ ଅତପର ବିନୈବତ ନିଜ ଉପକାର ନିଜ ଉପକାରମ ଅଚାରତ ହରି ଅସୁରମାନଙ୍କୁ ନିଧନ କରୁଥିଲେ ସେ ହରି କ'ଣ କଲେ ବର୍ତ୍ତମାନ ଅସୁରମାନଙ୍କୁ ମାରିବେ ନା ପୁରା ଚକାର ସଂସତାମ ଯେ ସାଧୁମାନଙ୍କର ମଙ୍ଗଳ କରନ୍ତି ଯେଉଁ ହରି ପୂର୍ବରୁ ଆପଣ ଶୁଣିଥିଲେ ଭଗବାନ ଶ୍ରୀକୃଷ୍ଣ ଆଙ୍କୁ ମାରିଲେ ତାଙ୍କୁ ମାରିଲେ ଶିଶୁପାଳକୁ ମାରିଲେ ସବୁ ମାରିଛନ୍ତି କିନ୍ତୁ ବର୍ତ୍ତମାନ ଅତପର ବିନେଇବେ ତତ୍ ନିଜ ଉପକାର ସାଧିବ ବର୍ତ୍ତମାନ କାହାକୁ ମାରି ନାହାନ୍ତି ହରି ନିଜ ଉପକାର ନିଜ ଭକ୍ତ ଉପକାର ସାଧିବ ଅପର ଯେ ଭକ୍ତ ସୁଦାମାର କିଭଳି ଉପକାର କରିଛି ନିଜ ଭକ୍ତ ଏ ପ୍ରସଙ୍ଗ ବର୍ତ୍ତମାନ ସୁଦାମ ଚରିତ କିଭଳି ଆରମ୍ଭ କରୁଛନ୍ତି ନା 79 ଅଧ୍ୟାୟ ଭାଗବତ ଏକ ବିଜ୍ଞାନ ଆକୁ ବୁଦ୍ଧି ବଳରେ ଆମକୁ ବୁଝିପାରିବା ନାହିଁ ଭଗବାନଙ୍କର ଶରଣ ଯାଇ ଆଚାର୍ଯ୍ୟମାନଙ୍କର ଟୀକା ପାଠ କଲେ ଆପଣମାନେ ବୁଝିପାରିବେ ଯେ ଦଶମ ସ୍କନ୍ଧର 79 ଅଧ୍ୟାୟରେ ଭାଗବତ ଯେଭଳି ସରିଗଲା ଭଳି ଲାଗିଲା କାହାକୁ ପରୀକ୍ଷିତ ମହାରାଜ ଏ 7 ଦିନର କଥା 7 ଦିନ ଅତିବାହିତ ହେଲାଣି ଏ ଶେଷ ଦିନର କଥା ଆଉ କିଛି ସମୟ ପରେ ପ୍ରତ୍ୟକ୍ଷ ଆସିବ କାରଣ 7 ଦିନ ସମୟ ମାନେ 7 ଦିନ ପୂର୍ଣ୍ଣ ହେଲେ ପ୍ରତ୍ୟକ୍ଷ ଆସିବ ପରୀକ୍ଷି ଚାହୁଁନାହାନ୍ତି ଯେ 7 ଦିନ ପୂର୍ବରୁ ବା ପ୍ରତ୍ୟକ୍ଷ ଆସିବା ପୂର୍ବରୁ ଏ କଥା ବନ୍ଦ କରିବୁ ସେ ଚାହୁଁଛନ୍ତି ପ୍ରତ୍ୟକ୍ଷ ଆସୁ ଗୋଟେ ଦର୍ଶନ କରିବି କଥା ବନ୍ଧ ମାନେ ଏଇ ଅମୃତ ପାନ କରିକରି କଥା ଅମୃତ ପାନ କରିକରି ମୁଁ ଏଭଳି ମତ ହେଇଯାଇ ତକ୍ଷକୁ ଦଂଶନ କଲେ ବି ମୁଁ ଜାଣିପାରିବି ମୁଁ ତକ୍ଷ ଦଂଶନ କରାଗଲ କିନ୍ତୁ ଏହା ପୂର୍ବ ଅଧ୍ୟାୟ ହେଉଛି ବଳରାମ ଭିନ୍ନ ଭିନ୍ନ ତୀର୍ଥ ଭ୍ରମଣ କରି ସବୁ ଆସିଛନ୍ତି ତୀର୍ଥ ଭ୍ରମଣରେ ବହୁ ଅସୁରକୁ ମାରିଛନ୍ତି ଗୁହାଳେ ଯାଇଛନ୍ତି ଏବଂ ଶେଷରେ ତାଙ୍କ ଶିଷ୍ୟ ଦେଇକି ଆସିଛନ୍ତି କୁରୁକ୍ଷେତ୍ରରୁ ଯାଇଥିଲେ ବଳରାମ କୁରୁକ୍ଷେତ୍ରରେ ବଳରାମ ଯାଇ ପହଞ୍ଚିଲେ ଯେଉଁଦିନ କୁରୁକ୍ଷେତ୍ରରେ ପହଞ୍ଚିଲେ ସେଇଦିନ ଭୀମସେନ ଆଉ ଦୁର୍ଯ୍ୟୋଧନର ଗୋଟା ଯୁଦ୍ଧ ଚାଲିଛି ବଳରାମ ତୀର୍ଥ ପଳାଇବାର କାରଣ କ'ଣ ବଳରାମଙ୍କର ଭାରି ଆସକ୍ତି ଥିଲା ଦୁର୍ଯ୍ୟୋଧନଙ୍କ ପ୍ରତି ଦୁଇଜଣ ଭକ୍ତ ଆରେ ସମସ୍ତଙ୍କର ଭକ୍ତ ପ୍ରତି ଆସକ୍ତି ଅଛି ନା ଶିଷ୍ୟ ପ୍ରତି ଆସକ୍ତି ଅଛି ନା ତେଣୁ ଗଦା ଯୁଦ୍ଧରେ ବିଦ୍ୟା ଯେହେତୁ ଶିଖେଇଥିଲେ ବଳରାମ କାହାକୁ ଦୁର୍ଯ୍ୟୋଧନଙ୍କୁ ସେ ଚାହୁଁଥିଲେ ଯେ ଦୁର୍ଯ୍ୟୋଧନର ବିଜୟ ହେବ କିନ୍ତୁ ଅର୍ଜୁନଙ୍କର ପ୍ରିୟ ସେଟା କିଏ ଭଗବାନ ଶ୍ରୀକୃଷ୍ଣ ତେଣୁ ବଳରାମଙ୍କରେ ଡାକି ମହାଭାରତ ଯୁଦ୍ଧ ହେବା ପୂର୍ବରୁ ଶ୍ରୀକୃଷ୍ଣ କହିଲେ ଭାଇ କାନ୍ନା ଦେଖ ଆମର ଯୁଦ୍ଧ କରିବାରେ ସେମାନେ ତାଙ୍କ ଭାଇ ଭାଇ ଯୁଦ୍ଧ ଲାଗିଛି ବଳରାମ କଣ ଚାଲା ସେ ଜାଣନ୍ତି ଯେ କୃଷ୍ଣ ଯାହା ସପୋର୍ଟରେ ଯିବେ ସେ ବିଜୟ ହେବ ଆଉ କୃଷ୍ଣ ନିଶ୍ଚିତ ଏ ସୃଷ୍ଟି ଧ୍ୱଂସ ହେଇଯାଇପାରେ କିନ୍ତୁ ପାଣ୍ଡବମାନଙ୍କୁ ପକ୍ଷେ କେବେ ଛାଡ଼ିବେନି ମୋତେ ମାନେ ଛାଡ଼ିଦେବେ ମୋ ହାତୃ ସମ୍ବନ୍ଧକୁ କାଟିଦେବେ କିନ୍ତୁ ପାଣ୍ଡବମାନଙ୍କୁ ଛାଡ଼ିବେ ନା ପାଣ୍ଡବମାନେ ଅତି ପ୍ରିୟ ଭଗବାନ ଶ୍ରୀକୃଷ୍ଣ ଡାକିକି ବଳରାମ କହୁଛନ୍ତି ଭାଇ ତାଙ୍କର ତ ଘର ଫ୍ୟାମିଲି ମ୍ୟାଟର ତାଙ୍କର ଘର କଥା ସେ ଦୁଇ ଭାଇଙ୍କର ଯୁଦ୍ଧ ଲାଗିବ ସିଂହାସନ ଆମର ତ ମତଲବ କ'ଣ ଅଛି ଆମେ ତାହେଲେ ବିନେ ତୀର୍ଥରେ କରିବା ଭଗବାନଙ୍କର ଦେଖ ବଳରାମ ଭାଇ ମୁଁ କାହିଁ ତୀର୍ଥରେ ଯିବି ଭଗବାନ ଜାଣନ୍ତି ଯେ ଦୁର୍ଯ୍ୟୋଧନ ଶିକ୍ଷା ଦେଇଛି ବୋଲି ଦୁର୍ଯ୍ୟୋଧନ ତାଙ୍କ ଆଡ଼ୁ ପାଲଟା ଗଡ଼ୁଛନ୍ତି ଆଉ ନିକିତରେ ତାଙ୍କ ଆଡ଼ୁ ଗଡ଼ିବ ସେ ବ୍ୟବସ୍ଥା କରିବି କହିଲେ ନାଇଁ ନାଇଁ ଭାଇ ଏତେ ଗୋଟେ କାମ କର ମୁଁ ରହିଲେ କିଛି କ୍ଷତି ନାହିଁ କାରଣ ମୁଁ ତ ମହାଭାରତ ଯୁଦ୍ଧ ଯୁଦ୍ଧ ହିଁ କହିବି ନା ମୁଁ ତ ମୋ ସେନାକୁ ନେଇଗଲେ ତୁମର ଶିଷ୍ୟ ନାରାୟଣୀ ସେନାକୁ ନେଇଗଲେ କିଏ ଦୁର୍ଯ୍ୟୋଧନ ବିଜୟ କାହାର ତାର ଆଉ ମୁଁ କେବେ ଅର୍ଜୁନ ସାଙ୍ଗ ମୋ ଅର୍ଜୁନଙ୍କ ସଖା ନା ମୁଁ କିଛି କରିବିନି ଚାରି ହାତ ହେଇଦେବି ସେ ଦୁଇ ହାତ ହେଇକି ରହିବି ମୁଁ ହାତ ଗୋଡ଼ ହେଇଗଲି କାରଣ ଭଗବାନ ଦ୍ୱାରାକାର କେତେବେଳେ ଦ୍ୱିଭୁଜ ହୁଅନ୍ତି କେତେବେଳେ ଚତୁର୍ଭୁଜ ହୁଅନ୍ତି ମୁଁ ହାତ ହାତ ବଢ଼େଇଲି ସେ ଦୁଇ ହାତ ରଖିବି ଆଉ ଚକ୍ର ତ ଧରିବିନି ଅସ୍ତ୍ର ଧରିବିନି ଆଉ ମୁଁ ଏକୁଟା କ'ଣ କରିବି ଯୁଦ୍ଧ ବି କରିବିନି ବଲାଙ୍ଗୀର ଠିକ୍ ଅଛି ମୁଁ କାନା ଏକାଙ୍ଗ କିଛି କରିବିନି ତାର ରଥ ଟାଣିବ ତାର ଟାଣ ସାରଥୁ ମୋର କ'ଣ ଅସୁବିଧା ମୁଁ ତୀର୍ଥକୁ ପଳାଏ କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଦେଖିବା ପାଇଁ ଚାହୁଁଥିଲେ ଦେଖ ମୋ ଇଚ୍ଛା ଏ ଜଗତର ଏକମାତ୍ର କାର୍ଯ୍ୟ କରିବା କାହାକୁ ମୋ ବଡ଼ ଭାଇ ବଡ଼ ଭାଇଙ୍କ ଇଚ୍ଛା ବି କାର୍ଯ୍ୟ କରିବା ମୋ ବଡ଼ ଭାଇ ଯୁଦ୍ଧକୁ ଏଡ଼େଇକି ଚାଲିଗଲେ ଚାଲିଗଲେ ତ ମୁଁ ତାଙ୍କୁ ସେଇ ସିନ୍ଟାକୁ ଦେଖିବି ଏମିତି କାର୍ଯ୍ୟ ହେଇଛି ସେ ବୋଲି ବୋଲି ଯେଉଁଦିନ ଆସି ବଳରାମ ପହଞ୍ଚନ୍ତି ଗୁରୁକ୍ଷେତ୍ରରେ କାରଣ ସବୁ ତୀର୍ଥ ବୁଲୁଛନ୍ତି ଗୁରୁକ୍ଷେତ୍ରରେ ତୀର୍ଥ ସେ ଯେଉଁଦିନ ଆସିକି ପହଞ୍ଚନ୍ତି ଭୀମସେନ ଆଉ ଦୁର୍ଯ୍ୟୋଧନଙ୍କର ବଡ଼ ଯୁଦ୍ଧ ଚାଲିଛି ବଳରାମ ବଡ ଅଡ଼ୁଆ ହେଲା କି ଆଉ କାହାର ଯୁଦ୍ଧ ହେଲା ମୁଁ ଖସିକି ପଳେଇଥାନ୍ତି ମୋ ଶିଶୁ ଯୁଦ୍ଧ କରୁଛି କେମିତି କ'ଣ କରିବି ଦୁର୍ଯ୍ୟୋଧନ ଦେଖିଦେଲା ପ୍ରଣାମ କଲେ ଗୁରୁଦେବ ଆସିଛନ୍ତି ଯାହା ହଉ ମୋତେ ଶକ୍ତି ମିଳିବ ବଳରାମ କହିଲି ଯୁଦ୍ଧ ମୁଁ ଦେଖି ଶିଶୁକୁ ଶିଖିଥିଲି କେମିତି ଯୁଦ୍ଧ କରୁଛି ବହୁତ ସମୟ ଯୁଦ୍ଧ ହେଉଛନ୍ତି ବହୁତ ଦିନ ଲାଗିଲାଣି ଏବଂ ସେଇଥିରେ ବି ସେ ଯୁଦ୍ଧ ଦେଖୁଛନ୍ତି ବଳରାମ କହିଲେ ନାରୀ ବାପା ଡାକିଲେ କହିଲେ ଭୀମସେନ ଦୁର୍ଯ୍ୟୋଧନ ମୁଁ ତୁମକୁ ଦୁଇଜଣ ବିପଦ ଶୁଣ ଭଗବାନ କିନ୍ତୁ ଦୁର୍ଯ୍ୟୋଧନଙ୍କ ବାହାରେ ବଳରାମ କହୁଛନ୍ତି କିନ୍ତୁ ଦୁର୍ଯ୍ୟୋଧନ ଅନ୍ତର ଭିତରେ ଭଗବାନ କୃଷ୍ଣ ବସିଛନ୍ତି ସେ ସୁଇଚକୁ ବନ୍ଦ କରିଦେଇଛନ୍ତି ତ ଭାଇ ଜାଗାରେ ତୁ କିଛି ଶୁଣିନି ସେ ତୋର ଗୁରୁ କିନ୍ତୁ ଯାହା କହିଲେ ବର୍ତ୍ତମାନ ତୋର ଗୁରୁ କାମ ତୁ କିଛି ଶୁଣିନୁ ତୁ ଗୁରୁ ହବ କାରଣ ଶିବ ପରମାତ୍ମା ଉପରେ ଅଛି ସେ ସବୁ ଜାଣନ୍ତି ବଳରାମ ପଠେଇଲେନି କହିଲେ ଭାଇ ତୁ ଯା ତୁ ଦୁଃଖ ହେଇକି ତୁମେ ସୁନ୍ଦର କଥା କହିବେ ଯୁଦ୍ଧଟାକୁ ବନ୍ଦ କର କହ ଯିବି ସାତିକୁ ନହେଲା କହିଲା ଦେଖ ପ୍ରଭୁ ବଳରାମ ଲାଗିଲେ କହିଲେ ବଳ ଭାଇ ତୁମେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଠାଉଛ ତୁମେ ଜାଣିପାରୁନ ତୁମର ଶିଷ୍ୟ ଅସୁର ବୋଲି ତୁମେ ଜାଣିପାରୁନ କି ତୁମର ଏତେ ସ୍ନେହ ଶିଷ୍ୟ ପ୍ରତି ଦୁର୍ଯ୍ୟୋଧନଙ୍କର ଶିଷ୍ୟ ଯିଏ କରିଛି ସିଏ ଜାଣିଛି ଶିଷ୍ୟ ଯଦି ପୁଅ ଅଜଗା ହେଲେ ତ ବାପା ତାର ସ୍ନେହ ପଳେଇବ ଆପଣ କହିଲେ ମୁଁ ଭୁଲିଛି ତେଣୁ ମୋର ଶେଷ ଅନୁରୋଧ ମୁଁ କିଛି ଅନୁରୋଧ କରିବିନି କାହା ତୁମେ ଟିକେ ଯାଅ କାରଣ ତୁମେ ଅତି ଚତୁର କଥା କହିପାର ତ ବୁଝିପାର ଭଲ ଦୁର୍ଯ୍ୟୋଧନଙ୍କୁ ବୁଝିଦେବ ଭଗବାନ କୃଷ୍ଣ କହିଲେ ବଡ଼ ଅଡ଼ୁଆରେ କହିଲି ମୁଁ ଆସିଛି ଦୁର୍ଯ୍ୟୋଧନଙ୍କୁ କେନ୍ଦ୍ର କରିକି ଅସୁରମାନଙ୍କୁ ସବୁ ସଂହାର କରିକି ଭାଇ ମତେ କହିଲେ ଦୁର୍ଯ୍ୟୋଧନଙ୍କୁ ମୁଁ ସାଧୁ କରିବି କିନ୍ତୁ ଦୁର୍ଯ୍ୟୋଧନ ସାଧୁ ହେଇଗଲା ଆଉ ସଂସାରରେ ଅସୁରମାନ ମରିବେ କେମିତି ବା ଦୁର୍ଯ୍ୟୋଧନ ମଥାଟାକୁ ବିଗାଡ଼ିଛି ସବୁ ଅସୁର ଆସି ଗୋଟେ ଜାଗାରେ ପହଞ୍ଚିବେ ଏକାଥରେ କୁରୁକ୍ଷେତ୍ର ସଫା କରିବେ ବାଳୁଙ୍ଗା ବିଲ ଅଲଗା ଅଲଗା ବିଲ ରହିଛି ତ କାଟିବା କେତେ କଷ୍ଟ ସବୁ ବାଳୁଙ୍ଗା ଯଦି ଗୋଟେ ବିଲ ରହିଛି ଧାନ ସେବଳ ସବୁ ବୁଡ଼ିବେନି ବାଳୁଙ୍ଗା ସବୁ କାଟିଦେଲେ ପଡ଼ି ପକାଇଦେଲେ ଆସନ୍ତି ବିଜ ରହିଲେ ତ ହବ ଭଗବାନ କହିଲେ ଏକବାର ଦୁର୍ଯ୍ୟୋଧନକୁ ଯଦି ସାଧୁ କରିଦେବି ଭାଇ କହିବି କାରଣ ସବୁ ଅସୁର କେମିତି ଆସିବେ କହିଲା ଯିବି ଯିବା ବେଳକୁ ଦ୍ୱାରାକାରେ ବିଶ୍ୱନାଥ ଚକ୍ର ଠାରୁ ବୁଝୁ ଦ୍ୱାରାକାରେ ଆଗେ ମନସ୍ଥ କଲେ ସେଟା ସଂକଳ ସତ୍ୟ ସଂକଳ୍ପ କହିଲେ ଦୁର୍ଯ୍ୟୋଧନ ମୁଁ ଯାଉଛି କିନ୍ତୁ ଭାଇଙ୍କ ଅନୁରୋଧରେ ମୁଁ ତତେ ବିଶ୍ୱରକୁ ଦେଖେଇବି ସବୁ କରିବି କିନ୍ତୁ କିଛି ବୁଝିବି ଉପରେ ସୁନ୍ଦର ସୁନ୍ଦର ପ୍ରବଚନ ଦେଉଛନ୍ତି ଭିତରେ କିନ୍ତୁ କିଛି ବୁଝିବି କାରଣ ସେ ଚାହୁଁଛନ୍ତି ଦୁର୍ଯ୍ୟୋଧନ ହୃଦୟ ନ କରୁ ତା ମାନେ ଆପଣ କହିଲେ ଯେ ଭଗବାନ ଆମ ଅନ୍ତରରେ ସେ ମିଳିବା ତୁମେ ବି ନ ବୁଝେଇବୁ ନାଇଁ 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 ଦୁର୍ଯ୍ୟୋଧନ ତାରା କାର୍ଯ୍ୟ ସାଧନ କରିବା ପାଇଁ ଅଛନ୍ତି ନା ଆପଣ ତା ଅର୍ଥ ବୁଝିଲେନି ଯେ ଆମ ଭଳିଆ ଲୋକ ସାଙ୍ଗରେ ଭଗବାନ ଡାଇରେକ୍ଟ କମ୍ୟୁନିକେସନ କରି ଆମ ସ୍ମୃତି ବନ୍ଦ କରୁଛନ୍ତି ଭଗବାନ ଡାଇରେକ୍ଟ କମ୍ୟୁନିକେସନ ଆମକୁ କହୁନାହାନ୍ତି ତୁମେ ଏକଥା ଶୁଣନ୍ତୁ ଭଗବାନ ସବୁବେଳେ ପାଖ ରହୁଛନ୍ତି ମୋ ପାଖକୁ ଆସିବ କିନ୍ତୁ ଦୁର୍ଯ୍ୟୋଧନ ତାଙ୍କର ପାର୍ଶ୍ୱ ତାଙ୍କୁ ଆଜି ଅସୁର ପକ୍ଷରେ ରଖିକି ଅସୁର ସଂହାର କରିବେ ତ ଏସବୁ ଏହା ଭଗବାନଙ୍କ ତେଣୁ ବଳରାମ କହୁଛନ୍ତି ଭାଇ ଭଗବାନ ଶ୍ରୀକୃଷ୍ଣ ଗଲେ ବିଶ୍ୱରୂପ ଦେଖାଇଲେ ସବୁ କିଛି କଲେ କିନ୍ତୁ ବଳରାମ କିଛି ବୁଝିଲେ ଶେଷ ଦିନ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ପହଞ୍ଚନ୍ତି ଦୁଇ ଭାଇ କଡ଼ା ଯୁଦ୍ଧ ଲାଗିଛନ୍ତି
ডাকি বুঝলে ভীমসেন তোমার দুই ভাই হব না দুজন আই শিষ্য কে শিষ্য বুঝলে না তুমি কেবল ভীমসেন জিতি পাইব না আর ভীমসেন তুমি দুজন জিতি পাইব না কাহিঁকি না জনকর বল তো অধিক হলে আগে জিতিব না আর ভীমসেন তোমার তো বাহু বল পাচ্ছ দশত্র হস্তির অছি ভীমসেন দশ হাজার হস্তির হাজার হস্তির বল ধরি জন্ম হয়েছিল ভগবান জানান্তি ইয়ে দুর্যোধন কু মারিব তাকে এক্সট্রা প্ল্যান করি ন হাজার হস্তির বল ভগবান কিন্তু বলান কি করি কৃষ্ণ বলাধর বলবান হব না তুমি কোন যেতে হল মিক্স খাইলে যেতে ট্যাবলেট খাইলে কোন হব না না হব ইয়ে বিষ দেইছিল দুর্যোধন কলা ইয়া বল কু ছড়েই তো মার দেবি ভগবান সে বিষ কু অমৃত করি বিষ বিষস্য ঔষধ নাগ লোকরু ন হাজার বল ধরি আসিলা নিমাস দশ হাজার হস্তির বল আছে বলরাম কহিলে বাপা তা ঘরে দশ হাজার হস্তির বল আছে আর তোর গদার তো গদা গুধরে কুশ তো দুইজন সমান যোদ্ধা এ যুদ্ধ কেবে কে কাম জয় করি পারিবা ভগবান জানন্তি মো ভীমসেন হি জয় করিব এই বলরাম কহিলে যদি ভীমসেন মাইন্ড ওয়াশ করে দিকি দুধরাকে বন্ধ করি দুধরাকে নাই মোটা জয় করি ମୁଁ ପାରିପାରିବି ବରଂ କହିଲି ମୋ ଶିଷ୍ୟ ଆଗେ କରେ ମୁଁ ଜୟ କରିବି ବୋଲି ମୁଁ କହୁଛି ସେ ଜୟ କରିପାରିବିନି କହିଲେ ନା ଆକୁ ବେଳ ପାଏ ବାପା ତୁ ଯାହା କରୁଛୁ କର ମୁଁ ଚାଲିନି ଇଏ ବହିବ ଇଏ ମରିବେ ଯା ଭଗବାନ କୃଷ୍ଣ ପ୍ଲାନ୍ କରି ରଖୁଛନ୍ତି ବଳରାମ କଥା ତା ଅନ୍ତର ଭିତରେ ପଶିବାକୁ ଦେବେ ଆଉ ସେ ବୁଝିବ ତ ସାଧୁ ହେଇଯିବ ନା ଆଉ ଦୁର୍ଯୋଧନ ତ ମାରିବା ଲୋକ ଦିବ ସାର୍ ଏ ଦୁର୍ଯୋଧନ ତ ଭଗବାନ କରି ରଖିଛନ୍ତି ଶହେ ପୁତ୍ର ବୈଷ୍ଣବ ଅପରାଧର ଏହି ଫଳ ଦ୍ରୌପଦୀର କେଶକୁ ଧରିଛି ଦୁଃଶାସନ ଆଦେଶ ଦେଇଛି ଦୁର୍ଯ୍ୟୋଧନ ଏ ଦୁଇ ଭାଇ ଆଉ ଭରି ସଭାରେ ସମସ୍ତେ ଦେଖିଛନ୍ତି ଆଉ ଭରି ସଭା ସଦସ୍ୟ ସହିତ ଦୁର୍ଯ୍ୟୋଧନ ଦୁଃଶାସନ ଦେଖିଲେ ଧୃତରାଷ୍ଟ୍ରର ଶହେ ପୁତ୍ରକୁ ଏକାକି ମାରିଛି ସବୁ ଗଣି ଗଣି ଭୀମସେନ ମାରିଛି ଭଗବାନ ତେଣୁ ମୋର କହିବାର ପ୍ରସଙ୍ଗ ଏହା ଥିଲା ବଳରାମ ସବୁ ତୀର୍ଥ ଭ୍ରମଣ କରି ଆସିଲେ ତୀର୍ଥ ଭ୍ରମଣର ଯୋଉ ବିବରଣୀ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ ଶେଷରେ କହିଦେଲେ ପରିକିତ ଭାଇ ଭାଗବତ ସରିଗଲା ଯୋ ଅନୁସ୍ମରେତ ରାମସ୍ୟ କର୍ମାଣି କର୍ମାଣି ଅଦ୍ଭୁତ କର୍ମଣ ସ୍ୱୟଂ ପ୍ରତ୍ୟନୁସ୍ମୃତ୍ୟ ବିଷ୍ଣୁ ସଦୈତମ୍ ଭବେ ୟା ପୂର୍ବ ଅଧ୍ୟାୟଟା କ'ଣ ଜଣାଶ ଅଧ୍ୟାୟ ହେଉଛି ବଳରାମଙ୍କର ତୀର୍ଥ ଭ୍ରମଣ ତେଣୁ ସୁଖଦେବ ଗୋସ୍ୱାମୀ ଲାଷ୍ଟରେ କହିଦେଲେ ବଳରାମଙ୍କର ଏଇ ଯୋଉ ତୀର୍ଥ ଭ୍ରମଣ ଲୀଳା ଯିଏ ପ୍ରାତଃ ଆଉ ସନ୍ଧ୍ୟା ସମୟରେ ସ୍ମରଣ କରିବ ସେ କୃଷ୍ଣଙ୍କର ପ୍ରିୟ ହେଇଛି ସୁଖଦେବ ଗୋସ୍ୱାମୀ କଣ ଏଇଠି କଥାକୁ ଛାଡ଼ିଦେଲେ ନା କଣ କରିଦେ ଆହୁରି ତ ସମୟ ଅଛି ଆଜି ସାତ ଦିନ ହେଲେ ବି ଆହୁରି ସମୟ ଅଛି କଣ ଏଇଠି କଥାକୁ ଛାଡ଼ିଦେବେ ନା କଣ ମାନେ କୃଷ୍ଣଙ୍କ ଲୀଳା ଦଶମ ସ୍କନ୍ଧରେ ପୁରା ରହିଲା ବଳରାମଙ୍କ ଲୀଳା ସ୍କନ୍ଧର ଲୀଳା କିଛି ନାହିଁ କିନ୍ତୁ ଅଣାଅଶ ଅଧ୍ୟାୟ ବଳରାମଙ୍କ ଲୀଳା ସେ ଆହୁରି ଗୋଟେ କୃଷ୍ଣଙ୍କ ଲୀଳା କହିସାରିବ ତାଙ୍କ ବଳରାମ ଲୀଳା କହିଲେ ବର୍ତ୍ତମାନ ଗୋଟେ ଭାଗବତ ସରିଛି ବର୍ତ୍ତମାନ ପ୍ରଶ୍ନ ଆରମ୍ଭ ହେବେ ଅଶୀ ଅଧ୍ୟାୟ ଏଇଠୁ ଏଇ ପ୍ରଶ୍ନରୁ ହିଁ ସୁଦାମ ଚରିତ ଆରମ୍ଭ ହେବେ ତିନି ଚାରିଟି ପ୍ରଶ୍ନ ପଚାରିବେ ଭଗବାନ ଜାଣିଛନ୍ତି ମୁକୁନ୍ଦସ୍ୟ ମହାତ୍ମନ ବିଜ୍ୟାଣି ଅନନ୍ତ ବୀର୍ଯ୍ୟସ୍ୟ ଶ୍ରୋତୁମ ଇଚ୍ଛା ମହୋ ପ୍ରଭୁ ହେ ପ୍ରଭୁ ବହୁତ ସୁନ୍ଦର ଯୁବ ଗୋସ୍ୱାମୀର ସନ୍ଦର୍ଭ ଏବଂ ବୈଷ୍ଣବତ ଶୁଣି ସନାତନ ଗୋସ୍ୱାମୀଙ୍କର ବୈଷ୍ଣବତ ଶୁଣି ଯୁବ ଗୋସ୍ୱାମୀଙ୍କର ବୃହତ ବୈଷ୍ଣବ ଶୁଣି ଚକ୍ରିପାଦଙ୍କର ସାରାଥ ଦର୍ଶିନୀ ଏବଂ ଶ୍ରୀଧର ସ୍ୱାମୀଙ୍କର ଭାଗବତ ଟୀକାରୁ ବହୁ ଆଚାର୍ଯ୍ୟମାନଙ୍କର ଟୀକାରେ ବହୁତ ସୁନ୍ଦର ସୁନ୍ଦର ବ୍ୟାଖ୍ୟା କରାଇଛନ୍ତି ସବୁ କହିଲେ ଗୋଟିଏ ଅଧ୍ୟାୟ ସାଧ୍ୟ ସରିବ ନା ତେଣୁ ସଂକ୍ଷେପରେ ମୁଁ କଥାକାରେ କହିକି ନେଇଯିବି ଏହି ଭଗବାନ ପରୀକ୍ଷିତ ଅତି ବିକଳ ମୁଖରେ ସୁଖଦେବକୁ ଚାହିଁ କହୁଛନ୍ତି ଭଗବାନ ସଂସ୍କୃତ ବହୁ ଦେବଭାଷା ଭଗବାନ ଶବ୍ଦ ଅର୍ଥରେ ସର୍ବସମର୍ଥ କେଉଁଠି ଭଗବାନ ଅର୍ଥରେ ସର୍ବଜ୍ଞ କେଉଁଠି ଭଗବାନ ଅର୍ଥରେ ସରସୂର୍ଯ୍ୟପୂର୍ଣ୍ଣ ଏଠି ଭଗବାନ ଅର୍ଥ ସର୍ବଜ୍ଞ ମହାଦୟାଯୁକ୍ତ ପରୀକ୍ଷିତ କହୁଛନ୍ତି ଆପଣଙ୍କ ଭଳି ଯିଏ ସମ୍ପୂର୍ଣ୍ଣ ଭଗବତ ଚିନ୍ତାରେ ତନ୍ମୟ ତଳିଣୀ ଅବସ୍ଥା ରହିଛନ୍ତି ଆପଣ ମହା ଦୟାଯୁକ୍ତ ଭଗବାନ ନା କାହିଁକି ନା ମୋ ଭଳି ହୀନ ବ୍ୟକ୍ତିର ମୁଖକୁ ଆପଣ ଚାହିଁଛନ୍ତି, ମୋତେ ଚାହିଁ ହରି କଥା କହୁଛନ୍ତି, କାରଣ ମୁଁ ବ୍ରହ୍ମ, ମୋ ମୁହଁକୁ କେହି ଲୋକ ଦେଖିବେ ନାହିଁ। ତାହାକୁ ବ୍ରହ୍ମ ଅଭିଶାପ ବ୍ରାହ୍ମଣ ଅଭିଶାପ ହେଇଗଲା ପରେ ତାକୁ କଣ କୁହାଯିବ? ଏଇଟା ଅପରାଧୀ ନା? ଯଦି କି ପିତାମାତାଙ୍କୁ ଅଭିଶାପ ଦିଅନ୍ତି, ବ୍ରାହ୍ମଣ ଅଭିଶାପ ଦିଅନ୍ତି, ସେ କଣ ଲୋକ ହବ? ଅପରାଧୀ ଲୋକ ନା? ଗାଁ ଲୋକମାନେ କୁହନ୍ତି ନା ଏଇଟା ବ୍ରାହ୍ମଣ ଅଭିଶାପ, ତା ମୁହଁ ତାଙ୍କ ମୁହଁକୁ ଦେଖା। ପରୀକ୍ଷିତ ମହାରାଷ୍ଟ୍ର କହୁଛନ୍ତି ନାଇଁ ନାଇଁ ନାହିଁ, ଆପଣ ମହା ଦୟାଯୁକ୍ତ, ଏ ସଂସାର ସିନା ମୋ ମୁହଁକୁ ଦେଖିବ ନା, ଆପଣଙ୍କର ମହା କରୁଣା ଅଛି, ଭଗବାନ ମୋତେ ଏତେ କରୁଣା କରୁଛନ୍ତି, ଆପଣଙ୍କ ଭଳି ସାଧୁଙ୍କୁ ମୋତେ ଆଣି ଭେଟେଇଛନ୍ତି। ହେ ଭଗବାନ, ଜାଣିଛ ଅନ୍ୟାୟ ଭଗନ୍ୟ ମହାତ୍ମା, ମୋତେ ବିଜ୍ଞାନ ଅନନ୍ତ ବିଦ୍ୟ ସ୍ୱତଃ ଇଚ୍ଛା ମହେ ପ୍ରଭୁ, ମୋତେ ହରିଙ୍କର କଥା ମୁକୁନ୍ଦଙ୍କର କଥା କୁହ। ଏଠି କହିଲେ ଭଗବତ ଜାଣିଛ ଅନ୍ୟାନି, ଆଉ ଯାହା ଯାହା କୃଷ୍ଣଙ୍କର ଲୀଳା ଅଛି ମୋତେ ସମସ୍ତ ସବୁ କିଛି କୁହ, କାହା କଥା ନା ମୁକୁନ୍ଦ। ଭଗବାନ ଶ୍ରୀକୃଷ୍ଣ କେବଳ ସଂସାରରେ ମୁକ୍ତି ଦେଇପାରିବେ, କେହି ପ୍ରଶ୍ନ କରିବେ ଦେବାଦେବୀ ମୁକ୍ତି ଦେଇପାରିବେନି ନା? ମୁକ୍ତି କେବଳ ଭଗବାନ ଦେଇପାରିବେ, ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟିଏ ନାମ ମୁକୁନ୍ଦ। ଏବଂ ଜୀବ ଗୋସ୍ୱାମୀ ଟିକା କହିଲେ ଶ୍ରବଣ ଇଚ୍ଛା ହେଇଥିବ, ତୁମେ କାହିଁକି ସେ କୃଷ୍ଣଙ୍କର କଥା ଶୁଣିବା ପାଇଁ ଚାହୁଁଛ? ନା ସେ ମୁକୁନ୍ଦସ୍ୟ ପରମାନନ୍ଦ ପ୍ରଦସ୍ୟ। ଏ ସଂସାରରେ କଣ ଅଛି କି? ସଂସାରରେ ଆମେ ଯାହାର ଯାହା ଭଜନ କଲେ ବି ଦୁଇଟି ଜିନିଷ ଜଗତରେ ଆମକୁ କେହି ଦେଇପାରିବେ ନା, କୌଣସି ଦେବାଦେବୀ ଦେଇପାରିବେ ନା, କେହି ବି ଦେଇପାରିବେ ନା। କଣ? ସେ ଆମକୁ କିଛି ଧର୍ମ ଦେଇପାରିବେ, କିଛି ଭୌତିକ ଜିନିଷ ଦେଇପାରିବେ, କିନ୍ତୁ ଦୁଇଟି ଜିନିଷ କେହି ଦେଇପାରିବେ ନା, ମୁକ୍ତି କେହି ଦେଇପାରିବେ ନା, ଆଉ ପରମାନନ୍ଦ ବସ୍ତୁ କେହି ଦେଇପାରିବେ ନା, ଆନନ୍ଦମୟ ଦେବାଦେବୀ ଦେଇପାରିବେ ନା। ଦେବାଦେବୀ ଧନ ଦେବେ, କଂସକୁ କଣ ଦେବେ? ଲଙ୍କା, ଏ ଦେବୀ କଂସକୁ ପୁରା ଯାହା କୁହନ୍ତି ମଥୁରା, ସେ କଂସ ପୁରା ସିଦ୍ଧ ଭକ୍ତ ନା, ଦୁର୍ଗାଙ୍କ ସହ ଡାଇରେକ୍ଟ କଥାବାର୍ତ୍ତା କରେ, ମଥୁରା ମଣ୍ଡଳ ରାଜା ହେଇଗଲା କଂସ, ତା ଦୁଃଖ କିନ୍ତୁ ଦୂର ହେଲାନି, ସବୁବେଳେ କୃଷ୍ଣ ଚିନ୍ତା, ସେ କୃଷ୍ଣ ମୋର ଜନ୍ମ ହବ, ସିଏ ମୋତେ ମାରିବ, ଭୁଞ୍ଜମାନ ପ୍ରତିବ କୃଷ୍ଣ ବହୁତ ସୁନ୍ଦର ଶ୍ଳୋକ ଅଛନ୍ତି, ପଶ୍ଚିମ ତନ୍ମୟ ଜଗତ, କଂସ କୃଷ୍ଣ ଚେତନ ଭୟରେ, କୃଷ୍ଣଙ୍କ ଭୟରେ କୃଷ୍ଣ ଚେତନ ସେ ଭୟ, ସବୁବେଳେ କୃଷ୍ଣ ଦେଖିଲା, ଶୋଇଲା ବେଳେ, ଉଠିଲା ବେଳେ, ଚାଲିଲା ବେଳେ, ଯାହା ଭୟ ରହିଲା ତାର ଆନନ୍ଦ ତାର କୋଉଠି ପାଇଲା? କୃଷ୍ଣ ଅମୃତ, ଯେମିତି ଗୋଟେ ସାପ ଆପଣ ଦେଖିଛନ୍ତି ଛୋଟ ପିଲାମାନେ ସବୁ ସାପ, ଆଜିକାଲି ପ୍ଲାଷ୍ଟିକର ସାପ ହେଇଛି, ପ୍ଲାଷ୍ଟିକର ସାପ, ମନେ କର ଗୋଟେ ଚକ୍ରଟା ସାପ ଆକାର କରାହେଇଛି, ଗୋଟେ ଭଲ ମିଠା ଜିନିଷକୁ ସାପ ଆକାରରେ କରାହେଇଛି, ତାକୁ ଯାହା କହିବୁ ଖା, ତାକୁ ଖାଇବା ଯଦି ଭଲ ଲାଗିବ, ଦେଖିଲେ ତ ଭଲ ଲାଗୁଛି, ଭଗବାନ ଶ୍ରୀକୃଷ୍ଣ ପରମାନନ୍ଦ କର, ଆନନ୍ଦ କର, କିନ୍ତୁ କଂସ ଆସ୍ୱାଦନ କରିପାରିଲ ନାହିଁ, କାହିଁକି ତାଙ୍କ ପ୍ରତ୍ୟେକମାନଙ୍କର ଭଗବାନ ଭୟ, ଭୟରୁ ଭୟରୁ ଏ ସଂସାର ଦୁଃଖ କାହାର ଦୂର ହବ ନା, ଆଉ ମୁକ୍ତି କେହି ଦେଇପାରିବେ, ମୁକ୍ତି କେହି ଦେଇପାରିବ ନାହିଁ ସଂସାର ବନ୍ଧନରୁ, କେହି ଆମକୁ ଘଟିପାରିବ ନାହିଁ, କେବଳ କୃଷ୍ଣ। ସେଥିପାଇଁ ସେ କହୁଛନ୍ତି ଭଗବାନ ଏ ମହାଦୟାଯୁକ୍ତ, ଆପଣ ମୋ ମୁହଁକୁ ଚାହିଁଛନ୍ତି, ମୋ ମୁହଁକୁ ଦର୍ଶନ କରିଛନ୍ତି, ମୁଁ ବ୍ରହ୍ମ ଅଭିଶାପ ହେଇକି, ଜାଣିଛ ଅନ୍ୟାନ, ଅନ୍ୟ ଯାହା ସବୁ ଅଛି କୃଷ୍ଣଙ୍କ ଲୀଳା, ମୁକୁନ୍ଦସ୍ୟ ମହାତ୍ମା, ଯଦି କହିଦେବେ ସୁଖଦେବ ଗୋସ୍ୱାମୀ, ଆରେ କୃଷ୍ଣଙ୍କର କଥା କେତେ କି ମହାତ୍ମା, ଅପରିଚ୍ଛିନ୍ନ ବୁଦ୍ଧି ଯଶ୍ୟ ଆତ୍ମା ଆଗ ବୁଦ୍ଧି, ଅପରିଚ୍ଛିନ୍ନ ଭଗବାନଙ୍କର ଲୀଳା ଅନନ୍ତ ଲୀଳା, ଆଉ ଆପଣଙ୍କର ବୁଦ୍ଧି ମଧ୍ୟ ଅନନ୍ତ, ଆପଣ କହିପାରିବେ ମୋତେ? ଆଉ ବିଜ୍ଞାନୀ ଅନନ୍ତ ବୀର୍ଯ୍ୟ ଶ୍ରୁତମ ଇଚ୍ଛାମହେ ପ୍ରଭୁ, ଶ୍ରୁତମ ଇଚ୍ଛାମହେ ପ୍ରଭୁ, ଭଗବାନଙ୍କର କଥା କିଭଳି ନା ବିଜ୍ଞାନୀ, ଅତ୍ୟନ୍ତ ପ୍ରଭାବଶାଳୀ କଥା, ଜୀବନ ସଂଗ୍ରହରେ ରଚନା କରି ବିଜ୍ଞାନୀ ଅନନ୍ତ ବୀର୍ଯ୍ୟ ସେଠି କହିବେ ଅନନ୍ତ ବୀର୍ଯ୍ୟ ପ୍ରଭାବ ସାମର୍ଥ୍ୟ ଯଶ୍ୟ ତସ୍ୟ,
ଭଗବାନଙ୍କ କଥାରେ ଏଭଳି ସମର୍ଥ ଅଛି, ସାଧନ କରିକି କର୍ମୀ ଜ୍ଞାନୀ ଯୋଗୀ ଯାହା ନ ପାଇବେ, ଭକ୍ତ ପ୍ରଭୁ ଶ୍ରବଣ କରି ସେ କୃଷ୍ଣଙ୍କର କଥା ଶୁଣି ଶୁଣିକି ତୁ ବୈକୁଣ୍ଠ ପଳେ। ପରୀକ୍ଷିତ ମହାରାଜ କଣ କରିଛନ୍ତି ମୋତେ ଆପଣ ଉଦାହରଣ ଦେଲେ ଆଜ୍ଞା। ପରୀକ୍ଷିତ କହିଛନ୍ତି ନା ଶ୍ରବଣ କୀର୍ତ୍ତନ କୀର୍ତ୍ତନ କରିବ, ଅର୍ଚ୍ଚନ କରିବ, ବନ୍ଦନ କରିବ, ଭଗବାନଙ୍କୁ ଧ୍ୟାନ କରିବ, ଏଇଟା କରିବ, ସେଇଟା କରିବ, ସବୁ ତୁମ ଭାଗବତରେ କେତେ କଥା କହିଛନ୍ତି, ସବୁ ଭକ୍ତିରେ ସବୁ ଅଙ୍ଗ କହିଛନ୍ତି। ପରୀକ୍ଷିତ ଯେଉଁମାନେ କଣ କରିଛନ୍ତି, କେବଳ ଶୁଣିଛନ୍ତି, କରିବା ପାଇଁ ସମୟ ନାହିଁ, କିଛି ସମୟ ତାଙ୍କ ଜୀବନରେ ସମୟ ନଥିଲା ଶୁଣିକି ତାଙ୍କ କାର୍ଯ୍ୟ ଲଗେଇବା ପାଇଁ। ଆମର ସମୟ ଅଛି, କିନ୍ତୁ ସେ ଏଭଳିଆ ଶ୍ରବଣ କରୁଥିଲେ, ଶ୍ରବଣ ଦ୍ୱାରା ହିଁ ସେଠି ପାଇଗଲେ ଅନନ୍ତ ବୀର୍ଯ୍ୟ, ଅନନ୍ତ ପ୍ରଭାବ। ଜୀବନରେ କେହି କିଛି ନ କରିପାରୁଛି, କେବଳ ହରି କଥା ଶ୍ରବଣ କରୁଛି ନିରନ୍ତର, ତାର ସମ୍ୟକ ସିଦ୍ଧି ହେଇଯାଏ। ସେଥିପାଇଁ ସେ କହୁଛନ୍ତି ବୀର୍ଯ୍ୟାଣୀ ଅନନ୍ତ ବୀର୍ଯ୍ୟ ଶ୍ରୋତା ଇଚ୍ଛା ମହେ ପ୍ରଭୁ। ପରୀକ୍ଷିତ ଯେତେବେଳେ ଏତେ ଇଚ୍ଛା କରୁଛନ୍ତି, ସେତେବେଳେ ଆଶ୍ଚର୍ଯ୍ୟ ହେଉଛନ୍ତି, କିଏ ସୁଖଦେବ ଗୋସ୍ୱାମୀ ଏଠି ବିଜୟ ଧ୍ୱଜ ପ୍ରଶ୍ନ ଉଠାଉଛନ୍ତି, ନନୁ ଦ୍ୱିତ୍ରାଣୀ ଏବ ଦ୍ୱିରାଣୀ ଏବେ ଜୀବିତ ପ୍ରଥମେ ଏବାବତ ଆଶ ସମ୍ପଦ୍ୟତେ ହେ ପରୀକ୍ଷିତ। ତୁମର ତ ଜୀବନ ଆଉ ଦୁଇ ତିନି ଦିନ ବା ଦୁଇ ତିନି ମୁହୂର୍ତ୍ତ ହୁଏ, ତୁମେ ହରି କଥା ତ ଏତେ ଶୁଣିଲଣି, ଏତେ ବ୍ୟାକୁଳ କାହିଁକି ହେଉଛି ହରି କଥା ଶୁଣିବା ପାଇଁ, ଏତେ ବ୍ୟାକୁଳ କାହିଁକି। ବୀର୍ଯ୍ୟାଣ ଅନନ୍ତ ବୀର୍ଯ୍ୟ ଶ୍ରୋତା ଇଚ୍ଛା ମହେ ପ୍ରଭୁ, ପ୍ରଭୁ ସତ କହିଲେ ପ୍ରଭୁମାନେ ଏଠି କହୁଛନ୍ତି ପ୍ରଭୁ ଇତି ଆୟୁଷ ମାପି ଯଥେଷ୍ଟ ଦାତୁ ସକ୍ୟସ ଇତି ଅର୍ଥ। ଆପଣ ଭାବୁଛନ୍ତି ମୁଁ ମରିଯିବି ଏବେ, ପରୀକ୍ଷିତ ଭଳି ଆଶା କରୁଛନ୍ତି। ଦେଖନ୍ତୁ ଭଗବାନଙ୍କର କଥା ଶୁଣିବା ପାଇଁ ଭରି ସବାର ସେ କେତେ ଆଗ୍ରହ ପ୍ରକାଶ କରୁଛନ୍ତି, କହୁଛନ୍ତି ନାଇଁ 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 ପ୍ରଭୁ ଆପଣ ଭାବନ୍ତୁ ନା ଯେ ମୁଁ ଆଉ ଦୁଇ ତିନି ମୁହୂର୍ତ୍ତ ବଞ୍ଚିବି ବା ଦୁଇ ତିନି ଘଣ୍ଟା ବଞ୍ଚିବି ବା ଦୁଇ ତିନି ଦିନ ବଞ୍ଚିବି, କିନ୍ତୁ ସେ ପ୍ରଭୁ ସର୍ବସମର୍ଥ, ସେ ଚାହିଁଲେ ଆୟୁଷ ଦେଇପାରିବା, ଆୟୁଷ ମୋତେ ଯଥେଷ୍ଟ ଦାତ, ସେ ଚାହିଁଲେ ମୋତେ ଯଥେଷ୍ଟ ଆୟୁ ଦେଇପାରିବେ। ଭଗବାନ ଦୁଇଟି କାର୍ଯ୍ୟ କରିପାରିବେ, ମନେ ରଖ ଦୁଇଟି କାର୍ଯ୍ୟ ଭଗବାନ କରିପାରିବେ, ଆପଣଙ୍କର ଆୟୁଷକୁ ଏକ୍ସପାୟାର୍ଡ କରିପାରିବେ, ଏକ୍ସପାୟାର୍ଡ ଡେଟ୍ ନ ହେଇପାରିବେ ଏକ୍ସପାୟାର୍ କରିବେ, ମନେ ରଖ। ଆଉ ଏକ୍ସପାୟାର୍ଡ ଡେଟ୍ ଯାଇଥିଲେ ବି ପୁଣି ଯେମିତି କ'ଣ ଆପଣ କହୁଥିଲେ ଭ୍ୟାଲିଡ଼ିଟି କରିଦେବେ, ସେଇ କାର୍ଡ ଇନଚାର୍ଜ କଲା ବର୍ଷେ ଗଲା ପରେ କ'ଣ କାର୍ଡ କ'ଣ କହୁଛନ୍ତି ଭ୍ୟାଲିଡ଼ିଟି ଚାଲିଗଲା, ପୁଣି ଗୋଟେ ବର୍ଷ ପଡ଼ିଗଲା, ଏ କମ୍ପାନୀ ତ ମୋ କମ୍ପାନୀ ଏଇଟା କରିଦେଉଛି ଆଉ, ଏ ଭଗବାନ ଶ୍ରୀକୃଷ୍ଣ କରିପାରିବେ ପ୍ରାରାଧ୍ୟଟାକୁ ତିଆରି କରିଦେବେ, ପ୍ରାରାଧ୍ୟ ପକେଇଦେବେ, ଏ ଶକ୍ତି ଭଗବାନଙ୍କର ଅଛି। ସେଥିପାଇଁ ସେ କହିଲେ ସର୍ବଧର୍ମ ଆମ ପରିତ୍ୟଜ୍ୟ ମହାନ ଏକମ ସନ୍ଦମ ଦେବେ, ଆହୁରି ଉଭୟ ବାଣୀ କରିପାରିବେ। ଏକ୍ସପାୟାର୍ ଡେଟ୍ ଯାହା ଯାଇଛି ତାକୁ ପୁଣି ରିପେୟାର କରିକି ନୂଆ ସେଲ୍ ପକେଇ କୃଷ୍ଣ ଛାଡ଼ିବେ, ସେଇ ସର ସେଇ ସର ଥିବ, ସେଇ ଜୀବନ ଥିବେ, ତାର ମରିବା ପାଇଁ ଆପଣ ଜାତକ ଦେଖିକି ଦେଇଥିବେ, ହଁ ଇଏ ଆଉ ଦୁଇ ତିନି ଦିନ ପରେ କି ଏଇ ପାଞ୍ଚ ବର୍ଷ ମରିବେ, ଏକ୍ସପାୟାର୍ ଡେଟ୍ ସାଙ୍ଗେ ସାଙ୍ଗେ ବଢ଼େଇଦେବେ, ଲାଇଫ୍ ସ୍ପାନ୍ ଇନକ୍ରିଜ୍ କରିଦେବେ, ସେ ଶକ୍ତି ଭଗବାନଙ୍କର ଅଛି। ଆଉ ପ୍ରମାଣ ଆପଣ ତ ପ୍ରମାଣ ଦିଅନ୍ତି ନା, ପ୍ରମାଣ ଜାଣିନି, ଏ ପାଶ ବନ୍ଧା ହେଇଯାଇଥିଲା ଓ ଜମ ପାଶ ଆସି ବାନ୍ଧି ଦେଇଥିଲେ, ନର୍କକୁ ଯିବା ପାଇଁ ରେଡି ହେଇକି ରହିଛି, ଟଣା ଚାଲିଛି, ଡାକିଦେଲା ପ୍ରଭୁଙ୍କର ନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଥରେ ଏକ୍ସପେକ୍ଟେଡ୍ ପଳେଇଥିଲା ଅଗା ମିଳିବ, ଭଗବାନ ଲାଇଫ୍ ସ୍ପାନ୍ ବଢ଼େଇଦେଲେ, ବଞ୍ଚିଲା ଅଗା ମିଳି ମୃତ୍ୟୁ ଶଯ୍ୟରେ ଉଠିଲା, 88 ବର୍ଷ ବୟସରେ ମୃତ୍ୟୁବରଣ କରିବା ପାଇଁ ଯାଉଥିଲା, ମୃତ୍ୟୁ ଶଯ୍ୟରେ ଉଠିଲା, ଉଠିଲା ହରିଦ୍ୱାରକୁ ଗଲା, ତପସ୍ୟା କଲା, ବିମାନର ବୈଷ୍ଣ ହୋଇଗଲା, ଏକ୍ସପାୟାର୍ଡ ଡେଟ୍ ଚାଲିଲା ଥିଲା ତାକୁ ଲାଇଫ୍ ସ୍ପାନ୍ ଇନକ୍ରିଜ୍ କରିଦେଲେ, ଆଉ କାହାର ଆୟୁଷ ଥିଲା ତାକୁ ମାରିଲେ, ପ୍ରମାଣ ଅଛି ନା, ଭାଗବତ ବିଜ୍ଞାନ କି ଯୁକ୍ତି ପ୍ରସ୍ତୁତ ହେଇପାରିବେନି, ମହାଭାରତ
महाभारत जिते सब आसी थे कि भगवान सब आयुष को एक्सपायर करदे जो दिन द्रौपदी वस्त्रहरण समस्त सपोर्ट कले कही द्रोणाचार्य भाई महात्मा बस शिष्य आदेश दूसरी द्रोणाचार्य मुखर पाठ पदे कथा बाहर सब बड़ा अन्या है द्रोणाचार्य भीष्मदेव मुख को बंद कर रखे भीष्मदेव तो अलग घटना श्रीलाकुद किंकर्तव्य विमूढ़ दुई अवस्था से रही पांडव मान को मन देखते देहटा को बिकी दुर्योधन दुर्योधन कहला ना दुर्योधन कहला प्रभु ए भीष्मदेव आप जो युद्ध कर बहुत कोहल मन में युद्ध कर युद्ध करते गोटे स्वर महाभारत युद्ध सर जाता सत्य कथा कह मोर अंतर कथा तो जानू दुर्योधन गोटे स्वर मो पाई पर्याप्त महाभारत युद्ध को शेष करने दुर्योधन तोर सामर्थ्य अच्छी तो से चक्रधारी श्रीकृष्ण यदि रथ रु गोटे मुहूर्त अर्जुन रथ रु गोटे स्वर में महाभारत युद्ध को शेष करदे तोर सामर्थ्य अच्छी दुर्योधन कह ठीक अच्छे सामर्थ्य ना मोर सामर्थ्य ना कि तुम्हें मन जोग दे यदि युद्ध कर सफलता पाइबा ना विष्णु कांदी कांदी कर दुर्योधन मनटा तो मो अधीन ना मन जहाँ को भल पाए पाक पड़ा मन भल पाई पांडव मान को मु शरीर तो बिकी खाए मनटा तो बिकी मन मनटा को बिकी पांडव मान को शरीर को नए तेरे युद्ध युद्ध है कौन कर पांडव मान को देखीगला छोट शावक भाई पक्षी जब तार कीट जंतु को आनी तार शावक को खुआ मुझे कुंतीर पांच पु को कोल बस चुंबन देखिए स्नेह कर आज तो कथा तुम शरीर बिकी देती तो कथ सराघात करी मुझे मो मन प्रति विजय पाइब दुर्योधन मो शरीर प्रति विजय पाइब कौन करते महाभारत युद्ध आयुष था भीष्मदेव सरसज्जा पड़ी थे शुणी भीष्मदेव स्तुति सात दिन में बहुत सुंदर स्तुति खाली स्तुति स्तुति प्रसंग शुणे कि सुंदर स्तुति भगवान पाद तले ठिया बंजु पांडव चारिक घेरिक बस थे भीष्मदेव सरसज्जा शुक्र स्तुति करेंगे से कहे प्रभु आपण से तो आप कड़ा भक्त असल मु देखी आखिया कह मु देखी कहीं बजा ले मुझे जानी ना तुम कभी जान भगवान प्रसन्न दिव्य दृष्ट प्रसन्न मु दिव्य दृष्टि देखी अर्जुन कहले सखाय उभय मध्य रथ स्थापित अच्युत हे अच्युत सेना उभय मध्य दुई सेना भितर रथटा रखी दि आप आपण आदेश ब्रह्माजी शिवजी संसार को चलाउंट कि अर्जुन रथ से आप सारथी जो हाथ में जगत जीवन जगत देवादेवी पर्यटन पर्यटन सबकि कार्य खाली इंगित हाथ चला भू भांगी जगत को चला हाथ उठे कौन हम जगत अवस्था कि आप हाथ में अर्जुन रोड़ार रजु को धरती मुझे दृश्य को देखी मुचक्ष देखी आपत अवस्थल अर्जुन आदेश दे चाकर से रथी तो आप सारथी कले सेना उभये रथ स्थापित अच्युत अच्युत ए दुई सेना भर रथ रख कि आप गोटे पाद लगे सांसा रखिले ये भक्त वत्सल भावना को बुझी मुझे सीटी मत आगे पड़े ना आप कौन कर ना अर्जुन को देखे अर्जुन पचारे भगवान पचारे कि अर्जुन तु युद्ध करने आसचु ये रथ बंद करने कहल ना मुझे देखी क्या सहित युद्ध कराइक पड़े कि युद्ध क्षेत्र देखे कौन भगवान अर्जुन मुहटा को सृष्टि कर सृष्टि नगर गीता आस मुहटा को भगवान सृष्टि कर देखु भगवान
ଅର୍ଜୁନ ପଶ୍ୟ ପଶ୍ୟ
ଏମ୍ ଦ୍ରୋଣ
ଅସୌ ଦ୍ରୋଣ ଅସୌ କର୍ଣ୍ଣ ଅସୌ ଭୀଷ୍ମ
ଭୀଷ୍ମ ଦେବ କହିଲେ ଆପଣ ଯେତେବେଳେ ଅସୌ ଅସୌ ଦୁର୍ଯ୍ୟୋଧନ କଣ ଏ ଅର୍ଜୁନ କଣ ଜାଣିପାରୁନି ଭୀଷ୍ମ ଦେବ କିଏ
କୃପାଚାର୍ଯ୍ୟ କିଏ ଦ୍ରୋଣାଚାର୍ଯ୍ୟ କିଏ କିନ୍ତୁ ଆପଣ ଏଇ ଭୀମ ଏଇ ଭୀଷ୍ମ ଏଇ ଦ୍ରୋଣ ଏଇ କୃପାଚାର୍ଯ୍ୟ ଏଇ ଅସସ୍ଥାନା ଏଇ କର୍ଣ୍ଣ ଏଭଳି କହିବା ଦ୍ୱାରା କଣ କରୁଥିଲେ ଅର୍ଜୁନଙ୍କୁ ଦେଖାଉଥିଲେ କିନ୍ତୁ ତାଙ୍କର ଆୟୁଷ ଭାବରେ କରୁଥିଲେ
ସେଟା କଣ ବୁଝିପାରିଛି
ଆଉ କେହି ଜାଣିଥିଲି ମୁଁ ଜାଣିଛି ମୁଁ ଜାଣିଛି କାହିଁକି ଭଗବାନ ଏମିତି ଲୀଳା କରୁଛନ୍ତି ମୁଁ କେବଳ ବସିକି ରଥରେ ମୁଁ ସେନାପତି ଥିଲି ତ ଅର୍ଜୁନ ଏମିତି ମୋହିତ ହେଇଗଲା ମୋତେ ଚିହ୍ନିପାରିବନି ମୁଁ ଯାହାକୁ ଚୁମ୍ବନ ଦେଇଛି ସେ ମୋତେ ଚିହ୍ନିପାରିବନି ଯେଉଁ ଦ୍ରୋଣାଚାର୍ଯ୍ୟଙ୍କୁ ନିକଟରେ ନିଜକୁ ସମର୍ପଣ କରିଦେଇଥିଲା ଅର୍ଜୁନ ତାଙ୍କ ପ୍ରଥମ ଶିଷ୍ୟ କରିଥିଲେ ଦ୍ରୋଣାଚାର୍ଯ୍ୟ ସେ ଚିହ୍ନିପାରିବନି ଆପଣ ଦେଖୁନଥିଲେ ଏ ଦେଖେଇବା ଦ୍ୱାରା ତାଙ୍କ ଆୟୁ ଭଗବାନ କରୁଥିଲେ ଏଠି କହିବା ତତ୍ପର୍ଯ୍ୟ ଥିଲା ପରୀକ୍ଷିତ ପଚାରୁଛନ୍ତି ବିଶ୍ୱକଥା ପଚାରୁଛନ୍ତି ଆରେ ଆଉ ଦୁଇ ତିନି ମୁହୂର୍ତ୍ତ କି ଦୁଇ ତିନି ଘଣ୍ଟା ବଞ୍ଚିବ ଯେ ସାତ ଦିନର କଥା ଶୋଇବା ପାଇଁ ଆସିକି ବସିଲାଣି ସାତ ଦିନ ଶୋଇବା ପାଇଁ ବସିଲାଣି ତୁମେ କ'ଣ କହୁଛ ଆହୁରି କଥା କହୁନି ବିଜ୍ଞାନନ୍ଦ ବୀର୍ଯ୍ୟମହେ ପ୍ରଭୁ ହେ ପ୍ରଭୁ ସେ ଅନନ୍ତ ପ୍ରଭାବଶାଳୀ ମୁକୁନ୍ଦଙ୍କର ପରମାନନ୍ଦ ପରମଙ୍କର କଥା ମୁଁ ଶୁଣିବା ପାଇଁ ଚାହୁଁଛି ନା ସେ ପ୍ରଭୁ ଆପଣ କାହିଁକି ଭୟ କରୁଛି ମୋର ଆଜି ମୃତ୍ୟୁ ହେଇଯିବ ବୋଲି ସେ ଯଥେଷ୍ଟ ଆୟୁ ମୋତେ ଚାହିଁଲେ ଦେଇପାରିବେ ଭଗବାନ ଚାହିଁବେ ଯଦି ଯଥେଷ୍ଟ ଆୟୁ ଦେଇପାରିବେ ଆଉ ଭଗବାନ ଚାହିଁବେ ଯଦି ଆଜି ବି ଦେଇଦେଇପାରିବେ ତାଙ୍କ ହାତ ସବୁ ଅଛି ଯିଏ ପ୍ରାରବ୍ଧଟାକୁ କାଟିପାରିବେ ସେ ପୁଣି ପ୍ରାରବ୍ଧର ଆପଣଙ୍କ ପ୍ରାରବ୍ଧ କାଟି ଦେଇପାରିବେ ସେ କର୍ମଫଳଟା କାଟି ଦେଇପାରିବେ କର୍ମଫଳକୁ ଯୋଡ଼ିଦେବେ ସବୁ ସମର୍ଥ ସେ ଆଉ ଏଇ ଦୁଇଟି ଅଧ୍ୟାୟରେ ସାର ଯଦି ବଂଶୀଧର ସ୍ୱାମୀ ତାଙ୍କ ଟୀକା ରଚନା କରିଛନ୍ତି ଏ ବଂଶୀଧର ସ୍ୱାମୀ ଯେ ସେ ସିଦ୍ଧର ସ୍ୱାମୀଙ୍କର ଟୀକାର ଅର୍ଥ କରିଛନ୍ତି ବହୁତ ସୁନ୍ଦର ସାଧାରଣ ଲୋକମାନଙ୍କର ଭାବନା କ'ଣ କୃଷ୍ଣ ଭକ୍ତ ହେଲେ ଗରିବ ହେଇଯିବେ ସେ ଓଡ଼ିଆ ଭାଗବତ କେଉଁଠି ଅଛନ୍ତି କେବେ ମୁଁ ତ ଜାଣିନି କୃଷ୍ଣ ଭକ୍ତ ତ ଯତ୍ନର ଭଣ୍ଡା କୁଡ଼ିଆ ତାଙ୍କ ଘର ଲୋକ ପଢ଼ିଦେଲି ଯେ କୃଷ୍ଣ ଭକ୍ତ ହେଲାରେ ଜଗନ୍ନାଥ ଭକ୍ତ ହେଲାରେ ତୁ ଭିକାରୀ ଶିବଙ୍କର ଭକ୍ତ ହଉ କି ଅଲଗା ଦେବାଦେବୀଙ୍କର ଭକ୍ତ ହଉ କୃଷ୍ଣଙ୍କର ଭକ୍ତରେ ତୁ ଭିକ ମାଗିବାକୁ ପଡିବ କୃଷ୍ଣ ସବୁ ଭାରି ସେ କପଡ଼ି ସବୁ ବଙ୍କା ଠାକୁର ସେ ସବୁ ଛଡ଼େଇକି ନେଇଯିବେ କିନ୍ତୁ ନିଏ କିଏ ଭିକାରୀ ଆପଣଙ୍କୁ ତୁ ମାଗି ହେଉଛି କାହିଁକି ତାର ଅଭାବ ଅଛି କି ଭଗବାନ ଯେ ପରମାନନ୍ଦ ପ୍ରଦ ଯିଏ ଅନନ୍ତ ଐଶ୍ୱର୍ଯ୍ୟରେ ପାଲିକି ସେ ଆମକୁ ତୁ କ'ଣ ଛଡ଼େଇକି ନେବେ ଆମକୁ ଦେଇଛନ୍ତି ତାଙ୍କ ଧନକୁ ସେ ଚଳେଇ ଦେବେ କି ତିନି ପାହାର ଐଶ୍ୱର୍ଯ୍ୟ ଓ ତିନି ପାହାର ବିଭୂତି ବୈକୁଣ୍ଠ ଜଗତରେ ଅଛି କି କଣ ଏଠି ଅଛି ଆମ କାଗଜ ଟଙ୍କା ସେ ନେବେ କାଗଜ ଟଙ୍କାର ପୁଣି ତାଙ୍କର ମୂଲ୍ୟ ଭିତରେ ସୁନା ରୂପା ସେ ତିଆରି କରୁଛନ୍ତି ଏଇ କାଗଜ ଗୁଡା ମେସିନ୍ ଭିତରେ ତିଆରି କରିକି ଗାନ୍ଧୀ ବାବାଙ୍କର ପିକ୍ଚର ଦିଆ ହେଉଛି ଗୋଟେ ଷ୍ଟାମ୍ପ ମରା ହେଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକ କହୁଛନ୍ତି ଆମ ଟଙ୍କାକୁ କୃଷ୍ଣ ନେଇଯିବେ କୃଷ୍ଣଙ୍କର ଭଜନ କରନା କୃଷ୍ଣ ଭକ୍ତ ଗରିବ କୃଷ୍ଣ ଭକ୍ତ କାହିଁ ଗରିବ ଭଗବାନ ଭକ୍ତକୁ କ'ଣ କରନ୍ତି ଏ ଦୁଇଟି ଅଧ୍ୟାୟରେ ଶୁଣିବ ଭକ୍ତକୁ କ'ଣ ଦିଅନ୍ତି ଅଧୁନା ନ କେବଳ ହରିଭକ୍ତାନ ପାରତ୍ରିଙ୍କ ଏବ ସୁଖମ ଏ ଯେଉଁ ଅଧ୍ୟାୟ ବର୍ତ୍ତମାନ କହିବେ ଦୁଇଟି ଅଧ୍ୟାୟରେ ହରିଭକ୍ତର ଯେ ଲୋକ କ'ଣ କୁହନ୍ତି ହଁ ତୁମେ ହରେକୃଷ୍ଣ ହରେକୃଷ୍ଣ ହଉଛ ମଲା ପରେ ତୁମେ କ'ଣ ହେବାଟା କିଏ ନୁହେଁ ମଲା ପରେ ସୁଖ ପାଇବେ ଏ ମଲା ପରେ କ'ଣ ତ ମୁଁ ଜାଣିପାରିବିନି ଲୋକମାନେ କହନ୍ତି ବର୍ତ୍ତମାନ ତୁମର କ'ଣ ଅଛି କହୁଛନ୍ତି ନା କିନ୍ତୁ ଅହିକମ ପି ଅଲୌକିକମ ଭକ୍ତର ଦୁଇ ଜନ୍ମ ହେଉଛି ସୁଖ ଏହି ଜନ୍ମରେ ଅଲୌକିକ ସୁଖ ପ୍ରାପ୍ତ ହବ ସୁଦାମା ଗ୍ରହଣ ଶୁଣିବେ ସୁଦାମାଙ୍କୁ ଯେଉଁ ଧନ ଦେଇଛନ୍ତି ଦ୍ୱାରକାପୁରରେ ନାହିଁ ଦ୍ୱାରକାପୁରରେ ନାହିଁ ଭକ୍ତକୁ ଏହା ଦେବେ ଅଲୌକିକ ବସ୍ତୁ ଦେବେ ଇହ ଲୋକରେ ଅହିକ ଏଇ ଲୋକରେ ଯାହା ଦରକାର ଭଗବାନ ଯଦି କାମନା କଲା ଯଦି ନିଷ୍କାମ ହେଇଯିବ କିଛି ଦରକାର ନାହିଁ କରୁ ଆପଣଙ୍କ ଚରଣ କମଳ ଦରକାର ଚରଣ କମଳ ଶୋଭାବୃଦ୍ଧ କାମ ଭଗବାନ କହିବେନି ଭକ୍ତ ମାଗିବ ଧନ ଭଗବାନ ତାକୁ ଭକ୍ତି ଦେବେ ଯେ ପଚାରିବେ ଆଜ୍ଞା ମୁଁ ମୋର ଭକ୍ତି ହଉନି ମାଗୁଛ କଣ ଭଗବାନ ଯଦି ଧନ ମାଗିବ ଭଗବାନ ଧନ ଦେବେ ଆଉ ଯିଏ ଧନ ମାଗୁଥିବ ତାକୁ ଭକ୍ତି ଦେବେ କି ଦେବେ ଆଉ ଯିଏ ଭକ୍ତି ମାଗୁଥିବ ଧନ ଦେବେ କି ସେ ଭକ୍ତି ମାଗୁଛି ଜଣେ ହେଉଛି ଉଭୟ ଆଜ୍ଞା ଆମର କ'ଣ କିଛି କିଛି ଧନ ଦରକାର କିଛି କିଛି ଭକ୍ତି ଦରକାର ସେଟା ଆମକୁ ଦେବେ ଉଭୟ ଜିନିଷ ଦେବେ କିନ୍ତୁ ତା ଅର୍ଥ ନୁହେଁ ଯେ ଧନ ଭକ୍ତ ନ ମାଗିଲେ ଭଗବାନ ଧନ ଦେବେ ନା ନା ପଶୁପକ୍ଷୀ ମାଗୁନାହାନ୍ତି ତମେ ଦେଉନାହାନ୍ତି ଭକ୍ତ ପାଇଁ ଭଗବାନଙ୍କର ସ୍ପେଶାଲ ଯାକ ଏ କ'ଣ ଅତି ପ୍ରଯତ୍ନ ଭଗବାନ କରନ୍ତି ଭକ୍ତ ଯେଭଳି ଭଜନ କରିବା ପାଇଁ ତାର ବାଧା ନ ହୁଏ ଧନ ଧନଟା ଭଗବାନ ଯେ ଭକ୍ତର ଆଜି ଧନ ନାହିଁ ଭୋଗ ଲଗେଇବା ପାଇଁ ନାହିଁ ଉଦ୍ବେଗ କାହାକୁ ଉପବାସ ଆଗେ ଭଗବାନ ରହିବେ ପରେ ଭକ୍ତ ଉପବାସ ରହିବେ ଭକ୍ତର ଘରେ ଚାଉଳ ନାହିଁ ଡାଲି ନାହିଁ ଉପବାସ କିଏ ରହିବ ଆଗେ ଭଗବାନ ଆଗେ ଉପବାସ ସେଟା ଭୋଗ ଲଗେଇଲେ ଭକ୍ତ ଖାଇବ ନା ଆଉ ଭକ୍ତ ଯଦି ଭଗବାନ ଯଦି ନଦେଲେ ଭଗବାନ ଆଗେ ଉପବାସ ରହିବ ଆମର କ'ଣ କ୍ଷତି ହେଇଛି ତେଣୁ ଭଗବାନ ଭକ୍ତକୁ ଯାହା ଆବଶ୍ୟକ ଦିଅନ୍ତି ଆଉ ଅଲୌକିକ ଲୋକାତୀତ ବ୍ରହ୍ମାଜୀ ଶିବଜୀଙ୍କ ଐଶ୍ୱର୍ଯ୍ୟ କ'ଣ ଅଛି ଶିବଜୀ ତ ନିଷ୍କାମ ଲୋକ ବ୍ରହ୍ମାଜୀଙ୍କର ଇନ୍ଦ୍ରଙ୍କର କି ଐଶ୍ୱର୍ଯ୍ୟ ଅଛି ଭକ୍ତକୁ ଅଲୌକିକ ସମ୍ପର୍କ ଦିଅନ୍ତି ଆଜି ଏଇ ଯୋଉ ଭ୍ରମଧାରଣା ଅଛି ଭଗବାନ ମଲା ପରେ ଭକ୍ତକୁ ବୈକୁଣ୍ଠ ନେବେ ଏଇ ଜନ୍ମରେ କେବଳ କଷ୍ଟ ଦେବେ ନାଇଁ ଏ ଜନ୍ମରେ ବି ଅଧିକ ସୁଖ ଦେବେ ଆଉ ଦ୍ୱିତୀୟ ଶ୍ଳୋକରେ ଏ ପ୍ରଶ୍ନ କରୁଛନ୍ତି ତୁମେ କାହିଁକି ସୁଖଦେବ ପରୀକ୍ଷିତଙ୍କୁ ସୁଖଦେବ ଗୋସ୍ୱାମୀ ଏ ପରୀକ୍ଷିତ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ଗୁରୁଦେବ ଆପଣଙ୍କ କଥାକୁ ବନ୍ଦ କରିଦେବି କି ଯେ ମୁଁ ଆହୁରି କଥା ଶୁଣିବା ପାଇଁ ଚାହୁଁଛି ଏଇ କଥା ପ୍ରସଙ୍ଗରେ ସୁଧାଂଶରେ ଆସିବେ ବୀରାଘଚାର୍ଯ୍ୟ କହୁଛନ୍ତି ଯିବ ଗୋସ୍ୱାମୀ ସେ କଥା କହିଛନ୍ତି ବହୁଦା ଶ୍ରୁତବତ ଅପି କୁତସ୍ତବର୍ଣ୍ଣ ବିରକ୍ତି ଉଦିତ ଇତିହାସ ହେ ପରୀକ୍ଷି ତୁ ବହୁତ ଶୁଣିଲଣି ମୋର ବିରକ୍ତି ଆସୁନି ଲୋକମାନେ କହନ୍ତି କ'ଣ ସେ କଥା କେତେ ଶୁଣିବୁ ସେଇ କୃଷ୍ଣ କୃଷ୍ଣ ସେଇ କୃଷ୍ଣ ଏହା କହିଲେ ଅସୁରକୁ ମାରିଲେ ଏଇ ସୁଧାମ ଧନ ଦେଲେ ଏଇ କଥା କେତେ ଶୁଣିବୁ ଆଚ୍ଛା ଏଇ କଥା ବି ଶୁଣିବାକୁ ବିରକ୍ତି ଲାଗୁଛି ସଂସାରରେ କ'ଣ କଥା ଅଛି ଟିଭିରେ କ'ଣ ଅଛି ଟିଭି ନ୍ୟୁଜ୍ରେ କ'ଣ ଅଛି ପେପର ନ୍ୟୁଜ୍ରେ କ'ଣ ଅଛନ୍ତି କହିଲେ କିଏ ଚୋରି କଲା କିଏ ଟଙ୍କା ମାରିକି ଖାଇଲା କିଏ କାହାକୁ ଏହା ଛଡ଼ା କିଛି ଅଛି ହେଲେ ସେଇ କଥା କେତେ ବିରକ୍ତି ଲାଗୁଛି କହିଲେ ପେପର ସଂଖ୍ୟା ପ୍ରତିଦିନ ବଢ଼ୁଛି କେତେ ପ୍ରକାର ପେପର ବାହାରୁଛି କେତେ ପ୍ରକାର ନ୍ୟୁଜ୍ ଆସୁଛି ଏଇଟା ବହୁତ ବିରକ୍ତି ଲାଗୁଛି ଏଇଟା କାହିଁକି ବିରକ୍ତି ଲାଗୁଛି ଏଇଠି ସେ କଥା କହୁଛନ୍ତି ତୁମକୁ ବିରକ୍ତି ସୁଖଦେବ ସାଙ୍ଗ କରିକି ତୁମେ ଏତେ କଥା ଶୁଣିଲଣି ତୁମର ଟିକେ ବିରକ୍ତି ଉଦୟ ହୁଏନି କୃଷ୍ଣ କଥା କହୁଛି ନାଇଁ ନାଇଁ ହରିଙ୍କ କଥା କେବେ ବିରକ୍ତି ଆସେ ନା କେଉଁମାନଙ୍କୁ ବିରକ୍ତି ଆସେ ଇଏ କହୁଛନ୍ତି ଉତ୍ତମ ଶ୍ଲୋକ ସତ୍ କଥା ବିରମତେ ବିଶେଷଜ୍ଞ ବିଷନ୍ନ କାମ ମାର୍ଗିଣୀ ଏପରିକି ତୁମେ ଶୁଣ ଏ ସରି ସୁଖଦେବ ଗୋସ୍ୱାମୀ କହୁଛନ୍ତି ହେ ଗୁରୁଦେବ ଆପଣ ଶୁଣନ୍ତୁ ଆପଣ ଯଦି ମୋତେ ପ୍ରଶ୍ନ ପଚାରିଲେ ମୋତେ ବିରକ୍ତ ଲାଗୁନି ନା ବିରକ୍ତ ଲାଗେ ହରି କଥାରେ କାହାକୁ ବିରକ୍ତି ଲାଗେ ଏ କହୁଛନ୍ତି କୌନ ସୁତା ସକୃତ ବ୍ରହ୍ମା କେହି ଏଭଳି ବ୍ୟକ୍ତି ଅଛି କି ଯେ ଥରେ ହରି କଥା ଶୁଣିଦେଲା ପରେ ସେ ରସକୁ ଛାଡ଼ିଦେବ ଛାଡ଼ିପାରିବ ଜୀବନ ସାରା ସେ ଯାହା କର୍ମ କଲେ ସେ କହିବ ନା ଆମର ସୁଖ ଦେଉଛି ମୁଁ ଯେତିକି ସମୟ କୃଷ୍ଣ କଥା ଶୁଣୁଛି ସେଇଟା ମୋର ଜୀବନ ସବୁଠୁ ସୁଖମୟ ସମୟ ଆପଣ ଭାବିକି ଦେଖନ୍ତୁ ଏ ଯୋଉ 2 ଘଣ୍ଟା କି 3 ଘଣ୍ଟା ଟିକେ ବସିବେ ସେତିକି ହେଉଛି ନିଶ୍ଚଳ ମନ ସଂସାରକୁ ସେତିକି ସମୟ ଆପଣ ଭୁଲିପାରିବେ ଏତିକି ସମୟ ସଂସାରକୁ ଭୁଲିପାରିବେ ୟା ପରେ ପୁଣି ସଂସାର ମନ କରିବେ ଏଇଠି ଉଠିବେ ତ ହରି ବଲ ସରିବେ ଠିଆ ହବ ସଂସାର ଆସିବେ ପୁଣି ରହିଥିଲେ ବସିବେ ସଂସାରରେ ଭୁଲିପାରିବେନି ପରୀକ୍ଷା ସେଥିପାଇଁ ଜାଣନ୍ତି ମୁଁ କେବେ କୌଣସି ମୋର ସ୍ମରଣ ପଥକୁ ସଂସାର ନ ଆସୁ ମୋର କୃଷ୍ଣ ସ୍ମରଣ ପଥକୁ ଆସୁ କାରଣ କଥାରେ ବେଶୀ ଆଭ୍ୟାସ ହୁଏ ଆପଣ ପରୀକ୍ଷା କରିବେ ଦେଖନ୍ତୁ ଆପଣ ଯୋଉ ସାଧନ କରୁ ଠାକୁର ସେବା କରନ୍ତୁ ମନ ପଳେଇବାକୁ ପଡେ ନାମ କରିବେ ମନ କରା ପଳେଇବ କିନ୍ତୁ କଥା ବେଳେ ମନ ଯେତେ ଭାଗି ଗଲେ ବି ଦେଖିବେ ବେଶମ ରହିପାରିବେ ପୁଣି ପଳେଇ ଆସିବେ ଆବେଶ ବେଶୀ ଅଙ୍ଗ ଭିତରେ ଶ୍ରବଣ ଅଙ୍ଗ ରୁହେ ସେଥିପାଇଁ ଶ୍ରବଣମ ନବଦ ଭକ୍ତିରେ ଆଗେ ବାହାରିଲା ଶ୍ରବଣମ କୀର୍ତ୍ତନ ଶ୍ରବଣ ତେଣୁ ଶ୍ରବଣ କରିବା ଦ୍ୱାରା ଆମ ଅନ୍ତରେ ଏଭଳି ହବ ଆସିବ କୀର୍ତ୍ତନ ଅଙ୍ଗଟା ପରିପୁଷ୍ଟ ହବ ନାମ କରିବା ପାଇଁ ଆରେ ମୁଁ ନାମ କ'ଣ ହେଳା କରିଛି ଶୁଣିଥିଲି ତ ନାମ ପ୍ରଭୁଙ୍କର ମହିମା ଏଇଟା ସେ ଶ୍ରବଣଟା ଆସିଗଲା ନାମ ଅଙ୍ଗକୁ ପୁଷ୍ଟ କରିବ ମୁଖ୍ୟରେ ଶ୍ରବଣ
କେହି ଥରେ ଶୁଣିକି କୌଣ ସତ୍ତ ସକୃତ ବ୍ରହ୍ମ ଉତ୍ତମ ଶୋକ ସକୃଥା।
ବହୁତ ସୁନ୍ଦର ଏକ ଗୋଟିଏ ଗୋଟେ ଶବ୍ଦ ଯଦି ଟିକା ଯଦି କହିଛନ୍ତି କୁହାଯିବ ଗୋଟେ ଅଧ୍ୟାୟ ଅଧ୍ୟ ସରି ଇଏ ଉତ୍ତମ ଶ୍ଳୋକ
ଭଗବାନଙ୍କର ଗୋଟିଏ ନାମ ଉତ୍ତମ ଶ୍ଳୋକ। ଆଜି ଗୋସ୍ୱାମୀ ତାଙ୍କ ଟିକାର ରଚନା କରିଛନ୍ତି
ସର୍ବୋତ୍କୃଷ୍ଟ କିମ୍ବା ଉଦ୍ଗତମ ତମ ସଂସାର ଅଜ୍ଞାନ ଯସ୍ମା।
ଭଗବାନଙ୍କ କଥାରେ ସଂସାରର ଅଜ୍ଞାନଙ୍କ କଥା ସଂସାର ଆମେ ଯେଉଁ କର୍ମ କରୁଛେ ହରିଭକ୍ତି ଛଡ଼ା ଅଜ୍ଞାନ କର୍ମ ନା ଜାଣିନି ଛୋଟ ପିଲାଟା ଜାଣିନଥିବେ ଦେଖିବେ ସେ ସେଇ ମଳ ତ୍ୟାଗ କରିଥିବ ସେ ମଳକୁ ନିଜ ହାତରେ ନିଜ ମଳକୁ ନିଜ ହାତରେ ବି ଖେଳୁଥିବ
ଅଜ୍ଞାନ ଅବସ୍ଥାରେ ଅଛି।
ସଂସାର ଜୀବ ହରିଭକ୍ତି ଛଡ଼ା ଯେଉଁ କର୍ମ କରୁଛେ କୋଠା କରୁ ଚାକିରି କରୁ ଯାହା ତା ଅଜ୍ଞାନ ଅବସ୍ଥା ତା
କାହିଁକି ଅଜ୍ଞାନ ଅବସ୍ଥା
ସେଥିରେ ତାକୁ ସୁଖ କିଛି ମିଳିବ ନା ସେଥିରୁ ଆନନ୍ଦ କିଛି ମିଳିବ ନା।
କିନ୍ତୁ ଭଗବାନଙ୍କ କଥା କିଭଳି ନା ଉତ୍ତମ ଶ୍ଳୋକ ଭଗବାନଙ୍କ କଥାରେ ସଂସାରର ଅଜ୍ଞାନତା ନାହିଁ
ଅଜ୍ଞାନ ଭିତରେ ନାହିଁ। ଆଜି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ଆଜି ଯେଉଁମାନେ ଭଗବାନଙ୍କର ଭକ୍ତ ହେଇଛନ୍ତି ସେ ଭଗବାନଙ୍କ କଥା ଶୁଣିକି ନା ତାଙ୍କର ଅଜ୍ଞାନ ଯାଇଛି ନା
ଅଜ୍ଞାନଟା କେବଳ ଯିବ ସଂସାରରେ କଥା ଶୁଣି
ଏବଂ ଭଗବାନଙ୍କର କଥା କିଭଳି ନା ସତ କଥା। ଏଠି ଚିଦୋସ୍ୱାମୀ ଲେଖିଲେ ଉତ୍ତମ ଶ୍ଳୋକସ୍ୟ ଶ୍ରୀକୃଷ୍ଣସ୍ୟ ସତ୍ୟା ସତ୍ କଥା ମନୋହରା କଥା।
ମନଟା ସଂସାର ଦେଖନ୍ତୁ ସବୁକିଛି କଲା ଉପରେ ଲୋକ ଦେଖିବେ ତାର ଯାହା ଯାହା ଇଚ୍ଛା ତା ପୁଣି ବେଗରେ ଯାଉଛି
ଠିକ ଅଛି ଗୋଟେ ଗାଡି କରିବ ଗାଡି କରିଦେଲା ଆଉ ପୁଅଟା ଚାକିରି ପୁଅ ଚାକିରି କଲା ପୁଅଟା ବିବାହ କରିବ ବିବାହ କରିଦେଲା
ସବୁ କରିଦେଲା ପରେ ତାଙ୍କୁ ପଚାରି ଭାଇ କରିଦେଲା ସବୁ କର୍ମ ସରିଗଲା ବର୍ତ୍ତମାନ ମନ ଠିକ ଅଛି
ମନଟା କାହିଁକି ଏମିତି ଶାନ୍ତି ଲାଗୁନି ଆଉ ମନଟା କାହିଁକି ସୁଖ ଲାଗୁନି ଆଉ
କାହିଁକି ମନ ସୁଖ ଲାଗୁନି।
ମନର ସବୁଠୁ ବଡ ସ୍ୱାଦ ବସ୍ତୁ ହେଲେ
ଚାକର ଯେତେ କାମ କଲା ପରେ ସେଠି ମାଲିକ କାମ କରୁନି
ସବୁ କାମ କରିଦେଇଥିବ ମାଲିକ ଯାହା କିଛି ସେଟା କରୁନି ଚାକର ସୁଖ ପାଇବ
ମନର ମାଲିକ କିଏ କି
ଭଗବାନ ଶ୍ରୀକୃଷ୍ଣ ନା ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟେ ନାମ ହେଉଛି ହୃଷିକେଶ ହୃଷିକ ମାନଙ୍କର ସେ ଈଶ
ଇନ୍ଦ୍ରିୟମାନଙ୍କର ସେ ପ୍ରଭୁ
ଇନ୍ଦ୍ରିୟମାନ ଯେତେ ଇନ୍ଦ୍ରିୟ ଅଛନ୍ତି ତାଙ୍କ ଭିତରେ ପ୍ରଭୁ କିଏ ଇନ୍ଦ୍ରିୟାଣ ପରମ ମନ ମନ ହେଲା ମାଲିକ
ମନର ମାଲିକ କିଏ
ନା ବୁଦ୍ଧି
ବୁଦ୍ଧିର ମାଲିକ କିଏ
ନା ଆତ୍ମା
ଆତ୍ମାର ମାଲିକ କିଏ
ପ୍ରଭୁ।
ତେଣୁ ଆମେ କଣ କରୁଛେ କାହାର ସେବା କରୁଛେ
ମନ କାହାର ସେବା କରୁଛି
ସଂସାର ସେବା କରୁ ମାଲିକ ସେବା କରୁ
ତେଣୁ
ସୁଖ ପାଉ
କହିଲେ କୌଣ ସତ୍ତ ସକୃତ ବ୍ରହ୍ମ ଉତ୍ତମ ଶ୍ଳୋକ ସତ୍ କଥା
ଏଇ ସତ୍ କଥା ସତ୍ୟ କହୁଛି
ମନୋହରା ସତ୍ୟ ମନୋହରା। ଯଦି ଦୁଃଖ ଆପଣଙ୍କ ଦୂର ହେବାର କିଛି ଥିବ କେବଳ ହରି କଥା ଯଦି ନିରନ୍ତର ହରି କଥା ଶୁଣିଲେ ଆଉ ସଂସାର ଦୁଃଖ ଆପଣ ସ୍ପର୍ଶ କରିପାରିବେ ଆଉ ଏ କଥା କହୁଛନ୍ତି ସତ୍ କଥାରେ ସମ୍ବାଦ କହୁଛନ୍ତି ମନୋହରା
କିଭଳି ମନୋହରା
ନା ବିଷୟ ପୈତୃଷ୍ଣା ଜନିକା କଥା
ସଂସାର ଆମେ କଷ୍ଟ କେଉଁଥିପାଇଁ ପାଉଛେ
ଆପଣଙ୍କ ମନ ଯଦି ବିଷୟ କିଛି ପାଇବାର ଇଚ୍ଛା ନାହିଁ ତାହେଲେ କେବଳ କଷ୍ଟ ନାହିଁ। ଆଜି କୋବି ସବ୍ଜି କରିବା
ଏତିକି ଚିନ୍ତା କରିକି ମାର୍କେଟ ଉପରେ ଦେଖିବାଟି କୋବି ନାହିଁ
ଯେଉଁ କୋବି ଅଛି ସେଟା ଆପଣଙ୍କ ପସନ୍ଦ ହେବ
ଦୁଃଖଟା ଆରମ୍ଭ ହେବ
ମାର୍କେଟକୁ ଯାଇକି ଯେକୌଣସି ପରିବା ଧରି ପଳେଇ ଆସିଥାନ୍ତେ
ରୋଷେଇ ବାସ କରି ଠିକ ହେଇଥାନ୍ତା
କାମନା କରିଦେଲେ କ'ଣ
ଗୋଟେ ବିଷୟ ଜିନିଷ ଆଣେ
ସେଠି ଗଲାବେଳକୁ ସେଠି ପସନ୍ଦ ହେବ
ଏଣେ ଇଚ୍ଛା ହେଉଛି ନେଇଯିବି
ପୁଣି ଆଣିକି ରୋଷେଇ ହେଲା ଦେଖ ଭଲ ସବ୍ଜି ହେବେ
ଖାଇଲା ପରେ ସନ୍ତୋଷ ନୁହେଁ
ଗୋଟେ କାମନା କଲେ ଏତିକି ଟେନସନ୍ ନେବାକୁ
ବିଷୟ କାମନା କଲା ମାନେ
ତୃଷ୍ଣା ବଢ଼ିବ
ଯେକୌଣସି ବିଷୟ
ଧନ ଭୋଗ ଶରୀର ପାଇଁ ଭୋଗ ବସ୍ତୁ ଯାହା କାମନା କରିଦେବେ ତୃଷ୍ଣାଟା ବଢି ବଢି ଚାଲିବ
ଆଉ ଏଇ ତୃଷ୍ଣା ତ ହଉଛି ସଂସାର ବନ୍ଧନର କାରଣ ନା ଦୁଃଖର କାରଣ ନା
ଯେତିକି ମିଳିଛି ସେତିକି ସନ୍ତୁଷ୍ଟ ହେଉଛି
ସବୁବେଳେ ତୃଷ୍ଣା ଆମର ବଢି ବଢି ଚାଲିଛି
ଆଉ ଏଇଟା କିଭଳି ତୃଷ୍ଣାଟା ଯିବ
ସତ କଥା
ହରି କଥା ଶ୍ରବଣ କଲେ
କଥା ଶ୍ରବଣ ଦ୍ୱାରା ଏ ବିଷୟ ତୃଷ୍ଣାଟା ପଳେ
ଆଉ ବିରମେତେ ବିଶେଷଜ୍ଞ
ବିଷମ କାମ ମାର୍ଗେଣ ପରୀକ୍ଷିତ କହିଛନ୍ତି ଗୁରୁଦେବ ଯେଉଁମାନେ ବିଷମ ହୋଇଯାଇଛି ସଂସାରରେ ସବୁ ଭୋଗ କରିକରି ବିଷମ ନାହିଁ ତାଙ୍କ ବିଷମ ହୋଇଯାଇଛି ନିର୍ବୃତ୍ତି ପ୍ରାପ୍ତ ହୋଇଛନ୍ତି ସଂସାରୀ ଲୋକ ଏ କଥାକୁ ଭୁଲିଯିବ କିନ୍ତୁ ଯିଏ ସଂସାରରେ ବିରକ୍ତ ପ୍ରାପ୍ତ ହୋଇଛି ତାକୁ ଆଉ ସଂସାରରେ କୌଣସି କଥା ଭଲ ଲାଗିବନି ସେ କେବଳ ଚାହିଁ ମୁଁ 24 ଘଣ୍ଟା କିଭଳି ହରି କଥା ଶୁଣିବି ନା କାହିଁକି ନା ସଂସାର ପଥଟା କ'ଣ କି ଆଜ୍ଞା କାମ ମାର୍ଗ କାମ ମାର୍ଗରେ ଯିଏ ବିଷମ ହେଇଛନ୍ତି ଯିଏ ନିର୍ବୃତ୍ତି ପ୍ରାପ୍ତ ହୋଇଛନ୍ତି ତାଙ୍କୁ ହରି କଥା ଭଲ ଲାଗିବ ଯାହାର କାମ କୃଷ୍ଣ ଅଛି ତାଙ୍କୁ ଭଲ ଲାଗିବ ବାବା ଯୋଉ କଥା କହିଲେ ମାଛ ମାଂସ ଖାଇବନି ଠାକୁର ନାମ ଜପ କରିବ ଏଇଟା କରିବ କେମିତି କ'ଣ ସଂସାର ଚାଲିଲା କେମିତି ଇଆର ହବ କେମିତି ଝିଅ ଇଆର ହବ କେମିତି ବନ୍ଧୁବାନ ଘରକୁ ଯିବି ଭୋଜି କେମିତି ଖାଇବି କିନ୍ତୁ ସବୁ ଅଲଗା କାମ କରିଦେବେ କାମନା ଅଛି ଜାଣନ୍ତୁ ନା ଏ କାମ ତାଙ୍କୁ ଦୁଃଖ ଦବ କାମ ମାର୍ଗେଣ ମାର୍ଗଟା କାମ ଆମେ ଚାଲିଛେ କେଉଁ ମାର୍ଗରେ ଚାଲିଛେ ଗୋଟେ କାମ ମାର୍ଗ ଗୋଟେ ପ୍ରେମ ମାର୍ଗ ଭକ୍ତି ମାର୍ଗ ସଂସାର ଲୋକ ଯାଇଛନ୍ତି କାମ ମାର୍ଗରେ ଏ ଦୁଇଟା ଓଲଟା ଦିଗ କାମ ମାର୍ଗ କ'ଣ ଏଠି ସଂସାର ଲେଖିଛନ୍ତି ତ ଥାକ ଗୀତା ଆସୁ କାମ ଏସ କ୍ରୋଧ ଏସ ଯିବ ବୈଷ୍ଣବ ଦୋଷଣ ଲେଖିଛନ୍ତି ଏ ବହୁତ ବୈଷ୍ଣବ ଦୋଷଣରେ ସନାତନ ଗୋସ୍ୱାମୀ ବୈଷ୍ଣବ ଦୋଷଣ ରଚନା କରିଛନ୍ତି କାମ ମାର୍ଗ ମାନେ କାମ କାମନା ଯେକୌଣସି ପ୍ରକାର କାମନା କାମ ପୂରଣ ହେଇଗଲା କ'ଣ ହବ କାମ ନଥିଲା ତ କାମନା ନଥିଲା ଆନନ୍ଦ ଥିଲେ କାମଟା ଆସିଗଲା ଅନ୍ତ ଭିତରକୁ ମନ ଭିତରୁ କାମନା ଆସିଗଲା କାମନା ପୂର୍ଣ୍ଣ ନହେଲେ କ୍ରୋଧ କାମନା ପୂର୍ଣ୍ଣ ହେଇଯିବ ଲୋଭ ଏବଂ କାମନା ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ମଦ ଆରେ ମୁଁ ଏଇଟା ଚାହୁଁଥିଲି ଧନ ମିଳିଗଲା ଯେଉଁ କାମ୍ୟ ବସ୍ତୁ ଆସିବ ତାକୁ ପ୍ରାପ୍ତ ହେଇଗଲା ମଦ ଆସିବ କାମ କ୍ରୋଧ ଲୋଭ ତାପରେ ମୋହ ଯେଉଁ ବସ୍ତୁଟା ମିଳିଗଲା ତା ପ୍ରତି ମୋହ ଏଇଟା ମୋର ଏଇଟା ନଥିଲା ମିଳିଗଲା ମାନେ ଏଇ ଯେଉଁ ମାର୍କେଟରେ ଦେଖିବେ 100 ଟଙ୍କା 100 ଟଙ୍କାଟା ମାର୍କେଟରେ ଯେତେବେଳେ ଯିଏ ପରିବା କିଣିବା ପାଇଁ ଗଲା ସେ ଟଙ୍କାଟା କ'ଣ ବୁଝୁ ମୋ ଟଙ୍କା ପକେଟ ଭରି କରି ନେଇଗଲା ପରିବା ଗଲା ବେଳେ ପରିବା ଦେଇ ଦେଇକି ପରିବା ହାତରେ ଗଲା ହାତରେ ପଡ଼ିବା ମୋ ଟଙ୍କା ଟଙ୍କା କାହାର ଲକ୍ଷ୍ମୀ ଏମିତି ତ କାହା ହେଇନାହାନ୍ତି କିନ୍ତୁ ଖାଲି ହାତକୁ ହାତ ବାଜୁଛି ସବୁ ସଂସାରଟା ବାୟା କରି ଅଛନ୍ତି ସାର ସତନ ମିଛ ହାତରୁ ହାତ ଖାଲି ବାଜୁଛି ଆମ ଲୋକରୁ ତା ପାଖକୁ ଯାଉଛି ଡ୍ରେସ୍ କିଣିଛେ ଟଙ୍କା ରୋଜଗାର କଲେ ଡ୍ରେସ୍ କିଣିବାକୁ ଗଲେ ଲୁଗା ଦୋକାନଦାର ଶାଢ଼ୀ କିଣିବାକୁ ଥିଲା ସେ ସେ ଚାହୁଁଛି କେମିତି ଟଙ୍କାଟା ମୋ ହାତକୁ ଆସିବ ଆମେ 100 ଟଙ୍କା କି 200 ଟଙ୍କା ଡ୍ରେସ୍ କିଣି ଆଣିଲୁ ତା ହାତରେ ପହଞ୍ଚିଲୁ ତା ହାତରେ ରହିଲୁ ତା ହାତରେ ପୁଣି ଚାଲିବ ସେ ଲୁଗା ଦୋକାନ ଦେଲା ପଇସା ଆସିବ ତମେ ଗାଡ଼ି କିଣିବି ଗାଡି ମାନେ ସେ ଠିକ କରୁଥିବ ପ୍ରଭୁ ମୋ ହାତରୁ ଟଙ୍କା ଆସିବେ ଲକ୍ଷ୍ମୀ ଯାଇ ତା ହାତରେ ପହଞ୍ଚିବେ ସଂସାର ସାରା ଲକ୍ଷ୍ମୀ କରି ହସ୍ତାନ୍ତର ସେମିତି ପାଳନ କରିକି ରଖୁଛନ୍ତି ମୁହଁ ଯାହା ହାତରେ ପଡ଼ିବ ସେ ମୁହଁ ମୋର 100 ଟଙ୍କାଟାକୁ ସେ ତାର ନଥିଲା କେତେ ଲୋକ ହାତ ପାଇଁ ତା ନିଜ ପକେଟରେ ମୋର ସେ ରହିବି କହିବ ଏ କାମ ମାର୍ଗ ଯିଏ କାମ ମାର୍ଗରେ ବିଷର୍ଣ୍ଣ ହେଇଛନ୍ତି ସେ କେବେ ହରିକତ ଛାଡ଼ିପାରିବେନି ଯିଏ ସଂସାର ମାର୍ଗରେ ବିରକ୍ତ ହେଇଯାଇଛନ୍ତି ସେମାନଙ୍କର ଗୋଟିଏ ଅସ୍ତ୍ର ହେଉଛି କେବଳ ହରିକଥା ଭକ୍ତମାନେ କ'ଣ ସଂସାର ମାର୍ଗରେ ଚାଲିଛନ୍ତି ବିରକ୍ତ ହେଇଯାଇଛି ତାଙ୍କର ପ୍ରଥମ କାର୍ଯ୍ୟରେ ସେମାନେ ହରିକଥା ଶୁଣି ହରିନାମ କରି ଜୀବନଟାକୁ ଅତିବାହିତ କରିଲା ନହେଲେ ଏଇଟା କାମ ମାର୍ଗ କେବଳ କଷ୍ଟ ଲୋଭ ମୋହ ଆଉ ଏଇଟା କ'ଣ ମଦ କାମନା ପୂର୍ଣ୍ଣ ହେଇଗଲା ମାନେ ମଦ ଆପଣ ଲକ୍ଷେ ଟଙ୍କା ଦରକାର ଲକ୍ଷେ ଟଙ୍କା ଥିବା ପୂର୍ବରୁ ଦୈନ୍ୟ ହବ ଥିଲା ନ ପାଇବା ପୂର୍ବରୁ କିନ୍ତୁ ଟଙ୍କାଟା ମିଳିଗଲା କାମ୍ୟ ବସ୍ତୁ ପୂର୍ଣ୍ଣ ହେଇଗଲା ମଦ ଆସ ଆରେ ମୁଁ ଏତିକି ପରବର୍ତ୍ତୀ ନେଇ ଜିନିଷ ମିଳିବା ଆଉ ମାଶ୍ଚର୍ଯ୍ୟ ମାଶ୍ଚର୍ଯ୍ୟ ମାନେ ଯାହା ମିଳିଛି ତାକୁ ଭୋଗି ପାରିବେ ଆପଣ ବହୁତ ଟଙ୍କା ପରିଶ୍ରମ କରିକି ଦୋକାନ ପଇସାରେ ଗୋଟେ ମାରୁତି କାର ଆଣିଲେ ଆପଣ ମାରୁତି କାର ଆଣିଲେ ଆପଣ ଘର ପାଖର ଲୋକ ସେ ରଖିଛି ଟାଟା ସୁମୋ କି ଟାଟା ଇଷ୍ଟେଟ୍ କି ଟାଟା ସଫାରୀ ତାକୁ ଯେତେବେଳେ ଦେଖିଦେବେ ଆଉ ଆପଣ ଗାଡ଼ି କରିବାକୁ ସେ ତ ଭଲ ଗାଡ଼ି ଚଢ଼ିଛୁ ତା ବସିଥିବେ ମାରୁତି ଗାଡ଼ିରେ କିନ୍ତୁ ଚାହୁଁଥିବେ ଟାଟା ସଫାରୀ ତାର ତ ଏସି ଅଛି ମୋତେ ଏସି ନାହିଁ ଯେତିକି ମିଳିଲା ତୁ ଭୋକ କର୍ମା ଯେତେ କରିଛୁ ଗୋଟେ ଭୋକ ତାକୁ ହିଁ ଭୋଜି ପାରିବେ ତାକୁ ଦେଖି ଦେଖିଦିନ ମାଷ୍ଟର ସଂସାରରେ ଏତେ କାମ ଚାଲିଛି କହିଦେବିନି ଲୋକେ ଏତେ ଖଟୁଛନ୍ତି କହୁଥିଲେ କେବଳ ମାଛ ପାଇଁ ସକାଳ ଲୋକ ଉଠିବା ଆଗେ ତା ଘରେ କଣ ଅଛି ଦେଖିବେ ଆଗ ପାଉଥାନ୍ତି ତା ପୁଅ କଣ ଖାଇଲା ତାଙ୍କ ଘରେ ତାଙ୍କର କୋଉ ଟିଭି ତାଙ୍କର କୋଉ ଗାଡି ଆମର ସେଟା ମାୟା ଏମିତି କରିଛି ସମସ୍ତଙ୍କୁ ଦେଖା ଦେଇକି ସମସ୍ତେ ବୋଧ କରି ଛାଡ଼ିଦେବେ ପାଠ ପଢ଼ାଉ ଏ କାମ ମାର୍ଗ ତେଣୁ ଇଏ କହୁଛନ୍ତି କାମ ମାର୍ଗେଇ ସ୍ମର ସରେଇ ଏକତ ଉପଲକ୍ଷଣ କ୍ରୋଧାଦି ଅଭି କାମନା ଜର୍ଜରିତ କରୁଛି କାମ ମାର୍ଗରେ ଯେଉଁମାନେ ବିସର୍ଣ୍ଣ ହୋଇଛନ୍ତି ପରୀକ୍ଷିତ କହୁଛନ୍ତି ଗୁରୁଦେବ ସେମାନେ କୌନ ସୁତ୍ୱା ସକୃତ ବ୍ରହ୍ମନ୍ ଉତ୍ତମ ଶ୍ଳୋକେ ସତ୍ କଥା ଏ ହରିଙ୍କର କଥା ଇଏ ଅତି ଦୁର୍ଲଭ ତେଣୁ ମୋର ଆଉ କ୍ଷଣ ଆପଣ କାଇଁ ଭାବୁଛନ୍ତି ମୋର ଅଳ୍ପ ସମୟ ଆୟୁଷ ଅଛି ବୋଲି ସେ ପ୍ରଭୁ ଚାହିଁଲେ ମୋତେ ବହୁ ଆୟୁଷ ଦେଇପାରିବେ ଆପଣ ହରି କଥା କୁହନ୍ତୁ ଆଉ ଯେଉଁମାନେ ଭକ୍ତ ବିଶେଷ କରି ସବୁବେଳେ ପ୍ରାର୍ଥନା କରିବା ଦରକାର ପ୍ରଭୁ ମୋତେ କାମ ମାର୍ଗରୁ ବଞ୍ଚାନ୍ତୁ ବା ଯଦି ହରିଭକ୍ତି ଛଡ଼ା ଆପଣ ଭକ୍ତ ହେଇକି ବି ଟିକେ କିଛି କାମନା କରିଦେଲେ ଆଉ ଭୋଜନ ସେଦିନ ହେଲାନି ତା ପଛରେ ଭାଇ ମନ ବିଚଳିତ ହେଇଯିବ କେବଳ ଭଗବାନ ସବୁବେଳେ ଏଇ ସଂସାର ଆମର କ'ଣ ପାଇବାର ଅଛି ତ କାମ ମାର୍ଗ ଏଇ କେବଳ ପିଡ଼ାର
ପ୍ରପଞ୍ଚେ ପଡ଼ିଆ ଅନାଥ ହୋଇଆ ପ୍ରପଞ୍ଚେ ପଡ଼ିଆ ଅନାଥ ହୋଇଆ ପ୍ରପଞ୍ଚେ ପଡ଼ିଆ ଅଗତି ହୋଇଆ ପ୍ରପଞ୍ଚେ ପଡ଼ିଆ ଅଗତି ହୋଇଆ ନା ଦେଖି ଉପାୟ ନା ଦେଖି ଉପାୟ
ପ୍ରଭୁ ପ୍ରପଞ୍ଚେ ପଡ଼ିଆ ଅଗତି ହୋଇଆ କାମ ମାର୍ଗର ଗତି ଅଛି କିଛି ଆଜ୍ଞା କିଛି ଗତି ଅଛି ଯେଉଁମାନେ ଯିବା ଏ କାମ ଏ କ୍ରୋଧ ଏ ଲୋଭ ଏ ମୋହ ଏ ମଦ ଏ ମାଶ୍ଚର୍ଯ୍ୟ କୁଆଡ଼େ ଠେଲିକି ଦେଇକି ପକେଇବ ହିସାବ ଅଛି ହିସାବ ଭକ୍ତ ସବୁବେଳେ ପ୍ରାର୍ଥନା କରିବେ ପ୍ରଭୁ ମୋତେ ସାଧୁ ସଙ୍ଗ ଆଉ କୃଷ୍ଣ କଥା କେମିତି ଦିଅନ୍ତି ପ୍ରପଞ୍ଚେ ପଡ଼ିଆ ପ୍ରପଞ୍ଚ ବା ଏ ଶ୍ରଦ୍ଧାଟା ନୁହେଁ ପ୍ରପଞ୍ଚେ ପଡ଼ିଆ ଅଗତି ହୋଇଆ ନା ଦେଖି ଉପାୟ ଉପାୟ କ'ଣ ଅଛି କିଛି କିଛି ଉପାୟ ନାହିଁ ହରିନାମ ହରି କଥା ଛଡ଼ା ଏଠି ଉପାୟ କିଛି ନାହିଁ ଆପଣ ଯେଉଁଟାକୁ ଉପାୟ ବୋଲି ଭାବିବେ ଏଇ କାର୍ଯ୍ୟଟା କଲେ ମୁଁ ସଫଳ ହେବି ସେଠି ପଶିଯିବେ କାଦୁଅରେ ଯେମିତି ଗୋଡ଼ ପଶିଗଲେ ଯେମିତି ଅବସ୍ଥା ହୋଇଛି ସେ ଅବସ୍ଥା ଅଗତିର ଗତି ଚରଣେ ଶରଣ ତୋମାରେ କରିନୁ ସା ପ୍ରଭୁ ଏ ସଂସାର ଗତି ହେଉଛି ଏଠି ସଂସାର ଗତି ସଂସାର ପଥ ବଡ଼ କଷ୍ଟ ମୁଁ ଉପାୟ ପାଉନଥିଲି କିନ୍ତୁ ଆପଣଙ୍କ ଶରଣ ଚାଲିଗଲା ପରେ ଆପଣଙ୍କ ଚରଣ କମଳକୁ ମୁଁ ସାହାଯ୍ୟ କରୁଛି ଆପଣଙ୍କୁ ଆଶ୍ରୟ କରେ ଆଉ କିଛି ମୋର ଭରସା ନାହିଁ ତାପରେ ଗୋଟେ ଭକ୍ତିମା ଠାକୁର କହୁଛନ୍ତି
କରମ ଜ୍ଞାନ କିଛୁ ନାହିଁ ମୋର କରମ ଜ୍ଞାନ କିଛୁ ନାହିଁ ମୋର ସାଧନ ଭଜନ
ସବୁବେଳେ ପ୍ରାର୍ଥନା କରିବ ଏ ସଂସାର ବଡ଼ ବିଷମ ନା ଆମର କ'ଣ ଅଛି କର୍ମ ଜ୍ଞାନ କିଛି ନାହିଁ ମୋର
ପ୍ରଭୁ ମୋ କର୍ମ ବି ସତ୍କର୍ମ ନୁହେଁ ଆଉ ଜ୍ଞାନ ବି ନାହିଁ ହରିଭକ୍ତି କିଭଳି ସାଧନ କରିବି ଇଏ ତତ୍ତ୍ୱ ବି ଜାଣିପାରୁନି କର୍ମ ଜ୍ଞାନ କିଛି ନାହିଁ ମୋର ସାଧନ ମୋର ନାହିଁ ଯୋଉ ବୈଷ୍ଣବମାନେ ଯୋଉ ଆଦେଶ ଦେଇଛନ୍ତି ଗୁରୁ ଗୁରାଙ୍କ ଯୋଉ ଆଦେଶ ଦେଇଛନ୍ତି ତାକୁ ମୁଁ କଡ଼ାକଡ଼ିଆ କାମ କରିପାରେ ଆଉ ଭଗବାନ ପଚାରୁଛନ୍ତି ଯେ ଆରେ ଯଦି କିଛି କରିପାରୁନୁ କଣ ପାଇବୁ ଯଦି କିଛି କରୁନୁ ତୋର କଣ ସାଧନ କରୁଛୁ କଣ ପାଇବୁ ଏଠି କହୁଛନ୍ତି ପ୍ରଭୁ ମୋର ସିନା କିଛି କରିପାରିବିନି କିନ୍ତୁ ଗୋଟେ କାମ କରିପାରିବି ଭିକାରି କିଛି କାମ ନ କରିକି ସେ ଭିକ ମାଗି ଚଳିଯାଉଛି ନା ପ୍ରଭୁ ତୁମି କୃପାମୟ ଆମେ ତ କାଙ୍ଗା କିଏ କୃପା କିଏ ଭଗବାନଙ୍କ କୃପଣା ପାଇବ ଧ୍ରୁବ ପାଇଲେ ଗଜେନ୍ଦ୍ର ପାଇଲେ ଦ୍ରୌପଦୀ ପାଇଲେ ଯେତେ ଜଣ ହତାଜୀ ପାଇଛନ୍ତି କେମିତି ପାଇଛନ୍ତି ନିଜକୁ କାଙ୍ଗା ବୋଲି ମନେ କରିଛନ୍ତି ଭକ୍ତ ବୋଲି ମନେ କରିନାହାନ୍ତି କେହି ନିଜକୁ ଭକ୍ତ ଜ୍ଞାନ କରିକି ଭଗବାନଙ୍କ କୃପଣା ପାଇପାରିନାହାନ୍ତି ସଂସାର ତାକୁ ଭକ୍ତ କହିବ ଭକ୍ତ କହିବ ମୁଁ ହେଉଛି କାଙ୍ଗା ଆଜ୍ଞା ଭିକାରୀ ଯଦି ନିଜକୁ ଭିକାର ଅଭିମାନରେ ସେ ଭିକ୍ଷ ମାଗିପାରିବ ଭିକାରୀ ଯଦି ଧନୀ ବୋଲି ଭାବିବ ସେ ଭିକ୍ଷ ମାଗିପାରିବ କି ଭିକାରୀ ପ୍ରତିଦିନ କଣ ଭାବୁଛି ପ୍ରତିଦିନ ସେତେବେଳେ ରେଲୱେ ଷ୍ଟେସନ ଯାଉଛି ଛିଡ଼ା ବସ୍ତ୍ର ଫଟେ ପିନ୍ଧିକି ଥାଣ୍ଡା ଧରିକି ମୋଠୁ ସଂସାରରେ କେହି ଦୁଃଖୀ ନାହାନ୍ତି ମୋଠୁ ସଂସାରରେ କେହି ଗରିବ ନାହାନ୍ତି ଏଇଟା ଭାବିପାରୁଛୁ ବୋଲି ସେ ସବୁଠୁ ନାଁ କରିପାରୁଛୁ ନା ଭକ୍ତ କେତେବେଳେ ଭଗବାନ କରୁଣା ମାଗିବ ଯେତେବେଳେ ନିଜକୁ କାଙ୍ଗାଳ ବୋଲି ବିଚାର କରିବ ଦେଖିବି ସୁଦାମା କିଭଳି ଭଗବାନଙ୍କ କରୁଣା ମାଗିବ ସେ ଭକ୍ତ ବୋଲି କାମ କରିବେ ଭଗବାନ ତମ ସେବା କରିବେ ପୂଜା କରିବେ ବାଟରେ ଫେରୁଥିବେ ଚିନ୍ତା କରିକରି ଯାଉଥିବେ ଆରେ ଭଗବାନ ତ ମୋତେ ମୋର ପାଦକୁ ଧୋଇଲେ କାହିଁକି ଧୋଇଲେ ମୁଁ ଭକ୍ତ ବନା ଭଗବାନ ବ୍ରାହ୍ମଣଙ୍କୁ ଭଲ ପାଆନ୍ତ ଆଉ ମୁଁ ତ ବ୍ରାହ୍ମଣ ଦେଲେ ମୁଁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି ତେଣୁ ଭଗବାନ କେବଳ ବ୍ରାହ୍ମଣ କୂଳକୁ ସମ୍ମାନ ଦେବା ପାଇଁ ଭଗବାନ ପାଦ ଧୋଇଲେ ନା ମୋର କଣ ଯୋଗ୍ୟତା ଅଛି ନା କଣ ଭକ୍ତ କାହିଁକି ନିଜର ଯୋଗ୍ୟତା ବୋଲି ମନେ ଯୋଗ୍ୟତା କଲେ ସେ ଯୋଗ୍ୟ ବୋଲି ବିଚାର କରିଲା ଆଉ କରୁଣା କେମିତି ପାଇବ କରୁଣା ଭକ୍ତଟାକୁ ସେ କଥା ଲେଖୁଛନ୍ତି ଯେଉଁମାନେ କାମ ମାର୍ଗରୁ ବିସର୍ଣ୍ଣ ହୋଇଛନ୍ତି ଯେଉଁମାନେ କାମ ମାର୍ଗକୁ ତ୍ୟାଗ କରିଛନ୍ତି ବିରକ୍ତ ହେଇଛନ୍ତି ସେମାନେ କେବଳ ହରିଙ୍କର କରୁଣା ଚାହିଁବେ ତୁମି କୃପାମୟ ଆମି ତ କାଙ୍ଗାଳ ଭଗବାନ କହିଥିଲେ କାଙ୍ଗାଳ ହେଲେ ତୋର କଣ ଦରକାର ନା ଅହେତୁକି କୃପା ଚାହିଁ ମୋର ତ ଭଜନ ନାହିଁ କି ସାଧନ ନାହିଁ କି କର୍ମ ନାହିଁ କି ଜ୍ଞାନ ନାହିଁ ଅହେତୁକି କୃପା କରୁଛ ଆପଣଙ୍କ ତରଫରୁ ଯାହା ଦବା କଥା ଆପଣ ନେଇଛନ୍ତି ଆପଣ ଯଦି ମୋ ପାଖରେ କାରଣ ଖୋଜିବେ ମୋ ଯୋଗ୍ୟତାରେ କିଛି ପାଇବେନି ଭଗବାନ କହିଲେ କାହିଁକି କରୁଣା ଚାହୁଁଛୁ ସଂସାର କଣ ଦୁଃଖ ପାଉଛୁ କି ପ୍ରଭୁ ମୋ ସଂସାରରେ ବହୁ ବଡ ଦୁଃଖୀ ବାକ୍ୟ ମନ ବେଗ କ୍ରୋଧ ଜୀବା ବେଗ ବାକ୍ୟ ମନ ବେଗ କ୍ରୋଧ ଜୀବା ବାକ୍ୟ ମନ ବେଗ କ୍ରୋଧ ଜୀବା ବେଗ ବାକ୍ୟ ମନ ବେଗ କ୍ରୋଧ ଜୀବା ବେଗ ଉପସ୍ତ ବେଗ ଉଦାର ଉପସ୍ତ ମିଲିଆ ସାରା ସଂସାର ଭାଷାରେ ମିଲିଆ ସାରା ସଂସାର ଭାଷା ମିଲିଆ ସାରା ସଂସାର ଭାଷାରେ ମିଲିଆ ସାରା ସଂସାର ଭାଷାରେ ଦିଖେ ପରମାଣୁବେ ପଞ୍ଚେ ପରିଆ ଅଗତି ହରିଆ ପ୍ରପଞ୍ଚେ ପରିଆ ନା ଦେଖି ଉପାୟ ନା ଦେଖି ଉପାୟ ପ୍ରଭୁ ଅଗତି ଅଗତି ଚରଣ ଶରଣ ଅଗତି ଅଗତି ଚରଣ ଶରଣ ସାରି ତୁମାରେ ଭଗବାନ ସାର କରିବା କରିବ ଅଗତି ଅଗତି ଚରଣେ ଶରଣ ତୁମାନେ କରିଲୁ ସାର। ପ୍ରଭୁଙ୍କ ନାମ ପ୍ରଭୁଙ୍କ କଥା ପ୍ରଭୁଙ୍କ ସ୍ମରଣରେ ଆମର ଗତି କେଉଁଠି ଅଛି? ଗତି ହେଉଛି ବିଶାଳ କାମ ମାର୍କିଣ କେବଳ ପୀଡ଼ା ଦେବ ପରିକିତ ସେ କଥା କହୁଛନ୍ତି ଗୁରୁଦେବ କୌନ ସତ୍ୱାସକ୍ତ ବ୍ରହ୍ମା ଉତ୍ତମ ଶ୍ଳୋକ ସତ୍କଥା ଯେ କିଏ ଏଭଳି ବ୍ୟକ୍ତି ଅଛନ୍ତି ବୀରମତେ ବିଶେଷଜ୍ଞ ବିଷାନ୍ନ କାମ ମାର୍କିଣ ଯେ ସାରଭିତ ହେଇଥିବ ଯେ ସାରଜ୍ଞ ହେଇଥିବ ସେ କେବେ ଭଗବାନଙ୍କର ନାମ ଭଗବାନଙ୍କର କଥାକୁ ଛାଡ଼ିକି ସେ ଗୋଟିଏ ମୁହୂର୍ତ୍ତ କରିପାରିବ। ପ୍ରଭୁ ଆପଣ ମୋତେ କରୁଣା କରନ୍ତୁ, ଆଉ ଯେତିକି ସମୟ ମୋ ଜୀବନରେ ଅଛି ଆପଣ ମୋତେ ପରିକଥା କୁହନ୍ତୁ। ପରିକିତ ଆଜି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଏ ସୁଖଦେବ ଗୋସ୍ୱାମୀଙ୍କୁ, ଆଜି ଏତିକି କଥା ବିଳମ୍ବରେ ଆରମ୍ଭ ହେଇଛନ୍ତି, 9 ପର୍ଯ୍ୟନ୍ତ କଥା ହେଲେ ଚଳିବ, ଆଉ 20 ମିନିଟ୍ ଅଛନ୍ତି, ମୁଁ 9 ପୂର୍ବରୁ କାରଣ ଆଜି ସୁଧାମଙ୍କ ପ୍ରସଙ୍ଗଟାରୁ ଆରମ୍ଭ କରିବାକୁ ପଡ଼ିବ। କାଲିଠୁ ସୁଧାମ ସହିତ ଆରମ୍ଭ ହେଇଛି, ସୁଧାମ ସହିତ କାହିଁକି ଆସିଲା ଦୈନ୍ୟରେ କହୁଛନ୍ତି ପ୍ରଭୁ ମୋ ଜୀବନରେ କୌଣସି ଅଙ୍ଗ ଆଉ ଭକ୍ତିରେ ଯାଜନ କରିବାର ସମୟ ନାହିଁ ମୋର, କାହିଁକି ଆଜି 7 ହେଇଗଲେ ମୁଁ ଆପଣ ହରିକୁ ସେବା କରିପାରିବି ନା ଅର୍ଚ୍ଚନା କରିପାରିବି ନା ମୋର ସମୟ ଅଛି ଆପଣଙ୍କ ଉପଦେଶ ମୁଁ ଯାଇ ଘରେ ପାଳନ କରିପାରିବି, କେବଳ ଗୋଟିଏ କାମ କରିପାରିବ ହରି କଥା ଟିକେ ଶୁଣିପାରିବ। ଏଠି କହୁଛନ୍ତି ସବାଗ ଦୟା ତସ୍ୟ ଗୁଣାମ ଗୁଣିତୁ, ଇଏ ବହୁତ ବଡ଼ ବିଶାଳ ଶ୍ଳୋକର ଟୀକା ଜୀବକ ସଙ୍ଗେ ରଚନା କରିଛନ୍ତି, କ'ଣ କହିବି କ'ଣ ନ କହିବି ଗୋଟେ ସମସ୍ୟା ବି ପଡ଼ିଯାଉଛନ୍ତି। ଏ ବଚନ ବହୁତ ସୁନ୍ଦର ଶିକ୍ଷା ଏ ଆମର ଭାଗବତ ପ୍ରତି ପ୍ରସଙ୍ଗ ଅତି ଗୁରୁତ୍ୱ। ଏଠି କହୁଛନ୍ତି ସବାକ ଜୟା ତସ୍ୟ ଗୁଣାନୁଗୁଣିତ, ଆଉ କରୋଚ ତତ୍କର୍ମ କରୋ ମନସ୍ଥ, ଯେଉଁ ହାତ ଦ୍ୱାରା ହରିଙ୍କର ସେବା କରାଯାଏ ସେ ହାତ ହେଉଛି ପ୍ରକୃତ ହସ୍ତ। ହରି ଯଦି ହସ୍ତ ପାଇକି ହରିଙ୍କର କର୍ମ ହରିଙ୍କର ସେବା ନ କରାଗଲା ତାହେଲେ ସବର ହସ୍ତ ତୁଲ୍ୟ ଭାଗବତରେ କହିଛନ୍ତି। ସୁତ ଗୋସ୍ୱାମୀ ସୁତ ସ୍ୱାମୀଙ୍କ ସମ୍ବନ୍ଧରେ ଆପଣ ଶୁଣିବେ, ସ୍ମରତ ବସନ୍ତ ସ୍ଥିରଜଙ୍ଗମେଷୁ, ଯେ ମନ ପାଇକି ହରିଙ୍କୁ ସ୍ମରଣ କରୁନି। ମନ କେତେ କଥା ଚିନ୍ତା କରୁଛି, ଭଗବାନଙ୍କ ଚିନ୍ତନ ଟିକେ ଦିନ ଭିତରେ ହେଲା ନା, ସେ ଜୀବନ ସବ ଅତୁଲ୍ୟ ଜୀବନ, ହରିଙ୍କ ସ୍ମରଣ ବିନା ଶ୍ମଶାନରେ ଶୋଇକି ରହିବା ଯାହା ଏ ସ୍ୱର ବଞ୍ଚିକି ଏ ସଂସାର ପଥରେ ଚାଲିବା ବୁଲିବା ଖାଇବା ପିଇବା ସେୟା ସେ କଥା ସେ କହୁଛନ୍ତି। ହେ ପ୍ରଭୁ ମୋର କ'ଣ କରିବାର ଆଉ ଅଛି, ମୋର ସମୟ କିଛି ନାହିଁ। କିନ୍ତୁ ଏଠି ଗୋଟେ ଅଦ୍ଭୁତ କଥା ଯିବକ ସାଙ୍ଗେ ଲେଖିଲେ, ସ ବାଗ ଜୟା ତସ୍ୟ ଗୁଣାଙ୍କୁଣିତ, ଏଠି ବ୍ୟାକରଣ ମୋତେ ପଢ଼ିନି ଖାଲି ତାଙ୍କ କଥା ହିସାବରେ କହୁଛି, ସବୁକୁ କର୍ତ୍ତା କଲେ କିନ୍ତୁ ବଚନଟାକୁ କରଣ କଲେ, ଯେଉଁ ବଚନ ସେଇ ବାକ୍ୟ ଦ୍ୱାରା ଯାହାଙ୍କର ଗୁଣଗାନ କରାଯାଏ ସେଇ ବାକ୍ୟ ହେଉଛି ବାକ୍ୟ, ଯେଉଁ ହସ୍ତ ଦ୍ୱାରା କୃଷ୍ଣଙ୍କର ସେବା କରାଯାଏ ସେ ହେଉଛି ହସ୍ତ। କିନ୍ତୁ ଏଠି କହୁଛନ୍ତି ସେଇ ବାଣୀ ଯାହା ଦ୍ୱାରା କୃଷ୍ଣଙ୍କର ଗୁଣଗାନ କରାଯାଏ ସେ ହେଉଛି ପ୍ରକୃତ ବଚନ ନା, କାହିଁକି କଥା କହିଲେ ଏଠି ଯୁବକ ସ୍ୱାମୀ ଲେଖୁଛନ୍ତି, ଏବଂ ଅଗ୍ରେ ଅପି ସର୍ବପରାଧୀନାମ ସର୍ବେଷାମ କର୍ତ୍ତୃତ୍ୱ ବି ଜୟେତି ବାଚ କରଣ ଜୀବ ଦୁର୍ବସତ୍ୱ ବୋଧନାର୍ଥ, ସବୁଟାକୁ କର୍ତ୍ତା କଲେ ସୁଖଦେବ ଏପରିକି କିନ୍ତୁ ବଚନଟାକୁ କରଣ କଲେ କାହିଁକି, କାରଣ କ'ଣ ନା, ଇଏ ହେଉଛି ସବୁ ଅଙ୍ଗ ଜୀବର ଅଧୀନରେ ଅଛି କିନ୍ତୁ ଗୋଟିଏ ଅଙ୍ଗ ଜୀବର ଅଧୀନରେ ନାହିଁ, କେଉଁଟା କହିଲେ ଆଜ୍ଞା ଜିହ୍ୱା, ଏ ବାକ୍ ଶକ୍ତିଟା ତାର ଇଚ୍ଛା ଅଧୀନରେ ନାହିଁ। ଆପଣ ଇଚ୍ଛା କଲେ ହାତ କିଛି କାମ କରିବେ, ଦେଖନ୍ତୁ ପରୀକ୍ଷା କରି ଇଚ୍ଛା କଲେ ହାତ କାମ ଚାପଡ଼ାଟା ମାରିବ, ଇଚ୍ଛା କଲେ ଇଚ୍ଛା ନକଲେ ହବ, କିନ୍ତୁ ବିନା ଇଚ୍ଛାରେ ଜଣେ କାମ କରୁଛି ଯିବା, ଇଚ୍ଛା ନଥିବ ଗାଳିବା ପାଇଁ ଗାଳିପାରିବେ, ଗାଳି ସାରେ କାନ୍ଦିବେ କାହିଁକି ଏ କଥା କହିଲି କାହିଁକି ଏ କଥା କହିଲି କାହିଁକି ଗାଳି ଦେଲି କାହିଁ ସେ ଲୋକ ସାଙ୍ଗରେ ଝଗଡ଼ା କଲି କରିସାରିଥିବେ, ଆଉ ସବୁ ଯେଉଁ କାମ କରିଥିବେ ଇଚ୍ଛା କରିବେ, ଅଲଗା କାମ ଇଚ୍ଛା କଲେ ହୁଏ
କିନ୍ତୁ ବଚନ ଏତେ ଦୁର୍ବସତ୍ଵ ତାକି ସେ ଯିବାର କଣ୍ଟ୍ରୋଲ ନାହିଁ। ସେ ତୁ କରଣ କଲେ ଏଠି ଯିବ ଗୋସ୍ୱାମୀ କହୁଛନ୍ତି ସର୍ବେନ୍ଦ୍ରିୟ କୋବିକାୟା ସବୁ ଇନ୍ଦ୍ରିୟକୁ ଉତ୍ତେଜିତ କରିଦେବ ବଚନ। ଦେଖନ୍ତୁ ଆପଣ ଆପଣ ସାମ୍ବାଦିକ ବସୁଛନ୍ତି ବର୍ତ୍ତମାନ ଗୋଟେ ଖରାପ ଭାଷା କହି କାହାକୁ ଗୋଟେ ମାରିବା ପାଇଁ ଖାଲି ଖରାପ ଭାଷାଟା କହିଲେ ହାତ ଜିଭାରୁ ବାହାରୁ ବାହାରୁ ହାତ ଘଣା ଉଠିବ। ବଚନ ସବୁ ଇନ୍ଦ୍ରିୟ ଖଣିତ କରିଦେବ ଆଖି ସାଙ୍ଗେ ସାଙ୍ଗେ କ୍ରୋଧ ହେଇଯିବ ସାଙ୍ଗେ ସାଙ୍ଗେ ଦେହ ଫରିବାକୁ ଲାଗିବ ମନକୁ ପୁରା ଉତ୍ତେଜିତ କରିଦେବ ସବୁ ବଚନ ସବୁ ଇନ୍ଦ୍ରିୟ ଆଉ ବନ୍ଦ କରିଦିଅନ୍ତୁ କେହି ମୋବାଇଲ ସ୍ୱିଚ୍ ଅନ୍ କରିବେ ନା ସବୁ ଇନ୍ଦ୍ରିୟକୁ କୋଭିଡ କରିଦେବ ସେ ଦୁର୍ବସତ୍ଵ ଆଉ ସବୁ ଇନ୍ଦ୍ରିୟକୁ ଉତ୍ତେଜିତ କରେ ଆଉ ବଣକୁ କଣ କହୁଛନ୍ତି ଆଉ ଏ ଜୀବକୁ ଏ ଜୁହାକୁ ଦେଖ ନା ସବୁଥିରେ ଭଗବାନ ସବୁ ଅଙ୍ଗରେ ଅସ୍ଥି ଅଛି ଯେତେ କୋମଳ ଅଛି ସବୁ କୋମଳ ଅଙ୍ଗରେ ଆପଣ ଦେଖି କିଛି ନା କିଛି ଅସ୍ଥି ଭଗବାନ ଦେଇଛନ୍ତି କୋମଳ ଅସ୍ଥି ଅଛି ନାକ ଭିତରେ ବି ଅଛି ଜାଣିଥିବେ ଆମର କ'ଣ ସନ୍ଦୀପ ନା ସନ୍ଦୀପ ସନ୍ଦୀପ ବାବୁ ଜାଣିଥିବେ ସେ ଡକ୍ଟର ଅଛନ୍ତି ସବୁ ଅଙ୍ଗରେ ଦେଖିବେ ଅସ୍ଥି ଅଛି କେତେ କୋମଳ ଅଙ୍ଗ ହେଲେ ଅସ୍ଥି ସତ କିନ୍ତୁ ଗୋଟିଏ ଅଙ୍ଗ ସେଠି ଅସ୍ଥି ନାହିଁ ଯିବା ଦେଖିଲେ ଯୁଆଡ଼େ ବୁଲେଇବେ ସିଆଡ଼େ ବୁଲିବ ଉପର ତଳ ଆଗ ପଛ ସବୁ ଆଉ ବଦମାଶ୍ରମ ଲୋକ କାମ ସିଏ କାହାକୁ ଗାଳି ଦେବେ ଗାଳି ଦେଲା ପରେ ସିଏ କେଉଁଠି ରହୁଛି ସେ ସୁରକ୍ଷା ଭିତରେ ଦୁଇ ଦାନ୍ତ ଭିତରେ ରହିଯାଉଛି ଗାଳି ଦେଲେ ଜଣକୁ ଗାଳି ଦେଲେ ଖରାପ ଭାଷା କହିଦେବେ ସେ ଗାଳି ଦେଇ ଯାଇ ଭିତରେ ତାର ଦୁଇ ଦାନ୍ତ ଭିତରେ ରହିଗଲା ତାର ଚୁପଚାପ ତାଲା ପକେଇକି ରହିଗଲା ଦାନ୍ତ ରହିଲେ ତାର ତାଲା ଗ୍ରିଲ ମାରିକି ତାର ଭିତରେ ରହିଲା ମାଡ ଖାଇବା କିଏ ନା ମଥା ସେ ତାର ଭିତରେ ରହିଯିବ ସେ ତାର ଗ୍ରିଲ ମାରିକି ତାର ଭିତରେ ରହିବ ମାଡ ଖାଇବ ମଥା ଇଏ ଜିଭାର କାମ ଜୀବର ଦୁର୍ବସତ୍ଵ ସେଥିପାଇଁ ପରୀକ୍ଷିତ କହୁଛନ୍ତି ପ୍ରଭୁ ଆପଣ ହରି କଥା କହୁଛନ୍ତି ମୋ ଜୀବନର କାରଣ ଏ ଜୁହା କର୍ଣ୍ଣ ହେଉଛି ଶୁଣନ୍ତି ତତ୍କର୍ଣ୍ଣ କଥା ଆସକର୍ଣ୍ଣ ଶୁଣନ୍ତି ତତ୍କଥା କଥା ଆସକର୍ଣ୍ଣ ଏ ଶୁଣନ୍ତି ତତ୍ ପୁଣ୍ୟ କଥା ଆସକର୍ଣ୍ଣ ହରିଙ୍କର ସେ ପୁଣ୍ୟ କଥା ଯିଏ ଶୁଣେ ସେଟା ହେଉଛି କର୍ଣ୍ଣ ନା ଆପଣ କହିବେ ଆପଣ ଶୁଣିବି ଏହାକୁ ବଡ଼ ଭାଗ୍ୟ ମୋ ଜୀବନର ଅଛି ଆଉ କିଛି କାହିଁକି ନା ଜୀବ ପାଇଁ ଶିକ୍ଷା ହେଉଛି ଏଇଟା ସବୁ ଇନ୍ଦ୍ରକୁ କ୍ଷୋଭିତ କରୁଛନ୍ତି ବଚନ ଏଠି ସେ କଥା କହୁଛନ୍ତି ଜୀବସ୍ୟ ଭଗବତ ନାମ ଉଚ୍ଚାରଣ ଆଦି ନାମ ପରମ ପୁରୁଷାର୍ଥ ସାଧନେ ତସ୍ୟା ଏବ ଶ୍ରେଷ୍ଠ ବୋଧନାର୍ଥ ଏଠି କରଣ କାହିଁକି କଲେ ନା ଏ ଜିହ୍ୱା ଦ୍ୱାରା ପରମ ସାଧନ ପରମ ପୁରୁଷାର୍ଥ ସାଧନ ହେବ ଏ ଜିହ୍ୱା ଦ୍ୱାରା ଖଣ୍ଡେ ମାଂସର କ'ଣ ମୂଲ୍ୟ ଅଛି କହିଲେ ଆଜ୍ଞା ଗୋଟେ ମାଂସ ଆମେ ମାଂସକୁ କିଣିକି ଆଣୁଛେ ଯେଉଁ ଜୀବକୁ ମାରିକି କିଣିକି ଆଣୁଛନ୍ତି ପଇସା ଦେଇକି ପାପ କିଣିକି ଆଣୁଛେ ତାକୁ ଖାଇକି ନରକକୁ ଯିବା ଆଉ ଯଦି ଖାଉଛନ୍ତି କିଏ ନା ମାଂସ ମାଂସକୁ ଖାଉଛି ଜିହ୍ୱା ସିନା ଚୋବଉଛି ଜିହ୍ୱା କ'ଣ ଖାଇପାରୁଛି ସ୍ୱାଦ କିଏ ନେଉଛି ଜିହ୍ୱା ଏ ସରି ଦାନ୍ତ ସିନା ଚୋବଉଛି ଜିହ୍ୱା ସ୍ୱାଦ ନେଉଛି ନା ଆଉ ଜିହ୍ୱା ସେ ସ୍ୱାଦଟାକୁ ଛାଡ଼ିଦେଲା ମଣିଷ ଖାଇବନି ତେଣୁ ଇଣ୍ଡାରେକ୍ଟଲି ମାଂସ ମାଂସକୁ ଖାଉଛି ଏ ଜିହ୍ୱା ତାକୁ ଖାଉଛି ଜୀବକୁ ଯେତେ ଜୀବକୁ ଏ ପ୍ରପଞ୍ଚର ବତେଇଛି କିଏ ଏ ଜିହ୍ୱା ବାହାର କରିବ କିଏ ଏ ଜିହ୍ୱା ନର୍କରେ ପକେଇବା ସଂସାରରେ ପକଉଛି ଏ ଜିହ୍ୱା ଏ ସଂସାର ବାହାର କରିବ ଏ ଜିହ୍ୱା ନା କିଭଳି ବାହାର କରିବ ନା ବିନା ପକେଇଛି ପଇସା ପତ୍ର ଦେଇଛି ଖର୍ଚ୍ଚ କରିକି ମଦ ମାଂସ ଖାଇକି ନର୍କରେ ପଡ଼ିଛେ କିନ୍ତୁ ବାହାରିଲା ବେଳେ ଟଙ୍କାଟା ବି ଯିବାର ଦରକାର ନା ମାରିବା ପାଇଁ ସୁଲଭମ ଭଗବତ ନାମ ଭଗବାନଙ୍କ ନାମ ସୁଲଭ ପଇସା ଦେଇକି କିଣିବାକୁ ପଡ଼ିବନି ଆଉ ଜିହ୍ୱା ଚାପ ସମର୍ତ୍ତିନି ଜିହ୍ୱା ଆମ କଣ୍ଟ୍ରୋଲ ଅଛି ଆମେ ଯାହା ଚାହୁଁଛୁ ତାହା କହୁଛେ ଆଉ ଭଗବାନଙ୍କ ନାମ ସୁଲଭ ତଥାପି ନରକ ମୁଁ ଚାହୁଁଛି କିମ୍ବା ଆଶ୍ଚର୍ଯ୍ୟ ମଣିଷ ଥରେ ନରକକୁ ଯାଉଛି ଜିହ୍ୱା ନିଜର ଜିହ୍ୱା ଚାହୁଁଛି ଯାହା ଯାହା ପରେ ତାହା କହୁଛି ଆଉ ଭଗବାନଙ୍କ ନାମ ସୁଲଭ କିନ୍ତୁ ମଣିଷ ଭଗବାନଙ୍କର ନାମ କରୁନି ପରମପୁରୁଷ ସାଧନ କରୁନି ସେ ନରକକୁ କରୁଛି ବୈକୁଣ୍ଠ ଦ୍ୱାରା ତାର ବନ୍ଦ ହେଇଯାଇଛି ବିନା ପଇସାରେ ବୈକୁଣ୍ଠ ଯାଉନି ପଇସା ଦେଇକି ନରକକୁ ଯାଉଛି ଏଠୁ ଆଶ୍ଚର୍ଯ୍ୟ କ'ଣ ଅଛି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏଇ ବଚନ ଯଦି ଆପଣଙ୍କର ନାମ କରିକରି ସିଦ୍ଧ ହେଇଗଲା ଇଏ କେତେ ଯୁଗ ଉଦ୍ଧାର କରିଦେବ ଆପଣ ଇନ୍ଦ୍ରିୟଟା ଇନ୍ଦ୍ରିୟ ଭିତରେ କ୍ଷୋଭକାରୀ ସବୁଠୁ ବଡ଼ ହେଉଛି ଜିହ୍ୱା ବଚନ ଇନ୍ଦ୍ରିୟ ଆମେ ପଢ଼ୁନି ମହାପ୍ରସାଦେ गोविंदे नाम ब्रह्मणि वैष्णवे स्वल्प पुण्यम बतम राजन विश्वास नाय शरीर अविद्या जा शरीर अविद्यार जाल मछ देखी जाल भितर आप सब सब पोखरी आती जाल आपको बुझा कि दरकार नहीं गोटे खेपा मारिदेले पोखर में जालटा जाल भितर जाल फाश भितर पड़गला मानते देखते मछ कम हो पानी भितर थी कि छटपट हो पानी भितर थाए कि जीव ए शरीर भितर रही जाल भितर पशि जाल भितर पशि कष्ट बेस किए दौर देखी जान मछर कौटा लगे जाल गाला लग बाहर ये संसार रू बाहर जीवाला गाला तार मध्य जीवा इंद्रिय मैंने अविद्या शरीर अविद्या जाल इंद्रिय मैंने सब कौन कहले फास जाल भर फास भर बड़ फास जीवा पशिला मैंने बेक मुड़ी रही गाली लगेगा सी लोभमय सुदूर्म से संसार लोभ पकड़ ना जीवा ये जीवा संसार पकड़ जीवा नाम कीर्तन कले पारे वचन इंद्रिय हूँ सब क्षोभकारी जीव को ये संसार भर पकई तेनाली करण कल सबाजयात करो तत्कर्म करो मनस्य से हस्त हूँ हस्त जो हस्त भगवान सेवा कर भगवान विग्रह भगवान पुत्र की प्रभु सेवा कर स्मर बसंत त्यजंगमेशु से मन हूँ मन जो मन में स्थिर जंगम अंतर्जाम रूप से हरी रही स्मरण करते आई कर्ण हूँ कर्ण जो कर्ण से हरिं कथा शुणता ना से कर्ण कौन कह सर्प गात साप गात शुभ ना कौन साप भी गात कर मूषा गात कर साप कर पशिव मूषा को खाई से रही सी कर्ण होती से तेणु जो हस्त द्वारा भगवान सेवा कराए जो कर्ण द्वारा भगवान कथा श्रवण कराए सी हूँ वास्तविक हस्त वास्तविक कर्ण आज वचन द्वारा भगवान कथा कह जाए सी प्रकृत वचन ठीक अच्छे ये गोटे कथा कह कम से आ गए श्लोक जो श्लोक रेल श्लोक अच्छे दुटे श्लोक आरंभ है बहुत सुंदर भक्तिमय कथा आ समय के जिते शीघ्र आप आसने चेष्टा करेंगे कारण कथा बहुत समय कम सात दिन दुईटी अध्याय सफिसीय मन कर तीन घंटा कथ सात दिन पहुँची पार अढ़े घंटा तो मिनिमम होगा दरकार आप छा सुधा आस साढ़े पाँच आस स्टार्ट करदे छटा भितर जो कथ आरम्भ चेस्टा कर समस्त आसपाई तर साढ़े आठ सुधा कथ सर आराम से आप जापर बीरबल से बहुत बुद्धिमान मंत्री सी आकबर को सभा था सी बड़ बुद्धिमान बड़ा सी कौन करेंगे केवल प्रवचन देवे सी कामटा कर प्रवचन बुझे जाए राजा तेना आकबर दिन पचारे आकबर बहुत भक्त सी आम जन मुसलमान राजा जी की कृष्ण को पूजा करते कृष्ण पूजा ତାଙ୍କର ଝିଅ କୃଷ୍ଣଙ୍କ ସାଙ୍ଗରେ ଖେଳନ୍ତି ସାକ୍ଷାତ କୃଷ୍ଣଙ୍କୁ ଦର୍ଶନ କରି ପାଇଥିଲେ ତାଙ୍କ ଝିଅ ବୃନ୍ଦାବନରେ ବହୁ କାର୍ଯ୍ୟ ଆଗୁଆ କରିଛନ୍ତି ଭଗବାନ କୃଷ୍ଣ ସାକ୍ଷାତ ଦର୍ଶନ କରିଛନ୍ତି ତେଣୁ ଆକବର ଦିନେ ପଚାରିଲେ ଯେ ବୀରବଲ କହିଲ ଏ ଜଗତର ସବୁଠୁ ବଡ଼ ସମ୍ମାନ କ'ଣ ସବୁଠୁ ବଡ଼ ସମ୍ମାନ କ'ଣ ରାଜା ହେବା କି କ'ଣ ଭଲ କ'ଣ ସମ୍ମାନ ସବୁଠୁ ବଡ଼ ବୀରବଲ କହିଲେ ସବୁଠୁ ବଡ଼ ସମ୍ମାନ ହେଉଛି ମଧୁର ବଚନ ମଧୁର ବଚନଠୁ ବଡ଼ ସମ୍ମାନ କିଛି ଏ ବଚନ କଥାରେ ମୁଁ କହୁଛି ସବାଗ ଦୟା ତତ୍ସ ଗୁଣା ମୁଁ କୁହନ୍ତୁ ମଣିଷକୁ ସବୁଠୁ ବଡ଼ ସମ୍ମାନ କ'ଣ କି ଆଜ୍ଞା ବିପିନ ଆପଣ ଦୁଇ ଚାରି ଚାବଣା ମାରିସାରିଲା କି ଆଜ୍ଞା ସାର ମୋର ଭୁଲ ହେଇଗଲା ଆଉ ଖାଲି ଏତିକି ଭୁଲ ମାରିଦେ ସେ ମନ ଖୁସି ହେଇଯିବ ସଂସାରିକ ଲୋକ ଦୁଇ ଚାରି ଚାବଣା ମାରି ଗାଡ଼ି ଆକ୍ସିଡେଣ୍ଟ କରି ଫାଳେ ଗୋଡ଼ ତାର ଭାଙ୍ଗି ସାରିବେନି ଆଜ୍ଞା ମୁଁ କ'ଣ କରିବି ଆଜ୍ଞା ଖାଲି ଖାଲି ଏତିକି ହାତରେ କହିଲ ଆଜ୍ଞା ମୁଁ କ'ଣ କରିବି ଭୁଲ ହେଇଗଲା ଆଜ୍ଞା ମୁଁ ଦେଖିପାରିଲିନି ହଉ ଯା ଯା କ'ଣ କରିବି ସେ ଦୁଃଖରେ ଜାଣିନି ଏତେ ବଡ଼ ଭୁଲ କଲା ପରେ ଗୋଡ଼କୁ ଭାଙ୍ଗି ଦେଲା ପରେ ତାକୁ କ୍ଷମା ଏବେ ଗୋଟେ ମଧୁର ଗଛନ୍ତି କହିଲେ ଆଜ୍ଞା ଅନନ୍ତ ଜନ୍ମରୁ ଆମେ କେତେ ଦୋଷ କରିକି ଆସିଛେ ଅନନ୍ତ ଜନ୍ମରୁ ଏଇ ଉପରେ କେତେ ଦୋଷ କରିଥିଲେ ଖାଲି ଭଗବାନ ଆଡ଼େ କହିଲା ପ୍ରଭୁ ମୁଁ ଆଉ କ'ଣ ମୁଁ ଭୁଲ କରିଛି ଆଜ୍ଞା ମୁଁ ଯଦି କ୍ଷମା କରିବି କେବଳ ଭଗବାନଙ୍କର ନାମଟା କହି ତାଙ୍କୁ ପ୍ରଶଂସା କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭଗବାନ କ୍ଷମା କରିବେ ନାହିଁ କୁହନ୍ତୁ ଆଜ୍ଞା ସବୁଠୁ ବଡ଼ ସମ୍ମାନ ଭଗବାନଙ୍କୁ ଏଇଟା ମଧୁର କଥା ମଧୁର ନାମ ତେଣୁ ଭଗବାନ ନିଜେ ଆସି ନିଜ ନାମ ଗାଇଲେ ଗାଏ ଗୋରା ମଧୁର ନିଜେ ଗାଇଲେ ସଂସାରୀ ଲୋକଙ୍କୁ ସମ୍ମାନ ଏଇଟା ଆଉ ଭଗବାନ ସମ୍ମାନ ହବାର କଥା ଆକବର ରାଜା କରି ମୁଁ କିଛି ବୁଝିପାରୁନି ମୋର ମୁଁ ରାଜା ହବାଟା ବଡ଼ ସମ୍ମାନ କହିଲେନି କି କ'ଣ ଗୋଟେ କହିଲେ ଯେ ଏଇଟା ବଚନଟା ହଉଛି ସବୁଠୁ ବଡ଼ ସମ୍ମାନ ମଧୁର ବଚନ କ'ଣ ହଁ ଆଜ୍ଞା ତେଣୁ ବିରବଲ କ'ଣ କରେ ନା ଓଲଟା ପଲଟା କାମ କରିକି ରାଜାକୁ ଶିକ୍ଷା ଦେବେ ଆଗରୁ କହିଲେ ଏଇଟା ବୁଝିକି ଦେଇପାରେ ସେ ପୁରା ଏକ୍ଜାମ୍ପଲ ଦେଇକି ବୁଝାନ୍ତି ପୁରା ପ୍ରାକ୍ଟିକାଲ କରିକି ସାଇନ୍ସରେ ଯଦି ବୁଝା ସେମିତି ତେଣୁ ସେ କହିଲେ ମୋତେ ରାଜକୋଷରୁ ଲକ୍ଷେ ଟଙ୍କା ଦିଆଯାଏ ନା କାହିଁକି ନା ଆପଣ ବୁଝେଇବେ ହଁ ଯାହା ଆଗରୁ ରାଜାଙ୍କର ଅଭାବ କ'ଣ ସାଙ୍ଗସାଙ୍ଗ କରିଦେଲେ ବିରବଲ ଲକ୍ଷେ ଟଙ୍କା ନେଲେ ପୁରା ସୁନ୍ଦର କୋଠା ତା ଘରେ ବାଡ଼ିଲେ ବାଡ଼ିକି ସବୁ ବ୍ୟବସ୍ଥା କଲେ ରାଜ ଭୋଗ ସବୁ ରଖିଲେ ଚାକର ରଖିଲି ରାଜଙ୍କର ଭୋଗ ପାଇଁ ଯାହା ଦରକାର ଜିନିଷ ରାଜାଙ୍କର ରଖିଲି ଭଲ ସୁଜା ଭଲ ସବୁ ରଖିଲି ରଖିଲା ପରେ ରାଜାଙ୍କର ଭଉଣୀ ରାଜାଙ୍କୁ କହିଲା ଆଜ୍ଞା ଆପଣଙ୍କ ଭଉଣୀ ମୁଁ ଟିକେ ଆମନ୍ତ୍ରଣ କରୁଛି କାହିଁକି ନା ଏଇଟା ଶିଖେଇବେ ଏ ଜଗତର ସବୁଠୁ ବଡ଼ ସମ୍ମାନ କ'ଣ ନା ମଧୁର ବଚନ ରାଜା କହିଲା ଠିକ୍ ମୋ ଭଉଣୀ ଯାଆନ୍ତୁ ତୁମ ଘରେ ସମ୍ମାନ ପାଇବେ ଆସିଲା ପୂର୍ବରୁ ରାଜା ଆକବର ଏ କ'ଣ ବିରବଲ କ'ଣ କରିଦେଲେ ନା ବହୁତ ଲୋକଙ୍କୁ ରଖିକି ତାଙ୍କୁ ପ୍ରସେସନ କରି ତାଙ୍କୁ ପୁରା ଫୁଲମାଳ ଦେଇ ଆଣିକି ରଖିଲେ ଘର ଭିତରେ ରଖିଲେ ବହୁତ ପ୍ରକାର ରୋଷେଇ ବି କରିଛନ୍ତି ପାଚକ ଲାଗି ରୋଷେଇ ଲାଗି ରୋଷେଇ କରିବି ଖାଇବା ଭିତରେ ଖାଇବା ତା ସହିତ ବିରବଲ ନିଜେ ଦଉଛନ୍ତି ଦଉଛନ୍ତି ନା ଏଇଟା ଦରକାର ନାହିଁ ନା ଦରକାର ନାହିଁ କ'ଣ ନିଅନ୍ତୁ ଯେତେବେଳେ ପୁରା କହିଲେ ମୋର କିଛି ଦରକାର ନାହିଁ ମୋ ପେଟ ପୁରା ଫାଟିବା ଅବସ୍ଥା ମୁଁ ତାକୁ ଦିଅନି ବିରବଲ କହିଲେ ତୁମ ବାପାଙ୍କ ଧନ ତୁମେ ଖାଉଛ କି ମୋ ଧନ ଖାଉଛ ସେଇଠୁ ଇଏ ଆକବରଙ୍କର ଭଉଣୀ ପୁରା ରାଗି କହିଲେ ଉଠି ଚାଲ ଚାଲ ଯାଇକି କାନ୍ଦିଲା ଆଜ୍ଞା ଏମିତି ମୋତେ ବିରବଲ କହିଲା ତାକୁ ପ୍ରାଣଦଣ୍ଡ ଦିଅନ୍ତୁ ରାଜା ଡକେଇଲୁ ବିରବଲ ପ୍ରାଣଦଣ୍ଡ ତୁମକୁ ଦିଆଯିବ ନା କାହିଁକି ନା ମୋ ଭଉଣୀ କ'ଣ ଏମିତି କଥା କହିଲ ନା ଆଜ୍ଞା ମୁଁ କ'ଣ କହିଲି ମୁଁ କ'ଣ କହିଲି ତାଙ୍କୁ ପଚାରନ୍ତୁ ମୁଁ ସେତିକି କହିବା ପୂର୍ବରୁ ଆଉ କ'ଣ ଭୁଲ କରିଛି କୁହନ୍ତୁ ଆଗରୁ ପଚାରିଲେ କୁହ ସେ କିଛି ଭୁଲ କରିଛି ନା ଆଜ୍ଞା ମୋତେ ସବୁ ଖାଇବାକୁ ଦେଲା ସବୁ କିଛି କଲା ପୁରା ସ୍ୱାଗତ କଲା ବହୁତ ସୁନ୍ଦର ଭାବରେ ସବୁ ରୋଷେଇ କଲା ଏହି ଗୋଟିଏ ଜିନିଷ ଭୁଲ କଥା କହିଛି କେବଳ ବଚନଟା ଠିକ୍ କହିଲା ନା ଆକବର କହିଲେ ବିରବଲ ତୁମେ ଏଇଟା କାହିଁ କଲ ନା ଆଜ୍ଞା ଆପଣଙ୍କୁ ବୁଝିବା ପାଇଁ ନା କାହିଁକି ମୁଁ ଆପଣଙ୍କୁ କହିଥିଲି ସବୁଠୁ ବଡ଼ ସମ୍ମାନ କ'ଣ ନା ମଧୁର ବଚନ ଦେଖନ୍ତୁ ମୁଁ ତା ସମ୍ମାନ ପାଇଁ ଆପଣ ଲକ୍ଷେ ଟଙ୍କା ନେଲି କୋଶୁ ରାଜକୋଶୁ ତା ପାଇଁ ଘର କଲି ତାକୁ ଏତେ ସ୍ୱାଗତ କଲି ଖାଇବା ପାଇଁ ଦେଲି କିନ୍ତୁ ଗୋଟିଏ ମଧୁର ଅସତ ବଚନ କହିଲି ସେ କହିଲେ ମୋର ସମ୍ମାନ ହାନି ହେଲା ମୋତେ ପ୍ରାଣ ଦାନ ଦିଅ ତାହେଲେ ଜଗତର ସବୁଠୁ ବଡ଼ ସମ୍ମାନ କ'ଣ କୁହନ୍ତୁ ଆକର କହିଲେ ହଁ ଆଜିଠୁ ବୁଝିଲି ଜଗତର ବଡ଼ ସମ୍ମାନ ହେଲା ମଧୁର ବଚନ ତେଣୁ ଭଗବାନଙ୍କୁ ସବୁଠୁ ଭଗବାନଙ୍କ ପାଇଁ ସବୁଠୁ ବଡ଼ ମଧୁର ବଚନ କ'ଣ ଭଗବାନଙ୍କୁ ଆମେ ଶହଶ ଜନ୍ମର ଅପରାଧୀ ଶହଶ ଦୋଷ କରିଛୁ କେବଳ ବଚନ ଦ୍ୱାରା ଯଦି ଭଗବାନଙ୍କର ଗୁଣଗାନ କରାଯିବ ପ୍ରଭୁଙ୍କ ପାଇଁ ଏଇଟା ସବୁଠୁ ବଡ଼ ସମ୍ମାନ ମନେ ରଖନ୍ତୁ ସେବା କରୁଛେ ପୂଜା କରୁଛେ ଯାହା କରୁଛେ ଆମେ ଭଗବାନ ପାଇଁ ମନ୍ଦିର କରୁଛେ ସବୁ କାମ କରୁଛେ ସବୁ କାମଠାରୁ ଭଗବାନ ଖୁସି ହୁଅନ୍ତି ଯଦି ତାଙ୍କୁ ସମ୍ମାନ ଦେବେ ତାଙ୍କଠୁ ସମ୍ମାନ ଆପଣଙ୍କୁ ଦେବେ ମାନେ ମୁଁ ଯଦି ଆପଣ ସନ୍ଦୀପ ବାବୁଙ୍କୁ ମଧ୍ୟ ସମ୍ମାନ ଦେବେ ସମ୍ମାନ ଆପଣଙ୍କ ଆଗରେ କହିବେ ତାଠୁ ପଢ଼ିଲା ପରେ କହିବେ କିନ୍ତୁ ମୁଁ ଯଦି ବର୍ତ୍ତମାନ ରେଲୱେ ଷ୍ଟେସନ କହିଲେ ଯାଇଛି ସନ୍ଦୀପ ବାବୁ ବହୁତ ସୁନ୍ଦର ଲୋକ ସନ୍ଦୀପ ବାବୁ ବହୁତ ସୁନ୍ଦର ସବୁ ଲୋକଙ୍କୁ କହିକି ଯାଇଛି ତାହେଲେ ସେଇଟା ପ୍ରକୃତ ସମ୍ମାନ କି ନାହିଁ ଯେ ଆମେ ଭଗବାନଙ୍କୁ ସବୁଠୁ ବଡ଼ ସମ୍ମାନ ଦେଉଛୁ ପ୍ରମାଣ କ'ଣ ନାହିଁ ସବୁବେଳେ ତାଙ୍କର ନାଁ କହିକି ରାସ୍ତାଘାଟରେ ବୁଲିବା ହରେ କୃଷ୍ଣ 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 ହରେ ହରେ हरे राम हरे राम 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 हरे हरे आम नाम टाइम आप रेलवे स्टेशन शुणिले बाबा गला संदीप बाबू नाम कहीगले मो नाटा कह सुना नाम आम रास्ता घाट में बोल सब कृष्ण नाम कह कृष्ण सुनते कि ना अरे मो नाटा दी सब गायकी बोलती सब आनंद प्रसन्न से कहते सवाग जया गुणान गुणी तो ये वचन बड़ जहाँ दुनिर्वाह निवारण कर बड़ कष्ट ये जीवपाई अशक्य कंट्रोल करा भारी कष्ट हरिंर नाम आरिंर प्रसाद देखे दे गा जगत जो साधु भागवत को देखे दे गलि निज जीवन आचरण कर प्रभुपाद मेच्छ मान जो मान जन्म संस्कार ना परेश संस्कार ना पितामाता संस्कार ना बापा मुझे जान ना कि जगत पिता मुझे जान ना जगत पिता को चिन्ह आम आम बापा मुझे जानचे भारत दीजे जगत पिता जानी ये प्रकृत पिता डुप्लिकेट फादर भी जानचे ऑरिजिनल फादर भी जानी कि सतुरी वर्ष बयस निज बापा को जन्म दे संसार कहीं जान ना विदेशी लोक मैंने पचारे समस्त समस्त मत भाई पचार जाए निशाशक्त ये विस्मृत तो बाबा किए तुम माँ किसी भी कही पांच वर्ष सात वर्ष गला किए पड़े बापा गोटे रास्ता माँ गोटे रास्ता पिता को भी जान ना लौकिक पिता को जान ना जगत पिता को जमी चल केवल निज हाथ में रोष करती जगन्नाथ पाखे प्रसाद अर्पण कर जगन्नाथ डाक प्रभु मो गुरुदेव कही भागवत शिक्षा देवाई आप करुणा नक आप कृपा दृष्टि करूँ ये प्रसाद पाइला मैंने इंद्र भितर ये सब बलवान ना ये जिहा इंद्र जी संयम होने भक्त प्रसाद रोसे कर प्रसाद दे ना दुई अस्त्र द्वारा संसार को जय करके सतुरी वर्ष बस तेणु ये हूँ केवल जय कर उपाय तेना आसंता कल आम पी शुणा आती श्लोक पर सुदाम चरित आस परीक्षित महाराज शेष को कहे प्रभु मोर किसी साधन कर समय ना केवल आप दुई पद कथा कहते मुझे शुणी ता भर कौन शुणी ना शेष श्लोक बहुत सुंदर कथा कहे पादोदक जानी भजन्ति नित्य अंगानी विष्णु अथ तज्जनानां पादोदक जानी भजन्ति नित्य से शरीर हूँ शरीर जो शरीर प्रतिदिन ये शरीर द्वारा हरि को प्रणाम करा जाए हरि चरणामृत मंदिर से चरणामृत जाए भगवान तुलसी चरणामृत पाए आठ आउ गोटे कथा कहते हैं पाद अंगानी विष्णु अथ तज्जना भक्त चरणामृत आगवत चरण भक्तर महात्म्य कहीदेल पड़े से शरीर हूँ शरीर जो शरीर द्वारा शुद्ध भक्त चरणामृत को निया जाए प्रथम कौन कही जानी अन्यानी मुकुंद से महात्मा आउ जो कृष्ण लीला अच्छे मतलब कह सुखदेव चिंता क्यों लीला कह अनंत लीला तो क्यों लीला कह शेष श्लोक कहले पादल दोक जानी भजंती नित्य भक्त पादोदकर महिमा एक साथ कही दे सुखदेव गोस्वामी मन बढ़िया भक्त पादोदकर महिमा मुझे कही अच्छा 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 सुदाम पाद धोईबी भगवान निजे मस्त कर पान कर मस्त कर सुदाम संगे संगे सुखदेव गोस्वामी अवतार आरम्भ करदे कृष्ण सखा कस्ि ब्राह्मण ब्रह्म आरम्भ कर दे कृष्ण जन सखा थे सी कहते मत कहला कह क्यों भगवान कौन से प्रश्न पचार प्रश्न उत्तर अलग सब कथा अच्छे ये प्रश्न उत्तर किसी ना मत आउ कौ लीला कृष्ण जो जो लीला अच्छे सब लीला कह कि सुखदेव चिंता अनंत लीला मुझे क्यों लीला कह समुद्र जमी अनंत तरंग आसे मो अंतर भितर कृष्ण चरित तो अनंत आस क्यों कथा कहे परीक्षित तो किसी कहना कि शेष कहीदे पादद जानी अजानी नित्य मन लगे भक्त पादद कथा कह तो भगवान किभली भक्त को सम्मान दे कृष्ण लीला कह सुदाम चरित्र आसगला मन को सुदाम प्रसंग
ଆଶଙ୍କା କରିଥାଉ ବିଷୟରେ ଆପଣମାନେ ମୁଁ ଆପଣମାନଙ୍କୁ ବହୁତ ଅନୁରୋଧ କରୁଛି ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣମାନେ ସମସ୍ତେ ଭଗବାନଙ୍କର ଭକ୍ତ ଏ ସଂସାର ଦୁଃଖ ଆପଣଙ୍କର ଦୂର ହଉ। ବହୁତ ସୁନ୍ଦର ଭାବରେ ଆପଣମାନେ ଆସୁଛନ୍ତି ଶ୍ରବଣ କରୁଛନ୍ତି, କିନ୍ତୁ କାଲିଠୁ ସାତ ଦିନ ପାଇଁ ଟିକେ ସଂସାର କାମ ଟିକେ ଶୀଘ୍ର ସାରିଥାଏ, ଟିକେ ଶୀଘ୍ର ସାରିକି ଆପଣ ପାଞ୍ଚଟା ପଞ୍ଚାୟତ ସୁଦ୍ଧା ଆସିଗଲେ ଛଅଟା ଆମେ କଥା ଆରମ୍ଭ କରିବେ, ସାଢ଼େ ଆଠଟା କଥା ଯିବେ, ତାହେଲେ ଆମେ ଆଶ୍ୱାଦନ ଦେଇପାରିବେ ସମ୍ପୂର୍ଣ୍ଣ ଲୀଳା। କାରଣ ମୋର ସହକଣୀ ମୁଁ ଟିକେ ତତ୍ତ୍ୱ ହେଲେ ଶୀଘ୍ର ସାରନ୍ତୁ ବା ସରିନି, ତେଣୁ ତତ୍ତ୍ୱ ହେଇଯିବେ, କଥା ସବୁ ରହିଯିବ, ବହୁତ ମଧୁର କଥା, ଇଏ କେତେ ମଧୁର, କେତେ ଯୁକ୍ତି ସବୁ ଆପଣ ଶୁଣିବେ, ଇଏ ଟିଭିରେ ଦେଖିନଥିବେ କେବେ। ଭଗବାନ ସୁଦାମ ପୂଜା କଲେ ଚରଣା ମତ ପାଇଲେ, କିନ୍ତୁ ପ୍ରଣାମ କରିଛନ୍ତି ଆଜ୍ଞା, ପ୍ରଣାମ କରୁ କାଲି ପ୍ରଣାମ କରୁନି, ଇଏ କିଏ କହିପାରିବେନି ଯେ ଆଚାର୍ଯ୍ୟ ରଚନା କରିଛନ୍ତି, ସବୁ କଲେ। ସୁଦାମଙ୍କ ଧର୍ମ ଦେଲେ ସୁଦାମଙ୍କ ସ୍ତ୍ରୀ ରୂପ ବଦଳିଗଲାଣି, କିନ୍ତୁ ସୁଦାମଙ୍କ ରୂପ ବଦଳିଲି, ଆଉ ସୁଦାମଙ୍କୁ ସବୁ ଦେଲେ ବସ୍ତ୍ର ଖଣ୍ଡେ ଦେବେ। ବ୍ରାହ୍ମଣଙ୍କୁ ପୂଜା କଲ, ତାଙ୍କ ଚରଣାମୃତ ତାଙ୍କୁ ଧୋଇଲ, ତାଙ୍କୁ ପୂଜା କଲ, ସବୁ କଲ, ଦାନ ଆଗେ ଦିଆଯାଇଛି ନା, ଦାନ କାହିଁ ଦେଲୁ ନା, ଦାନ ଦେଲି ବସ୍ତ୍ର ଦେଲି ବଳ। ସୁଦାମ ଚିନ୍ତା କରିକିରି ବାଟରେ ଆସିବି, ବହୁତ ସୁନ୍ଦର ଟିକା ସବୁ ଦେଖିବି, ଭକ୍ତର ଭକ୍ତିର ଉଦ୍ଗାର ସୁଦାମ ଚାଲିଛି, କିଭଳି ସୁଦାମ ଭିକାରୀ ନଥିଲେ, ଏ ଯେଉଁ ସବୁ ଟିଭିରେ ଦେଖାଯିବ ଅପରାଧ, ସୁଦାମ ଗରିବ ନଥିଲେ, ଦରିଦ୍ର କିଏ, ଦରିଦ୍ର ତାର ଧର୍ମ ଥାଇକି ସବୁବେଳେ ହଁ ଆହୁରି ଦରକାର, ଆହୁରି ଦରକାର, ଆହୁରି ଟଙ୍କା ହେଲାନି, କାଲି ସେହି ଦରିଦ୍ର, ଦରିଦ୍ର କିଏ ଯାହାର ଧର୍ମର ତୃଷ୍ଣା ଯାଇନି ସେ ଦରିଦ୍ର, ଆଜି ସନ୍ତୁଷ୍ଟ ଯଦୃଶା ସନ୍ତୁଷ୍ଟ, ସେ ଦରିଦ୍ର ନୁହେଁ, ସେ ମହାଧନୀ, ସୁଦାମ ମହାଧନୀ ଥିଲା ଆଜ୍ଞା, ଦେଖିଲେ ସେ କାଲି ତାଙ୍କ ଚରିତ୍ର ଶୁଣିବେ, ଆଉ ସ୍ତ୍ରୀ ତାଙ୍କୁ ଧନକୁ ଧନ ପାଇଁ ପଠେଇବେ, ସୁଦାମା ସ୍ତ୍ରୀ ଯଦି ଧନ ପାଇଁ ପଠେଇଛି ତା ପାଇଁ ନାହିଁ, ଆଉ ସୁଦାମା ଧନ ପାଇଁ ଯାଇନାହିଁ, ସୁଦାମା ଧନ ପାଇଁ ଯାଇନାହିଁ, ସେ ସ୍ତ୍ରୀଙ୍କୁ ଡାକିବେ କାଲି ଶୁଣିବେ କେତେ ସୁନ୍ଦର, କଲ୍ୟାଣୀ ବୋଲି ଡାକିଦେବେ, ସ୍ତ୍ରୀ କଲ୍ୟାଣ ହେ କଲ୍ୟାଣୀ ଗୃହେ କିଞ୍ଚିତ କଲ୍ୟାଣୀ ଗୃହେ କିଞ୍ଚିତ ଅତି ଅସ୍ତି ଦିଅତାମ, ମୋର ବଡ଼ କଲ୍ୟାଣ ତୁମେ କଲ, ମୁଁ ଏତେ ଦିନ ହେଲା ସଖାକୁ ଦେଖିଲି, ମୁଁ ଏ ଧନ ମାଗିଆ ଛଅରେ ଚାଲିଲି ସଖାକୁ ଟିକେ ଦେଖିଦେଇ ଆସିବି, ତୁମେ ମୋର ମଙ୍ଗଳ ପ୍ରବର୍ତ୍ତନ କଲ, ମୁଁ ଏତେ ଦିନ ଭୁଲିଯାଇଥିଲି ଦର୍ଶନ କରିକି ଆସିବି, ତେଣୁ ତୁମେ କଲ୍ୟାଣ ମୋ ଜୀବନରେ ବହୁତ କଲ୍ୟାଣ କେତେକୁ ତୁମେ ଖୋଲିଦେ, ପତ୍ନୀଙ୍କୁ ଭୁଲି ଭୁଲି ପ୍ରଶଂସା କରିକି ଦ୍ୱାରା ପୂର୍ବ ଯିବେ, ତେଣୁ ଆସନ୍ତାକାଲି ଆମେ ସୁଦାମ ସହିତ ଶ୍ରବଣ କରିବା। ଏଠି ମୁଁ କଥାକୁ ବିଶ୍ରାମ ଦେଉଛି, ଦୁଇ ମିନିଟ୍ ନାମ କରିକି ଯିବା, ସମସ୍ତେ ନାମ କରିବେ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ Hare Hare।